ପ୍ରଭୁଙ୍କର ଏହି ସ୍ଥାନରେ ଦ୍ୱିତୀୟ ଥର ପାଇଁ ଶ୍ରୀରାମଜୀଙ୍କର କଥା କିଛି କହିବା ପାଇଁ ସୁଯୋଗ ମିଳିଛି। ବିଶେଷ କରି ମନ୍ଦିର ଅଧ୍ୟକ୍ଷ ଶ୍ରୀପାଦ ଅମାଇ ଦାସ ପ୍ରଭୁ ଏବଂ ପ୍ରଭୁ ପାଦସେବା ପ୍ରଭୁ ଆଉ ସମସ୍ତ ଭକ୍ତମାନଙ୍କର ଇଏ ମୋ ପ୍ରତି ଆଶୀର୍ବାଦ। କାରଣ ପ୍ରାୟତଃ ରାମ କଥା କହିବା ପାଇଁ ସୁଯୋଗ ନାହିଁ, କିମ୍ବା ଆମର ଏତେ ସମୟ ମଧ୍ୟ ନାହିଁ ରାମଜୀଙ୍କର କଥା ପଢ଼ିବା ପାଇଁ କହିବା ପାଇଁ। ତେବେ ପୂର୍ବ ବର୍ଷ ପୂଜ୍ୟପାଦ ମହାରାଜାଙ୍କର ବ୍ୟାସ ପୂଜା ଉତ୍ସବରେ ରାମଜୀଙ୍କର ବନବାସ କଥା ଆମମାନେ ଶ୍ରବଣ କରିଥିଲେ। ତେବେ ରାମଜୀ ବଣକୁ ଗଲାବେଳେ ଯେଉଁ ସୁନ୍ଦର ଭାବ ଅଯୋଧ୍ୟାରେ ପ୍ରକଟ ହୋଇଛି ଆମମାନେ ଶୁଣିଥିଲେ। ବର୍ତ୍ତମାନ ଯେଉଁଠୁ ବିଶ୍ରାମ ଥିଲେ କଥା କିଭଳି ରାମଜୀ ବର୍ତ୍ତମାନ ବନ ଭିତରେ ପ୍ରବେଶ କରୁଛନ୍ତି, ଅଯୋଧ୍ୟାର ଅବସ୍ଥା କିଭଳି, ରାମଜୀ କିଭଳି ପୂର୍ଣ୍ଣ ବୈରାଗ୍ୟର ନିଦର୍ଶନ ଶୃଙ୍ଗେରପୁରରେ ପହଞ୍ଚିକି ଦେଇଛନ୍ତି ତାକୁ ଶ୍ରବଣ କରିବା। ଅନ୍ୟପକ୍ଷରେ ଭରତ ଦଶରଥ ମହାରାଜଙ୍କର ପ୍ରୟାଣ, ଭରତଙ୍କର ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ ଏବଂ ଭରତ ଯିବେ ରାମଜୀଙ୍କୁ ଫେରାଇ ଆଣିବା ପାଇଁ, ତେଣୁ ପ୍ରଭୁଙ୍କର ସମ୍ପୂର୍ଣ୍ଣ କୃପା ଆଶୀର୍ବାଦକୁ ପ୍ରାର୍ଥୀ କରି ଆମମାନେ କିଛି ରାମ କଥା ଶୁଣିବା। ବିଶେଷ ଭାବରେ ଗତଥର ଆମମାନେ କଥାକୁ ଏଇଠି ବିଶ୍ରାମ ଦେଇଥିଲେ, ରାମଜୀ ଦଶରଥ ମହାରାଜଙ୍କୁ ପରିକ୍ରମା କରିକି ଫେରୁ ଯାଉଛନ୍ତି ବଣଙ୍କୁ, କିନ୍ତୁ ଅଯୋଧ୍ୟାରେ ସମସ୍ତ ଅଯୋଧ୍ୟାବାସୀମାନେ ସମସ୍ତେ ଗୋଟିଏ ମନ୍ତ୍ର ନେଇଛନ୍ତି। ମହାତ୍ମା ତୁଳସୀ ଦାସ କହୁଛନ୍ତି ଗୋଟିଏ ମନ୍ତ୍ର ସେମାନେ ନେଇଛନ୍ତି, ଯେଭଳି ଶିଷ୍ୟ ଗୁରୁଙ୍କ ନିକଟରେ ଗୋଟିଏ ମନ୍ତ୍ର ପ୍ରାପ୍ତ ହେଲେ ସେ ମନ୍ତ୍ରକୁ ଜୀବନର ଶେଷ ଅବସ୍ଥା ପର୍ଯ୍ୟନ୍ତ ସର୍ବସ୍ୱ କରିକି ରଖେ। ମନ୍ତ୍ର ମାନେ ଯେଉଁ ମନ୍ତ୍ର ସ୍ୱୟଂ ଭଗବାନ, ମନ୍ତ୍ର ଭଗବାନଙ୍କୁ ଅଭିନ୍ନ, ଗୁରୁଦେବ ଯେଉଁ ମନ୍ତ୍ର ଦିଅନ୍ତି ମାନେ ଭଗବାନଙ୍କୁ ଦିଅନ୍ତି। ଶିଷ୍ୟ ଯେତେବେଳେ ଏଇ ଦୃଷ୍ଟି ନ ଆସିବ ମନ୍ତ୍ର ପ୍ରତି, ଯେ ମନ୍ତ୍ର ହେଉଛନ୍ତି ସ୍ୱୟଂ ଭଗବାନ, ସେ ପର୍ଯ୍ୟନ୍ତ ସେ ଭଗବାନଙ୍କୁ ପାଇପାରିବନି। ତେଣୁ ଏମାନେ ଗୋଟିଏ ମନ୍ତ୍ର ନେଇଥିଲେ, ମନ୍ତ୍ର ହେଉଛନ୍ତି ରାମ। ଅଯୋଧ୍ୟାବାସୀମାନଙ୍କ ପାଇଁ ମନ୍ତ୍ର ଥିଲା ରାମ, ରାମ ଯାଉଛନ୍ତି ବଣକୁ, ଆମେ ହିଁ ବଣକୁ ଯିବୁ। ସେ ମନ୍ତ୍ରଟି କ'ଣ କହୁଥିଲେ ନା, ରାମ ଯେଉଁଠିକି ଯିବେ, ଯେଉଁ ବଣକୁ ଯିବେ, ଆମେ ରାମଙ୍କ ସଙ୍ଗରେ ଯିବୁ। ଶିଷ୍ୟ ଯେଭଳି ମନ୍ତ୍ରକୁ ଉଚ୍ଚାରଣ କରିକି ଯାଏ, ଏମାନେ ସମସ୍ତେ ବାହାରିଛନ୍ତି, ଆମେ ଅଯୋଧ୍ୟା ତ୍ୟାଗ କରିକି ଆମେ ଯିବୁ ବଣକୁ। ମନ୍ତ୍ର ଉଚ୍ଚାରଣ କଲାବେଳେ ସମସ୍ତେ ରାମଜୀଙ୍କ ପଛେ ପଛେ ଯାଉଛନ୍ତି, ଆଉ ରାମଜୀ ବଡ଼ ଅସମଞ୍ଜସରେ ବା ଯାକ ଯାଏ ଦ୍ୱିଧାରେ ପଡ଼ିଯାଇଛନ୍ତି, ଗୋଟିଏ ପାଖରେ ପ୍ରଜା, ଗୋଟିଏ ପାଖରେ ପିତୃ ସତ୍ୟ। ଜୀବନର ଏଭଳି ବହୁତ ଘଡ଼ିସନ୍ଧି ମୁହୂର୍ତ୍ତ ଆସେ ମହାତ୍ମାମାନଙ୍କର, ଭଗବାନଙ୍କର, ଯେଭଳି ଅକ୍ରୁରଙ୍କୁ ପଠାଇଛନ୍ତି କଂସ, ଏଇଟା ଭଗବାନଙ୍କର ମନୋରଥ। ଅକ୍ରୁର ଏଭଳି ଶକ୍ତି ନାହିଁ, ପ୍ରେମ ନାହିଁ, ଏ କଂସର ଏଭଳି ଶକ୍ତି ନାହିଁ ଯେ ଭଗବାନଙ୍କୁ ବ୍ରଜପୁରରୁ ନେଇଯିବ ନିତ୍ୟଧାମରୁ। ଏ ତ ସୂକ୍ଷ୍ମ ଭାବରେ ବିଚାର କଲେ ଭଗବାନଙ୍କର ଏଇଟା ଇଚ୍ଛା, କଂସର ଅନ୍ତରରେ ରହିକି ପ୍ରେରଣା ଦେଇକି ଅକ୍ରୁରକୁ ପଠାଇଛନ୍ତି, ମାନେ ତାଙ୍କୁ ବ୍ରଜପୁରରୁ କିଏ ନେଇକି ଯିବ, ତାଙ୍କର ଏଇଟା ପ୍ରେମ ଭୂମି। ଏ ପ୍ରଭୁ ପଠାଇଲା ଭଳି ବର୍ତ୍ତମାନ ଅକ୍ରୁର ଯେମିତି ସଙ୍କଟରେ ପଡ଼ିଛନ୍ତି, ରାମଜୀ ବର୍ତ୍ତମାନ ସେଭଳି ସଙ୍କଟରେ ପଡ଼ିଛନ୍ତି। ଯଦି ମୁଁ ପ୍ରଜାମାନଙ୍କୁ ଛାଡ଼ିଦେବି ତାହେଲେ ମୋର ପ୍ରଜାବତ୍ସଲ୍ୟ ଧର୍ମ ଏଥିରେ ବ୍ୟାଘାତ ହେବ, ଆଉ ଯଦି ମୁଁ ପ୍ରଜାମାନଙ୍କୁ ସଙ୍ଗରେ ନେଇକି ଯିବି ମୋର ବନଧର୍ମରେ ବି ବ୍ୟାଘାତ ହେବ। ତେଣୁ ପ୍ରଜାମାନଙ୍କୁ ବହୁତ ବୁଝାଉଛନ୍ତି ଯେ ତୁମେମାନେ ଅଯୋଧ୍ୟାକୁ ଯାଅ ବୋଲି, କିନ୍ତୁ ପ୍ରଜାମାନେ ଫେରୁନାହାନ୍ତି। ଆଉ ବାଲ୍ମୀକି ଯିଏ ରଚନା କରୁଛନ୍ତି, ଅନୁରକ୍ତ ମହାତ୍ମାନଂ ରାମଂ ସତ୍ୟପରାୟଣଂ ଅନୁଜଗ୍ମ ପ୍ରୟାନ୍ତଂ ତଂ ବନବାସାୟ ମାନବା, ସମସ୍ତେ ରାମଜୀଙ୍କର ରଥ ପଛେ ପଛେ ବନବାସ ଯିବା ପାଇଁ ଅନୁରକ୍ତା ମହାତ୍ମାନମ୍ ରାମ ସତ୍ୟ ପରାକ୍ରମମ୍। ଅଯୋଧ୍ୟାବାସୀମାନଙ୍କୁ ବହୁତ ଆନନ୍ଦ ଲାଗୁଛି, ରାମଜୀ ଯେଉଁ ସତ୍ୟ ପରାକ୍ରମୀ ରାମ, ରାମ ସତ୍ୟଙ୍କ ପ୍ରତି ଆକୃଷ୍ଟ, ଅଯୋଧ୍ୟାବାସୀମାନେ ରାମଙ୍କ ପ୍ରତି ଆକୃଷ୍ଟ। ଅଯୋଧ୍ୟା ରାମ ସତ୍ୟ ଯେ ମୁଁ ପିତାଙ୍କର ଆଦେଶରେ ବନକୁ ଯିବି, କିନ୍ତୁ ଅଯୋଧ୍ୟାବାସୀମାନେ ରାମଙ୍କ ପ୍ରତି ଆକୃଷ୍ଟ। ଅନୁଚକ୍ମ ପ୍ରିୟାନ୍ତମ ତଙ୍ଗ ବନବାସାୟ ମାନବା, ସମସ୍ତେ ମାନବା ରାମଜୀ ବନବାସରୁ ଗଲାବେଳେ ଏମାନେ ସମସ୍ତେ ଗଲେ। ଆଚ୍ଛା, କି ପ୍ରଶ୍ନ ଆସିବ, ସ୍ତ୍ରୀମାନେ ଯାଇଥିଲେ କି ନା? କିଛି କିଛି ସ୍ତ୍ରୀ ଲୋକମାନେ ରହିଥିଲେ, ପ୍ରାୟ ପୁରୁଷମାନେ ଯାଇଥିଲେ। କାରଣ ବାଲ୍ମୀକି ରାମାୟଣରେ ବାଲ୍ମୀକି ଯାହା କହୁଛନ୍ତି, ସ୍ତ୍ରୀମାନେ ସ୍ୱାମୀମାନେ ଫେରିଲା ପରେ ସ୍ତ୍ରୀ ସେମାନଙ୍କୁ କ'ଣ କହିଛନ୍ତି ଆମେ ଶୁଣିବା, କିନ୍ତୁ ଯେଉଁମାନେ ଅଯୋଧ୍ୟାରେ ଥିଲେ ରାମଜୀ ବନବାସ ଶୁଣିବା, ରାମଜୀ ବନକୁ ଯାଉଛନ୍ତି ସେତେବେଳେ ଏଇ ଭାବନାରେ ଅଯୋଧ୍ୟାର ଅବସ୍ଥା କ'ଣ ହେଲା, ତୁଳସୀଦାସ ରଚନା କରନ୍ତି ବହୁତ ସୁନ୍ଦର ଅଯୋଧ୍ୟାର ଭାବ। ଲାଗତି ଅବାଦ ଭୟାବନୀ ଭାରି ମାନ କାଲ ରାତି ଅନ୍ଧିଆରି, କାଳ ବିପରୀତ ହେଇଗଲେ, ସମୟ ପ୍ରତିକୂଳ ହେଇଗଲେ। ପୂର୍ବର କର୍ମ ହିସାବରେ କାହାକୁ ସମୟ ପ୍ରତିକୂଳ ହେଇଯାଇଛି ତାକୁ ସଂସାର ଯେଭଳି ଲାଗେ, କିମ୍ବା ପ୍ରଳୟ ବେଳେ ଯେଭଳି ସୃଷ୍ଟିର ଅବସ୍ଥା ହୁଏ, ରାମଜୀ ବଣକୁ ଯାଉଛନ୍ତି। ଲାଗଇ ଅବଧ ଭୟାବନି ଭାରି, ଅବଧ ଆମେ ଶୁଣିଛେ ଯେଭଳି ଭଗବାନ ଶ୍ରୀକୃଷ୍ଣ ବ୍ରଜକୁ ଆସିବା ମାତ୍ରେ ବ୍ରଜରେ ଆନନ୍ଦ ହିଁ ଆନନ୍ଦ, ମାନେ ଆନନ୍ଦ ମୂର୍ତ୍ତିମନ୍ତ ଆନନ୍ଦ ଆସିଛନ୍ତି, ଆନନ୍ଦ ଆନନ୍ଦ ହଉଥିଲେ। ଆନନ୍ଦ ଭଗବାନ ଗୋଟେ ଶକ୍ତି, ଭଗବାନ ଯେଉଁଦିନଠୁ ବ୍ରଜକୁ ଆସିଲେ ଆନନ୍ଦ ବି ଆନନ୍ଦ ହଉଥିଲେ। ଏ ଅବଧ ରାମଜୀ ଅବଧ ଯେତେବେଳେ ଆସିଲେ ଅବଧ ପୁରା ଆନନ୍ଦରେ ଥିଲେ, କିନ୍ତୁ ଅବଧ ବର୍ତ୍ତମାନ ଭୟାବହ ମାନ ହଉ କାଳରାତି ଅନ୍ଧିଆରି, ଅନ୍ଧକାର ଅବଧରେ ପୁରା ଅନ୍ଧକାର କାଳରାତି ଘେରିଗଲା। ଆଉ ପ୍ରଜାମାନେ ପରସ୍ପରକୁ କିଭଳି ଦେଖୁଛନ୍ତି, ଇଏ ହେଉଛି ରାମଜୀଙ୍କ ପ୍ରେମର ପରାକାଷ୍ଠା। ବ୍ରଜ ଅବଧବାସୀମାନଙ୍କର ଘୋର ଜନ୍ତୁ ସାମ ପୁରା ନାରା ନାରୀ ଡର ପହି ଏକ ହି ଏକ ନିହାରି, ଅଯୋଧ୍ୟାବାସୀମାନେ ପରସ୍ପରକୁ ଆଉ ମନୁଷ୍ୟ ଭଳି କେହି ଦେଖାଉନାହାନ୍ତି, ରାମଜୀ ବଣକୁ ଯାଉଛନ୍ତି, ପରସ୍ପର ପରସ୍ପରକୁ ପଶୁ ଭଳି ଦେଖୁଛନ୍ତି। ଯେଭଳି ଅନ୍ଧକାର ରାତିରେ ଭୟଙ୍କର ପଶୁକୁ ଦେଖିଲେ ବ୍ୟକ୍ତି ଭୟ କରେ, ବ୍ୟକ୍ତି ପଶୁକୁ ଦେଖିକି ଭୟ କରେ, ପଶୁ କ'ଣ ପଶୁକୁ ଦେଖିକି ଭୟ କରେ କି? ଭୟ କରେ ନା। କିନ୍ତୁ ଘୋର ଜନ୍ତୁ ସମ ପୁରା ନର ନାରୀ, ଏ ନର ନାରୀ ସମସ୍ତେ ଘୋର ଜନ୍ତୁ ଭଳି ଦେଖାଯାଉଛନ୍ତି, କାହାକୁ ନା ପରସ୍ପରକୁ, ଡର ପାଇଁ ଏକ ହି ଏକ ନିହାରି। ରାମଙ୍କ ବିରହରେ ଅବଧବାସୀମାନେ ପରସ୍ପରକୁ ଦେଖିକି ତାଙ୍କୁ ଜନ୍ତୁ ଭଳି ଭୟ ଲାଗୁଥିଲେ। ଏଭଳି ଏଣେ ଅବଧର ଅବସ୍ଥା ଏଭଳି, ଏଣେ ରାମଜୀ ବଣକୁ ବାହାରିଛନ୍ତି ଏବଂ ରାମଜୀଙ୍କ ପଛରେ ଯାଉଥିଲେ ଯେଉଁ ଅବଧବାସୀମାନଙ୍କୁ ରାମଜୀ ବୁଝାଉଛନ୍ତି। ନିବର୍ତ୍ତିତେ ତିବା ବାଲାତ୍ ସୁହୃଦ୍ ଧର୍ମୀଣ ରାଜନୀ ନୈବତେ ସନ୍ୟବର୍ତ୍ତନ୍ତମ୍ ରାମସ୍ୟାନୁଗତାରଥମ୍ ନିବର୍ତ୍ତିତେ ଅତୀବ ଶ୍ରୁତ ଧର୍ମେଣ ରାଜନୀ। ରାଜା ଶ୍ରୀରାମ ଅତି ସୁନିପୁଣ ବଚନ ଦ୍ୱାରା ତାଙ୍କୁ ବୁଝାଉଛନ୍ତି, ତୁମେ ଫେରିଯାଅ। କାରଣ ରାମଜୀ କାହିଁକି ତାଙ୍କୁ ବୁଝାଉଛନ୍ତି ନା, ରାମଜୀଙ୍କର ବନଧର୍ମରେ କୈକେୟୀଙ୍କୁ ଦେଇଥିବା ଯେଉଁ ପ୍ରତିଶ୍ରୁତି, ମୁଁ ବନଧର୍ମରେ ରହିବି, ବନଧର୍ମରେ ତଳେ ରହିବେ, ଯଦି ପ୍ରଜାମାନେ ରହିବେ ପ୍ରଜାଙ୍କ ପ୍ରତି ତାଙ୍କର କାଳେ ଆକୃଷ୍ଟ ଆସିବ, ତାଙ୍କର ସ୍ନେହ, ଆଉ ପ୍ରଜାମାନଙ୍କ ସ୍ନେହରେ ତାଙ୍କର ମତି ଅଯୋଧ୍ୟାର କଥା ସ୍ମରଣ ଆସିବ, ତେଣୁ ଆସିବ ପରେ ପରେ ଯେତେବେଳେ ଏହାର ପରେ ଆସିବ, ରାମଜୀ ବେଳେ ବେଳେ ଅଯୋଧ୍ୟାର କଥା ସ୍ମରଣ କରିକି ବ୍ୟାକୁଳ ହୋଇଯାଆନ୍ତି, ମାଙ୍କର କଥା, ଦଶରଥଙ୍କର କଥା ଜାଣନ୍ତିନି, ଦଶରଥ ପିତା ଦେହତ୍ୟାଗ କଲେଣି, କିନ୍ତୁ ବ୍ୟାକୁଳ ହୋଇଯାଆନ୍ତି। ଲକ୍ଷ୍ମଣ ସେତେବେଳେ ତାଙ୍କୁ ବୁଝାନ୍ତି, ଭାଇ ଆମେ ବନଧର୍ମରେ ରହିଛେ, ତେଣୁ ରାମଜୀ ବର୍ତ୍ତମାନ ଯେଉଁ ଚିନ୍ତାରେ ଅଛନ୍ତି, ଯଦି ପ୍ରଜାମାନେ ମୋ ପଛେ ପଛେ ଯାଆନ୍ତି ତାହେଲେ ମୋର ବନଧର୍ମରେ ପିତାଙ୍କ ସତ୍ୟରେ ବାଧା ହେବ, ମୁଁ ଠିକ୍ ଠିକ୍ ଭାବରେ ମୋର ଧର୍ମଟାକୁ ମୁଁ ପାଳନ କରିପାରିବିନି। ତାହେଲେ ଧର୍ମ ପାଳନ କରିବା ହେଉଛି ଯେଭଳି ଆମେମାନେ ଦୀକ୍ଷା ନେଇଛେ, ଦୀକ୍ଷାର ବ୍ରତକୁ ବିଧିକୁ ପାଳନ କରିବା ହେଉଛି ଆମର ଧର୍ମ। ବୈଷ୍ଣବ ଧର୍ମରେ ଯେମିତି ଆମେ ଦୀକ୍ଷିତ ହେଲେ, ଯେଭଳି ନାରୀ ପରିଣୟ ହେଉଛି, ସିଏ ବରଣ କରୁଛି ସ୍ୱାମୀଙ୍କୁ, ସେ ବରଣ କଲେ ଆମେ ଶିଷ୍ୟ ଗୁରୁଙ୍କୁ ବରଣ କଲେ, ଆମର ଧର୍ମ ହେଲା ଆମେ ତାକୁ ନିଷ୍ଠା ଭାବରେ ପାଳନ କରିବା। ରାମଜୀ ସେଭଳି ଧର୍ମ ନେଇଥିଲେ, ଧର୍ମଟା ହେଲା କ'ଣ, ପିତାଙ୍କର ଆଦେଶ। ଶୁଣିବେ ଆମେ ଶୃଙ୍ଗାରପୁର ଯେତେବେଳେ ଡାକିବେ ତାଙ୍କୁ, ଆସନ୍ତୁ ମୋ ରାଜ୍ୟକୁ ଆସନ୍ତୁ, ମନା କରିବେ ନା ମୁଁ ଯିବିନି, ମୁଁ ତାପସ ଧର୍ମ ନେଇଛି। ରାମଜୀ ତାପସର ଧର୍ମ ନେଇଥିଲେ, କିନ୍ତୁ ନୈବତେ ସନ୍ୟବର୍ତ୍ତନ୍ତେ ରାମସ୍ୟ ଅନୁଗତ ରଥମ, ରାମଙ୍କର ଅନୁଗତ ହେଇକି ରଥରେ ପଛେ ପଛେ ଯାଉଛନ୍ତି ଏବଂ ଗୋଟିଏ ମନ୍ତ୍ର କହି କହି ଯାଉଛନ୍ତି। ତୁଳସୀଦାସ କହୁଛନ୍ତି ଗୋଟିଏ ମନ୍ତ୍ର, ଯାହା ରାମ ତାହା ସବାହ ସାମାଜୁ ବିନୁ ରଘୁବୀର ବଦ ନାହିଁ କାଜୁ। ଆମେ ଆଉ ଅବଧାର ରହିବାନି, ଦଶରଥଙ୍କର ପୁରେ ରହିବାନି, ଅଯୋଧ୍ୟାରେ ରହିବାନି, ଯାହା ରାମ ତାହା ସବୁ ସମାଜ, ରାମ ଯେଉଁଠି ରହିବେ ଆମେ ସମସ୍ତ ସମାଜ ସହ ରହିବା, ବିନୁ ରଘୁବୀର ଅବଧ ନାହିଁ କାଜ, ରଘୁବୀରଙ୍କ ବିନା ଅବଧର ଆମର କିଛି କାମ ନାହିଁ। ଏବଂ ଏଇ ମନ୍ତ୍ରଟି କହିକି ଯାଉଛନ୍ତି, ଚଲେ ସାଥା ସାମନ୍ତ୍ର ଦୃଢାଇ ସୁର ଦୁର୍ଲଭ ସୁଖ ସଦନ ବିହାଇ। ଦେବତାମାନେ ଯେଉଁ ଅବଧର ସୁଖକୁ, ଅଯୋଧ୍ୟାର ସୁଖକୁ ଆଶା କରନ୍ତି, କିନ୍ତୁ ରାମ ପ୍ରେମରେ ଅଯୋଧ୍ୟାବାସୀମାନେ ଆଜି ପଛେ ପଛେ ଯାଉଛନ୍ତି। ଏବଂ କେବଳ ଅଯୋଧ୍ୟାବାସୀମାନେ ଯାଉନାହାନ୍ତି, ମହାତ୍ମା ବାଲ୍ମୀକି ବହୁତ ସୁନ୍ଦର କଥା ବର୍ଣ୍ଣନା କରୁଛନ୍ତି, ବ୍ରାହ୍ମଣମାନେ ବି ଯାଉଛନ୍ତି। କେଉଁ ବ୍ରାହ୍ମଣମାନେ, ଯେଉଁ ବ୍ରାହ୍ମଣମାନେ ଯଜ୍ଞ କର୍ମ କିଛି ଆରମ୍ଭ କରିଛନ୍ତି, କିଛି କିଛି ଯଜ୍ଞ କର୍ମ ଆରମ୍ଭ କରିଦେଇଛନ୍ତି କିନ୍ତୁ ତାଙ୍କ ଯଜ୍ଞ ପୂର୍ଣ୍ଣ ହେଇନି, ତେଣୁ ସେମାନେ ଯଜ୍ଞ କର୍ମ ଛାଡ଼ିକି ରାମଜୀଙ୍କ ପଛରେ ଯାଉଛନ୍ତି। କାହିଁକି ନା, ରାମଜୀ ଯଦି ଅଯୋଧ୍ୟାରେ ପଳେଇଲେ, ଯଜ୍ଞର ଫଳ ତ ହେଉଛି ରାମଜୀଙ୍କୁ ପ୍ରସନ୍ନ କରିବା, ସେମାନେ ଯଜ୍ଞ କର୍ମ କରିକି ଛାଡ଼ି ଯାଇଛନ୍ତି, ଯଜ୍ଞ ପୂର୍ଣ୍ଣ ହେଇନି। ଏବଂ କେଉଁ କେଉଁ ବୃଦ୍ଧମାନେ ଯାଉଛନ୍ତି ନା, ତିନି ଗୁଣ ସମ୍ପନ୍ନ, ଶରୀରର ତିନୋଟି ଅବସ୍ଥା ପ୍ରାପ୍ତ, ତିନି ବୃଦ୍ଧ, ତିନି ଗୁଣରେ ବୃଦ୍ଧ ସେମାନେ, ସେ ବ୍ରାହ୍ମଣମାନେ ରାମଜୀଙ୍କ ପଛରେ ବି ଯାଉଛନ୍ତି, ଗୋଟେ ବ୍ରାହ୍ମଣ ସମାଜ ମାନେ। ବାଲ୍ମୀକି କହୁଛନ୍ତି, ତେ ଦିଜା ସ୍ତ୍ରୀବିଦମ୍ ବୃଦ୍ଧା ଜ୍ଞାନେ ନା ବୟସୋଜସା ବୟଃ ପ୍ରକମ୍ପିତ ଶିରସି ଦୂରାତ୍ ଉଚ୍ଚାରିତମ୍ ବଚଃ। ଏମାନେ ତ ରାମଜୀ ତ ରଥରେ ଶୀଘ୍ର ଶୀଘ୍ର ଯାଉଛନ୍ତି, ଅଲଗା ପ୍ରଜାମାନେ ରାମଜୀଙ୍କ ପଛରେ ଯାଉଛନ୍ତି, କିନ୍ତୁ କିଛି ବୃଦ୍ଧ ବ୍ରାହ୍ମଣମାନେ ଅଛନ୍ତି ଯେଉଁମାନେ ତିନିଟାରେ ବୃଦ୍ଧା। ତେ ଦିଜା ସ୍ତ୍ରୀବିଦମ୍ ବୃଦ୍ଧା ଜ୍ଞାନେନ ବୟସେନ ଉଜସେନ, ତପସ୍ୟାରେ ବୃଦ୍ଧ ଥିଲେ, ବହୁତ ଦିନ ତପ କରିଛନ୍ତି, କିନ୍ତୁ ତପସ୍ୟାର ଫଳ ଏଇଟା ଜାଣିପାରିଛନ୍ତି ଯେ ରାମ ହେଉଛନ୍ତି ସାର ବୋଲି। ସେମାନେ ଆଜି ତାଙ୍କର ତପକୁ ଛାଡ଼ି, ଯଜ୍ଞକୁ ଛାଡ଼ି ସେମାନେ ରାମଜୀଙ୍କ ପଛରେ ଯାଉଛନ୍ତି। ଜ୍ଞାନେ ନା ଜ୍ଞାନରେ ବି ବୃଦ୍ଧ, ବୟସ ନା ବୟସରେ ବି ବୃଦ୍ଧ, ଆଉ ଓଜନ ତପନ ତାଙ୍କର ଅବସ୍ଥା କିଭଳି ନା, ବୟ ପ୍ରକମ୍ପିତ ଶିର, ବୟସ ଏତେ ହେଇଯାଇଛି, ବାଲ୍ମୀକି କହୁଛନ୍ତି ତାଙ୍କ ଶିର ସବୁ ହଲୁଛି। ସେମାନେ ଯେହେତୁ ରାମଜୀଙ୍କ ପଛରେ ଧାଇଁ ଧାଇଁ ଯାଇପାରୁନାହାନ୍ତି, ସେମାନେ ଦୂରରୁ ଦୂରା ତୁଚରିତମ ବଚଃ, ବହୁତ ଦୂରରୁ ଡାକୁଛନ୍ତି, କାହାକୁ ଡାକୁଛନ୍ତି, ରାମଜୀକୁ ଡାକୁନାହାନ୍ତି, ଅଶ୍ୱମାନଙ୍କୁ ଡାକୁଛନ୍ତି ପ୍ରେମରେ। ଯେଉଁ ଅଶ୍ୱମାନେ ରାମଜୀକୁ, ସୁମନ୍ତ୍ର ଯେଉଁ ଅଶ୍ୱମାନଙ୍କୁ ଯୋଡ଼ିକି ନେଇକି ଯାଉଛନ୍ତି, ସେ ଅଶ୍ୱମାନଙ୍କୁ ଡାକୁଛନ୍ତି। ତାଙ୍କର ଭାବ ଅଛି, ଅଶ୍ୱ ତୁମେ ଯଦି ରହିଯିବ ତାହେଲେ ଆଉ ରାମଜୀ ମନକୁ ଯାଇପାରିବେନି, ତୁମେ କାହିଁକି ଯାଉଛ। ପ୍ରେମର ଏକ ଏଭଳି ଅବସ୍ଥା, ସେ ବୈଚିତ୍ରତା, ଭକ୍ତ ହୃଦୟରେ ପ୍ରେମ ଆସିଗଲେ ସେ ଜାଣିପାରେ ନା କେଉଁ ପରିସ୍ଥିତିରେ କ'ଣ କରିବାକୁ ପଡ଼ିବ। ଯେଭଳି ଗୋପୀମାନେ ଅକ୍ରୁରକୁ ମାରିବା ପାଇଁ ଯାଉଥିଲେ, ଆମର ଓଡ଼ିଆ କବିମାନେ ବର୍ଣ୍ଣନା କରିଛନ୍ତି, ଆମେ ତାଙ୍କୁ ମାରିବା ଚାଲ। ଆଚ୍ଛା, ଏଇଟା କ'ଣ ଭକ୍ତର ଧର୍ମ? ଭକ୍ତ କ'ଣ କାହାକୁ ମାରେ? ପ୍ରେମର ବୈଚିତ୍ରତା ଏଭଳି, ଯେତେବେଳେ ଭକ୍ତର ଅନ୍ତର ପ୍ରେମ ଆସେ ବିରହରେ, ସେ କ'ଣ କରେ? ସେଇଟା ହେଉଛି ପ୍ରେମର ଗୋଟେ ବଡ଼ ମହିମା। ପ୍ରେମରକୁ ଯଦି ଚିହ୍ନିବାକୁ ହେବ ବିରହରେ ଭକ୍ତର ଯେଉଁ ଦଶାଟାକୁ ସେଇଠି ସେତେବେଳେ ଚିହ୍ନାଯାଏ। ଭାଗବତର ଯେମିତି ଅଛନ୍ତି, ଅକ୍ରୁର କହୁଛନ୍ତି ନା, ଅକ୍ରୁର ନୁହେଁ, ଇଏ ହେଉଛନ୍ତି କ୍ରୁର। ଇ ପ୍ରେମର ବୈଚିତ୍ରତା, ଏମାନେ ରାମଜୀଙ୍କୁ ଅଟକାଉନାହାନ୍ତି, ଆଗେ ଅଶୁକୁ ଅଟକାଉଛନ୍ତି, ତାପରେ ଅଶୁକୁ ଏକଥା କହିବା ଶୁଣିକି ରାମଜୀ ରହିଗଲେ। ରାମଜୀ କହିଲେ, ଆରେ ବ୍ରାହ୍ମଣମାନେ ଅଶୁକୁ ଏଭଳି ବିରହରେ କହୁଛନ୍ତି? ରାମଜୀ ରଥରୁ ଓହ୍ଲେଇ ପଡ଼ିଲେ। କ'ଣ କହୁଛନ୍ତି? ବହନ୍ତୋ ଯବନାରାମମ୍ ଭୋ ଭୋ ଜାତ୍ୟା ସ୍ତୁରଙ୍ଗମ। ହେ ସ୍ତୁରଙ୍ଗମ, ହେ ଅଶ୍ୱ, ଭୋ ଭୋ, ହେ ହେ ଅଶ୍ୱ, ହେ ହେ ଅଶ୍ୱ ରୁହ। ବହନ୍ତୋ ଯବନା ରାମମ୍ ଭୋ ଭୋ ଜାତ୍ୟା ସ୍ତୁରଙ୍ଗମ, ହେ ତୁରଙ୍ଗମ, ତୁମେ ରହିଯାଅ, ରହିଯାଅ। ନିଭର୍ତ୍ତଦ୍ୱନ ଗନ୍ତବ୍ୟମ୍ ହିତା ଭବତି ଭର୍ତ୍ତରୀ। ଆରେ ତୁମେ ଏଭଳି ଅଶ୍ୱ, ଏଇ ଯେଉଁ ଦୁଇଟା ଅଶ୍ୱ ଯାଇଥିବେ, ସେ ଅଶ୍ୱମାନେ ଫେରିବାର ଦୃଶ୍ୟକୁ ଦୁଇ ଜଣ ବର୍ଣ୍ଣନା କରିଛନ୍ତି, ତୁଳସୀଦାସ ବର୍ଣ୍ଣନା କରିଛନ୍ତି ଆଉ ବାଲ୍ମୀକି ବର୍ଣ୍ଣନା କରିଛନ୍ତି। ଅଶ୍ୱମାନେ ଫେରୁନାହାନ୍ତି, ଯେତେବେଳେ ସୁମନ୍ତ୍ର ଆସୁଛନ୍ତି ଅଶ୍ୱମାନେ ଫେରୁନାହାନ୍ତି। ଅଶ୍ୱମାନଙ୍କର ଅବସ୍ଥାକୁ ଦର୍ଶନ କରିକି ଅଯୋଧ୍ୟାବାସୀମାନଙ୍କର ଉକ୍ତି ଶୁଣିବେ। ରାମଜୀଙ୍କୁ ଦର୍ଶନ କରିକି ଯେଉଁ ଫେରି ଆସୁଛନ୍ତି ଅଶ୍ୱମାନେ, ସେମାନଙ୍କର ଅବସ୍ଥା କ'ଣ ହେଉଛି ବର୍ତ୍ତମାନ? ବ୍ରାହ୍ମଣମାନେ ଅଶ୍ୱକୁ କହୁଛନ୍ତି, ଏ ଅଶ୍ୱ ତୁମେ ପଳେଇ ଆସ, କାରଣ ତୁମେ ବୋହିକି ତୁମେ ନେଇଯାଉଛ, ତୁମେ ତୁମ ମାଲିକଙ୍କର ହିତ କରୁନ। ହିତା ଭବତୀ ଭର୍ତ୍ତରୀ, କାରଣ ରାମଜୀଙ୍କର ତୁମେ କ'ଣ ମଙ୍ଗଳ କରୁଛ? ରାମଜୀଙ୍କୁ ତୁମେ ବନବାସକୁ ନେଇଯାଉଛ। ଅଶ୍ୱକୁ ସେ ଏହି ପ୍ରକାର କଥା କହୁଛନ୍ତି। ଅଶ୍ୱମାନେ କ'ଣ, ଯଦି ପ୍ରଶ୍ନ ପଚରାଯାଏ, ଅଶ୍ୱମାନେ କ'ଣ ଶୁଣିପାରିବେ? କେମିତି ପ୍ରଶ୍ନ ପଚାରିବେ? କାହିଁକି ନା, ଅଲଗା ପଶୁ ଶୁଣିପାରନ୍ତି ନ ପାରନ୍ତି, କିନ୍ତୁ ଅଶ୍ୱମାନେ ଶୁଣିପାରିବେ। କିଏ କହୁଛନ୍ତି? ବ୍ରାହ୍ମଣମାନେ। ନା କର୍ଣ୍ଣବନ୍ତୀ ଭୂତାନି ବିଶେଷଣ ତୁରଙ୍ଗମା, ଯେତେ ପଶୁ ଅଛନ୍ତି, ଯଦି ଆମେ ଦେଖିବା ଘୋଡ଼ାର କାନଟା ସବୁଠୁ ବଡ଼, ତାଙ୍କର ଆକୃତି ହିସାବରେ ତାଙ୍କ ଦେଖିଛ ନା, କେତେ ଲମ୍ବା ଲମ୍ବା କର୍ଣ୍ଣ ତାଙ୍କର, ଏବଂ ଶୁଣିଲା ବେଳେ ସେମାନେ କର୍ଣ୍ଣକୁ ଏମିତି ସିଧା କରନ୍ତି। ତାଙ୍କର ଧର୍ମ ଖଟକିଣି ଆବାଜ ହେବ, ଆପଣ ଦେଖିବେ ସେ କାଟିରେ ଯାଇଥିବ ଏମିତି କରିଦେବେ। ବ୍ରାହ୍ମଣମାନେ କହୁଛନ୍ତି, ଆରେ ଜୁୟମ୍ ତସ୍ମାତ୍ ନିବର୍ତ୍ତତମ୍ ଯାଚନମ୍ ପ୍ରତିବେଦି ତାହା କର୍ଣ୍ଣବନ୍ତୀ ଭୂତାନି ବିଶେଷଣ ତୁରଙ୍ଗ ମହା। ଆରେ ତୁମେ କିଭଳି ଅଶ୍ୱ, ତୁମର ଭଗବାନ ଏହି ଶ୍ରୀରାମ ତୁମକୁ ବହୁ ବହୁ ବଡ଼ କର୍ଣ୍ଣ ଦେଇଛନ୍ତି। ଆମେ ବ୍ରାହ୍ମଣମାନେ ଆମେ ଡାକୁଛୁ, ଆମେ ଡାକିଲେ ଶ୍ରୀରାମ ଶୁଣନ୍ତି, ଆମେ ଡାକୁଛୁ ତୁମେ ଶୁଣୁନ, ତୁମେ ରାମଙ୍କୁ ନେଇଯାଉଛ କ'ଣଙ୍କୁ? ଅଶ୍ୱମାନଙ୍କୁ ଏଇଭଳିଆ କଥା କହୁଛନ୍ତି, ଏବଂ ଅଶ୍ୱମାନଙ୍କୁ ଏଇଭଳି କହିବାର ଶୁଣିକି ଶ୍ରୀରାମ ଅଶ୍ୱରୁ ଓହ୍ଲେଇ ପଡ଼ିଲେ। ଆରେ ବ୍ରାହ୍ମଣମାନେ ଯଦି ପାଦରେ ଚାଲି ଚାଲି ଯାଉଛନ୍ତି, କେତେ ମର୍ଯ୍ୟାଦା ପ୍ରଭୁଙ୍କର! ବ୍ରାହ୍ମଣମାନେ ଯଦି ପାଦରେ ଚାଲି ଚାଲି ଯାଉଛନ୍ତି, ବିରହରେ ଏଇଭଳି ଆର୍ତ୍ତନାଦ କରୁଛନ୍ତି, ମୁଁ ସୀତାଙ୍କୁ ଧରିକି ଏ ରଥରେ ଯିବାଟା ବିଧି ନୁହେଁ। ବର୍ତ୍ତମାନ ରଥରୁ ଓହ୍ଲଉଛନ୍ତି, ବ୍ରାହ୍ମଣମାନଙ୍କ ସଙ୍ଗରେ ଯାଉଛନ୍ତି, ଏବଂ ବ୍ରାହ୍ମଣମାନଙ୍କ ସଙ୍ଗରେ ଯାଇ ଯାଇ ରାତ୍ରିରେ ତମସା ନଦୀ ତଟରେ ପହଞ୍ଚନ୍ତି। ବ୍ରାହ୍ମଣମାନେ ଅଛନ୍ତି, ସମସ୍ତ ଅଯୋଧ୍ୟାବାସୀ ଅଛନ୍ତି। ପ୍ରଥମ ରାତ୍ରି ରାମଜୀ ଏମାନେ ଏମାନଙ୍କର କ୍ରନ୍ଦନ ଶୋକରେ ବିରହରେ ଅଯୋଧ୍ୟାବାସୀମାନେ ସମସ୍ତେ ଶୋଇଯାଇଛନ୍ତି ପ୍ରଥମ ରାତ୍ରି। ଆଉ ରାମଜୀଙ୍କର ଭାବନା ଦେଖନ୍ତୁ, ଯେଭଳି ଜଣେ ଭକ୍ତ ତୀର୍ଥକୁ ଗଲେ ପ୍ରଥମ ଦିନ ଉପବାସ କରେ, ପ୍ରଥମ ଦିନ କିଛି ଭୋଜନ କରେ ନା, ଯଦିଓ ତମସା ତଟରେ ଫଳ ଫୁଲରେ ସବୁ ଭରି ହେଇକି ରହିଛନ୍ତି, ବାଲ୍ମୀକିଜୀ କହୁଛନ୍ତି ସବୁ କିଛି ଥିଲେ, କିଛି ଭୋଜନ କଲେ, ଉପବାସ କଲେ, କାରଣ ପିତା ତାଙ୍କୁ ପଠାଇଛନ୍ତି ଯେଉଁ ବନକୁ, ଇଏ ହେଉଛି ତାଙ୍କ ପାଇଁ ତୀର୍ଥ। ତେଣୁ ତୀର୍ଥର ପ୍ରଥମ ରାତିରେ ଉପବାସ ରହିବାର ବିଧିକୁ ଅନୁସରଣ କରିକି ରାମଜୀ ଆଜି କିଛି ଫଳ ଫୁଲ କିଛି ଭୋଜନ କରୁନାହାନ୍ତି, କେବଳ ଜଳପାନ କରିକି ସେଠି ଶୟନ କଲେ। କିନ୍ତୁ ମଧ୍ୟରାତ୍ରିରେ ରାମଜୀ ଉଠିଲେ, ଅଯୋଧ୍ୟାବାସୀମାନେ ସମସ୍ତେ ଶୋଇଯାଇଛନ୍ତି। ଯଦି ପ୍ରଶ୍ନ ଆସିବ, ଅଯୋଧ୍ୟାବାସୀ ମାନଙ୍କୁ ନିଦ୍ରା କେମିତି ଆସିଲା? ଯିଏ ପ୍ରେମରେ ବିଦେହକୁ ଛାଡ଼ିକି ଚାଲି ଆସିଲେ ରାମଙ୍କ ପାଇଁ, ସେ କ'ଣ ରାତିରେ ତାଙ୍କୁ ନିଦ ଲାଗିବ ନା? ଇଏ ଦେବତାମାନଙ୍କର ବହୁତ ବଡ଼ ହାତ ଏଥିରେ ଅଛି। ଦେବତାମାନେ ଚାହିଁଲେ ଯଦି ରାମଜୀ, ସେମାନେ ଭୟ କରୁଥିଲେ ରାମଜୀ ଯେକୌଣସି ହିସାବରେ ବନକୁ ଯିବା ଦରକାର। ଯଦି ଅଯୋଧ୍ୟାବାସୀମାନେ ରାମଜୀଙ୍କ ପଛରେ ଯାଆନ୍ତି, ବୋଧ ହୁଏ ତାଙ୍କ ପ୍ରେମରେ ପୁଣି ରାମଜୀଙ୍କୁ ଫେରେଇକି ନେଇ ଆସି। ତେଣୁ ସମସ୍ତ ଅଯୋଧ୍ୟାବାସୀମାନେ ତମସା ତଟରେ ଶୋଇଥିବା ଅବସ୍ଥାରେ ଦେବତାମାନଙ୍କର ଏଇଟା ଗୋଟେ ବଡ଼ ଯୋଜନା ରହିଲା, ନିଦ୍ରାରେ ସମସ୍ତେ ଆଚ୍ଛନ୍ନ ହୋଇଗଲେ ଏବଂ ଭଗବାନ ଲକ୍ଷ୍ମଣଙ୍କୁ ଉଠାଇଲେ। ଭଗବାନ ପ୍ରଥମ ରାତ୍ରିରେ ଭଗବାନ ଶ୍ରୀରାମ ଲକ୍ଷ୍ମଣଙ୍କୁ କହୁଛନ୍ତି, ଲକ୍ଷ୍ମଣ ମୋର ବାରମ୍ବାର ବାରମ୍ବାର କୌଶଲ୍ୟା ମାତାଙ୍କ କଥା, ଦଶରଥଙ୍କ କଥା ସ୍ମରଣ ଆସୁଛି, କିନ୍ତୁ ମୋର ଚିନ୍ତା ଏତିକି ନାହିଁ ଗୋଟେ ଜଣଙ୍କ ପାଇଁ, ଭରତ ପାଇଁ। କି ପ୍ରଶ୍ନ କରିପାରନ୍ତି ବର୍ତ୍ତମାନ ଭଗବାନଙ୍କର ଯେଉଁ ଛଅଟି ଐଶ୍ୱର୍ଯ୍ୟ ଅଛି, ଭଗବାନ ଶ୍ରୀକୃଷ୍ଣ ପୂର୍ଣ୍ଣ, ଛଅଟି ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ଆଉ ଛଅଟି ଐଶ୍ୱର୍ଯ୍ୟକୁ ପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି, କିନ୍ତୁ କେତୋଟି ଐଶ୍ୱର୍ଯ୍ୟ ଏବେ ବି ସମାଜର ଲୋକମାନେ ଯାହା କୁହନ୍ତି ପୂର୍ଣ୍ଣ ପ୍ରକାଶିତ ଭାବରେ ବୁଝିପାରୁନାହାନ୍ତି। ଯେଭଳି ଭଗବାନଙ୍କର ତ୍ୟାଗ, ରାମଜୀଙ୍କର ତ୍ୟାଗକୁ ସମାଜ ଲୋକମାନେ ସ୍ୱୀକାର କରନ୍ତି, ରାମଜୀ ବହୁତ ତ୍ୟାଗ କରୁଛି, ତାଙ୍କୁ ତ୍ୟାଗ କରିଦେଲେ ବନବାସ ଗଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ତ୍ୟାଗକୁ ଗ୍ରହଣ କରନ୍ତି। ଯଦି ପୂର୍ଣ୍ଣ ଅବତାର ଯଶରେ, ଭଗବାନ ବହୁତ ଯଶସ୍ୱୀ, ଭଗବାନ ଶ୍ରୀକୃଷ୍ଣ ଯଶସ୍ୱୀନ ଦାନ, ଦ୍ୱିତୀୟ ସ୍କନ୍ଦର ସନ୍ନ୍ୟାସୀ ଶ୍ଳୋକ, ଭଗବାନ ବହୁତ ଯଶସ୍ୱୀ, ହଁ, କିନ୍ତୁ ଭଗବାନ ଲୋକମାନେ ଗୋପୀଙ୍କ ସମ୍ବନ୍ଧନୀ ରାସଲୀଳାରେ ଭଗବାନ ଯଶସ୍ୱୀ ବୋଲି କହିବେନି। କିନ୍ତୁ ରାମଜୀଙ୍କର ଛଅଟି ଐଶ୍ୱର୍ଯ୍ୟ ଭିତରେ ବିଶେଷ ଭାବରେ ଦୁଇଟି ଐଶ୍ୱର୍ଯ୍ୟ ଅତି ଏଇ ଲୀଳାରେ ପ୍ରଭୁ ପ୍ରକାଶିତ କରିଛନ୍ତି, ଗୋଟେ ହେଲା ବୈରାଗ୍ୟ, ଗୋଟେ ହେଲା ଯଶ। ଭଗବାନ ପୂର୍ଣ୍ଣ ବୈରାଗ୍ୟର ସବୁ ଅବତାର, ଭଗବାନଙ୍କର କୃଷ୍ଣ ଅବତାର ଏଇ ବୈରାଗ୍ୟ ତ ପୂର୍ଣ୍ଣ ଅଛି, କିନ୍ତୁ ରାମଜୀଙ୍କ ଅବତାରରେ ବୈରାଗ୍ୟଟା ପୂର୍ଣ୍ଣ ଦର୍ଶନ ହେଇଛି ମାନବ ସମାଜ। ଆଉ ବୈରାଗ୍ୟର କି ସୁଖ ରାମଜୀ ଆସ୍ୱାଦନ କରୁଛନ୍ତି, କାରଣ ଭଗବାନ ଏଇଟା ଗୋଟେ ଭଗବାନଙ୍କର କାମନା ଥିଲା। ଭଗବାନ ସବୁ ରସରେ ରସିକ ହେଲେ ବି କେତେଟା ରସକୁ ଆସ୍ୱାଦନ କରିପାରନ୍ତିନି, ସେଥିପାଇଁ ସେ ଅବତାର ନିଅନ୍ତି। ଭଗବାନ ବିଷ୍ଣୁ ବିରହ ରସଟାକୁ ଆସ୍ୱାଦନ କରିନାହାନ୍ତି, ସବୁବେଳେ ଲକ୍ଷ୍ମୀ ରହିଲେ ନା, ବୈକୁଣ୍ଠ ରହିଲେ ନା, ଲକ୍ଷ୍ମୀ ସହସ୍ର ସମ୍ଭ୍ରମ ସେବ୍ୟମାନମ, ଯେଉଁଠି ସେବାର ଭାବଟା ଅଛି ସେଠି ବିରହ କେଉଁଠୁ ଆଇଲା, ଲକ୍ଷ୍ମୀମାନେ ତ ଅଛନ୍ତି। ତେଣୁ ବିରହ ରସକୁ ଆସ୍ୱାଦନ କରିବା ପାଇଁ ଇଏ ହେଉଛି ଲୀଳା। ଇଏ ବି ଏ ରାମ ଅବତାର ବି ପୂର୍ଣ୍ଣ ହେଇପାରିଲାନି, ପୁଣି କୃଷ୍ଣ ଅବତାର ବାକି ରହିଲା 100 ବର୍ଷ, ଏଠି 14 ବର୍ଷ, କୃଷ୍ଣ ଅବତାରରେ 100 ବର୍ଷ ବିରହ, ସେ ପୂର୍ଣ୍ଣ ହେଇପାରିଲାନି। ବିରହ ରସର ପୂର୍ଣ୍ଣ ଆସ୍ୱାଦନ ବି କୃଷ୍ଣ ଅବତାର ହେଇପାରିଲାନି, ପୁଣି ଗୌର ଅବତାରରେ, ଗୌର ଅବତାର କେତେ ବର୍ଷ, 24 ବର୍ଷ, 24 ବର୍ଷ ସବୁ ମହାପ୍ରଭୁଙ୍କର ବିରହ ହେଉଛି, ଏ 100 ବର୍ଷ, ଇଏ ହେଲା 14 ବର୍ଷ, 28 ବର୍ଷରୁ ଏ ମହାପ୍ରଭୁଙ୍କର 24 ବର୍ଷରୁ ଶ୍ରୀକ୍ଷେତ୍ରରେ ଯେତିକି ବର୍ଷ ରହିଲେ, ଗମ୍ଭୀରାରେ ଯେତିକି ଦିନ ରହିଲେ ପ୍ରଭୁ, ସେତିକି ଦିନ ହିଁ ହେଉଛନ୍ତି ପ୍ରଭୁଙ୍କର ପୂର୍ଣ୍ଣ ବିରହ ରସ ଆସ୍ୱାଦନ କଲେ ଭଗବାନ ବିଷ୍ଣୁ କୃଷ୍ଣ ମହାପ୍ରଭୁ ରୂପରେ। ବିରହ ରସ ଆସ୍ୱାଦନ କରିବା ପାଇଁ ପ୍ରଭୁ ଶ୍ରୀରାମ ବର୍ତ୍ତମାନ ବଣକୁ ଯାଉଛନ୍ତି, ଏଇ ଗୋଟେ ଲୋଭ ରହିଗଲା ଭଗବାନଙ୍କର, ଭଗବାନଙ୍କର ଗୋଟେ ଲୋଭ ଆସିଲା, ବିରହଟା କିଭଳି ଜାଣିବି। ଭରତ 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 ଶ୍ୟାନୁସଂସତ୍ୱଂ ସଂଚିତ୍ୟାହଂ ପୁନଃ ପୁନଃ ନାନୁ ଶୋଚାମି ପିତରଂ ମାତରଂ ଚ ମହାଭୁଜ। କେହି ପ୍ରଶ୍ନ କରିପାରନ୍ତି ରାମଜୀଙ୍କର କ'ଣ ପିତାମାତା ଚିନ୍ତା ଆସୁନି? ତମସା ନଦୀ ତଟରେ ଲକ୍ଷ୍ମଣଙ୍କୁ ଉଠେଇକି ଅଧାରାତିରେ କହୁଛନ୍ତି, ଲକ୍ଷ୍ମଣ ମୋର ପିତାମାତାଙ୍କର ଯଦିଓ ଚିନ୍ତା ଆସୁଛି, କିନ୍ତୁ ଭରତଙ୍କର ଅନୁସଂସତ୍ୱ କୁମଳତ୍ୱ ନୃଶଂସ ମାନେ କଠୋର, ନୃଶଂସ ହୃଦୟ ଯାହାକୁ କୁହାଯାଏ କଠୋର ହୃଦୟ, କିନ୍ତୁ ଭରତଙ୍କର କୋମଳ ହୃଦୟ କଥା ମୁଁ ଚିନ୍ତା କରିକି ମୋର ପିତାମାତାଙ୍କର କୌଣସି ଚିନ୍ତା ଆସୁନି। କାହିଁକି ନା ମୋ ଭରତ ଅଛନ୍ତି ମାନେ ମୋ ପିତାମାତାର ଦାୟିତ୍ୱ ସେ ନିଶ୍ଚିତ ନେବେ। ଏବଂ ରାତ୍ରିରୁ ଦ୍ୱିତୀୟ ପ୍ରହରୀ ହେଇଛନ୍ତି, ପ୍ରଜାମାନଙ୍କୁ ଯେତେ ବୁଝେଇଲେ ସୁଦ୍ଧା ପ୍ରଜାମାନେ କେହି ଗଲେନି, ସମସ୍ତେ ସେଠି ଶୟନ କରିକି ରହିଲେ। ଦ୍ୱିତୀୟ ପ୍ରହରୀରେ, ଦ୍ୱିତୀୟ ପ୍ରହରର ରାତ୍ରିରେ ଲକ୍ଷ୍ମଣଙ୍କୁ ଉଠେଇଲେ, କହିଲେ ଲକ୍ଷ୍ମଣ ଏଇଟା ହେଉଛି ଗୋଟିଏ ସୁଯୋଗ, ଆମେ ବଣଙ୍କୁ ପଳେଇବା ଏମାନଙ୍କୁ ତ୍ୟାଗ କରିକି। ଯଥେତମ୍ ନିୟମମ୍ ପୌରାଃ କୁର୍ବନ୍ତସ୍ମାନି ବର୍ତ୍ତତେ ଅପି ପ୍ରାଣମ୍ ନଶିଷ୍ୟନ୍ତି ନତୁ ତିକ୍ଷନ୍ତି ନତୁ ତ୍ୟକ୍ଷନ୍ତି ନିଶ୍ଚୟମ୍। ବାଲ୍ମୀକି କହୁଛନ୍ତି, ରାମଜୀ କହୁଛନ୍ତି, ଲକ୍ଷ୍ମଣ ମୁଁ ଯେ ଚାହିଁବି ପ୍ରାଣ ତ୍ୟାଗ କରିଦେବି କିନ୍ତୁ ନିୟମକୁ ତ୍ୟାଗ କରିବି। ତ୍ୟକ୍ଷନ୍ତି ନିଶ୍ଚୟମ୍, ମୋ ନିଶ୍ଚୟ ମୋ ଦୃଢ଼ତା, ମୁଁ ଯେଉଁ ବନବାସ କରିବି 14 ବର୍ଷ ପାଇଁ ଏଇଟାକୁ ମୁଁ ତ୍ୟାଗ କରିପାରିବିନି, ଚାହିଁଲେ ବରଂ ପ୍ରାଣ ମୁଁ ତ୍ୟାଗ କରିଦେବି। ତେଣୁ ଦ୍ୱିତୀୟ ପ୍ରହରରେ ଉଠେଇଲେ ଲକ୍ଷ୍ମଣଙ୍କୁ ସୁମନ୍ତ୍ରକୁ ଡାକିଲେ, କହିଲେ ସୁମନ୍ତ୍ର ମୋତେ ତୁମେ ତମସା ନଦୀକୁ ପାର କରିକି ନେବାକୁ ପଡ଼ିବ, ଏମାନେ ସବୁ ଶୋଇଛନ୍ତି, ସମସ୍ତେ ଶ୍ରମରେ ଶୋଇଯାଇଛନ୍ତି, ଅଯୋଧ୍ୟାବାସୀ ମାନେ ଶୋକ, ଏଣେ ବହୁ ପଥ ଆଉ କିଛି ଭୋଜନ କରିନାହାନ୍ତି, ଶୋକରେ କ୍ରନ୍ଦନ କରିକରି ଆସିଛନ୍ତି, ବହୁ ପଥ ଅତିକ୍ରମ କରିକରି ଆସିଛନ୍ତି, ଯେତେବେଳେ ଶୋଇଯାଇଛନ୍ତି। ଜବ ହି ଜାମା ଯୁଗ ଜାମିନୀ ବିତି ରାମ ସଚିବ ସନ କହୁଷି ପ୍ରୀତି। ଯେତେବେଳେ ଦୁଇ ଜାମିନୀ ବିତିଗଲା, ଦୁଇ ପ୍ରହର ବିତିଗଲା, ରାମ ସଚିବ ସନ କହୁଷ ପ୍ରୀତି, ସୁମନ୍ତ୍ରକୁ ଉଠେଇଲେ, କହିଲେ ସୁମନ୍ତ୍ର ଉଠ, ତୁମେ ଦଶରଥ ମୋ ପିତାଙ୍କର ବନ୍ଧୁ, ମୋ ପିତାଙ୍କର ବହୁତ ଉପକାର କରିଛ, ମୋର ଆଜି ଗୋଟେ ଉପକାର କରିବାକୁ ପଡ଼ିବ। କେଉଁ ଉପକାର? ନା ତୁମେ ବହୁତ ରଥ ଟାଣିଛ, କିନ୍ତୁ ଆଜି ରଥ ଟାଣିବ କିନ୍ତୁ ଚକାର ଦାଗ ଯେମିତି ଦେଖାନଯିବ, ଅର୍ଥାତ୍ ରଥ ଗଲା ମାନେ ତ ଚକାର ଦାଗ ରହିବ ନା, କିନ୍ତୁ ତୁମେ ଏଭଳି ଚକାକୁ ଚଲେଇବ, ଏଭଳି ରଥକୁ ଚଲେଇବ ଯେଭଳି ଭ୍ରମରେ ପଡ଼ିବେ ଅଯୋଧ୍ୟାବାସୀମାନେ, ରଥ କେଉଁଆଡ଼େ ଯାଇଛି ଜାଣିପାରିବେ, ଆଉ ଏଇଟା ହେବ ତୁମର ଆଜି ସଫଳତା, ଏଇଟା ହେବ ମୋ ପ୍ରତି ତୁମର ବହୁତ ବଡ଼ ଉପକାର। ଖୋଜ ମାରି ରତୁ ହାଁକ ତୁ ତାତା ହାଁକ ହୁଁ ତାତା ଆନ ଉପାୟ ବନି ନେଇ ବାତା। ମୁଁ ଆଙ୍କୁ ବହୁତ ବୁଝେଇଲି କିନ୍ତୁ ଏମାନେ କେହି ଅଯୋଧ୍ୟାବାସୀମାନେ ଶୁଣିବା ପାଇଁ ପ୍ରସ୍ତୁତ ନାହାନ୍ତି। ତେଣୁ ତୁମେ ରଥକୁ ଏଭଳି ଭାବରେ ହାଙ୍କିକି ନିଅ ଯେଭଳି ରଥର ଚକାର ଅନୁସରଣ କରି କିଭଳି ପଥକୁ ନ ପାଇବେ, ଜାଣିପାରିବେନି ରାମଜୀ କୁଆଡ଼େ ଯାଇଛନ୍ତି। ଏହି ସମୟରେ କେହି ପ୍ରଶ୍ନ କରିପାରନ୍ତି, ଏମାନେ କ'ଣ ଥିଲେ, କୁଆଡ଼େ ଥିଲେ ଅଯୋଧ୍ୟାବାସୀମାନେ? ଏ ଭଲ ସୁନ୍ଦର କଥା ତୁଳସୀଦାସ ଲେଖୁଛନ୍ତି, ଲୋକ ଶ୍ରାମ ସମ ବସ ଗଏ ଶୋଇ କଛକୁ ଦେବ ମାୟା ମତି ମୋଇ। ଦେବତାଙ୍କର ମାୟା ଲାଗିଲା, ଦେବତାମାନେ ଏହା ହିଁ ଚାହୁଁଥିଲେ ରାମଜୀ ଏକାକି ଯାଆନ୍ତୁ ବଣଙ୍କୁ, ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଗଲା, କାରଣ ନିଦ୍ରା ଆସିକି ପହଞ୍ଚିଗଲେ, ଦେବତାମାନଙ୍କର ମାୟାରେ ଅଯୋଧ୍ୟାବାସୀମାନଙ୍କୁ ନିଦ୍ରା ଆସିଗଲା। ଏମାନେ ବିରହରେ ପ୍ରେମର ଗୋଟେ ଧର୍ମ, ପ୍ରେମ ଧର୍ମ ସ୍ୱରକୁ ଆସିଲେ ସେଠି 4ଟା ଧର୍ମ ରୁହେନି, କେଉଁ ଧର୍ମ ରୁହେନି? ଆହାର ନିଦ୍ରା ଭୟ ମୈଥୁନ, ଏ ଶାରୀରିକ ଧର୍ମ ରୁହେନି। ଯୋଗୀମାନେ ଜ୍ଞାନୀମାନେ ସାଧକ ଭକ୍ତମାନେ ଏଇଟା ଅଭ୍ୟାସ ବଳରେ ଆକୁ କମେଇ ଦିଅନ୍ତି, ଆଉ ଅନଭ୍ୟାସରେ ବଢ଼ିଯାଏ। ଶାରୀରିକ ଧର୍ମଟା ଆହାର ନିଦ୍ରା ଭୟ ମୈଥୁନ, ଇଏ ଅଭ୍ୟାସର, କିଏ ଯୋଗାଭ୍ୟାସ କରି ତାକୁ ବଢ଼େଇ ଦେବ, କିଏ ଅନଭ୍ୟାସ ଭୋଗ କରି ତାକୁ ଯୋଗାଭ୍ୟାସ କରି କମେଇ ଦେବ, ଭୋଗ କରିକି ବଢ଼ିଯିବ। କିନ୍ତୁ ପ୍ରେମରେ ଏ ଧନଟା କ'ଣ ହେଇଯାଏ, ପ୍ରେମରେ ଏ ଧର୍ମଟା କ'ଣ ହେଇଯାଏ, ପ୍ରେମରେ ଏଇ ଆହାର ନିଦ୍ରା ଭୟ ମୈଥୁନ, ଏଇଟା ତ ଇଏ ଧର୍ମ ଅଲଗା ହେଇଯାଏ। ଯେଉଁ ଭୋଜନ, ଯେମିତି ପ୍ରେମ ହେଇଗଲେ ଭୋଜନ କରନ୍ତି, ଗୋପୀମାନେ ଭୋଜନ କରନ୍ତି, ଭୋଜନ କାହା ପାଇଁ କରନ୍ତି, ଶରୀର ଚିନ୍ତାରେ ଭୋଜନ କରନ୍ତିନି। ଏ ଶରୀରଟା କୃଷ୍ଣଙ୍କର, ଏ ଶରୀର ସୁସ୍ଥ ରହିଲେ କୃଷ୍ଣଙ୍କର ଭୋଗରେ ଲାଗିବ। ସେଠି ଆହାରଟା ଆଉ ସ୍ୱର ଧର୍ମର ଗଲାନି, ସେଠି ଆହାରଟା ଆତ୍ମଧର୍ମର ଗଲା। ଶୋଇବା, ଆମେ ଶୋଉଛେ ସ୍ୱରଟା ମୋତେ ଭଲ ଲାଗୁନି ମୁଁ ଶୋଇବି। ଗୋପୀମାନେ ଯେଉଁ ଶୋଉଥିଲେ ଶୟନ କରିବା, ସେଥିପାଇଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଗବତର ଟୀକା ରଚନା କଲେ, ଭକ୍ତର ଶୋଇବାଟା, ଯେ ସିଦ୍ଧ ଭକ୍ତ ତାର ଶୋଇବାଟା ହିଁ ଭକ୍ତି, ତାର ଲୁଗା ସଫା କରିବା ବି ଭକ୍ତି, ତାର ବାଥରୁମ୍ ଯିବା ବି ସବୁ ଭକ୍ତି। କାହିଁକି ନା ତାର ମତି ଯେହେତୁ କୃଷ୍ଣଙ୍କ ସେବାର ରହୁଛି, କୃଷ୍ଣ ଚିନ୍ତାର ରହୁଛି, ସେ ଯାହା କିଛି କରୁଛି ସବୁ କୃଷ୍ଣଙ୍କ ପାଇଁ କରୁଛି ନା। ଯେପରି ଜଣେ ସାଧାରଣ ଲୋକ ସେ ବାଥରୁମ୍ ଯାଉଛି, ବାଥରୁମ୍ ଗଲା ପରେ କ'ଣ କରିବ, ପୁଣି ଆଉ ଥରେ ଖାଇବ। ଭକ୍ତ ବାଥରୁମ୍ ଗଲା ପରେ କ'ଣ କରିବ, ସ୍ନାନ ସାରିଲା ଶୌଚ ସାରିଲା ସେ ଆସିବ ମନ୍ଦିର ଖୋଲିବ। ତେଣୁ ତାର ମନ୍ଦିର ସେବା ପାଇଁ ଯେଉଁ ବାଥରୁମ୍ ଯିବାଟା, ଏଇଟା ହେଲା ତାର ଭକ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ବଡ଼ ସୁନ୍ଦର ଭାବରେ ତାକୁ ବ୍ୟାଖ୍ୟା କରିଛନ୍ତି, ଭକ୍ତିଟା କିଭଳି, ଭକ୍ତର ପ୍ରତ୍ୟେକ କ୍ରିୟାଟା ହେଉଛି ଭକ୍ତି, ତାର ନିଦ୍ରାଟା ବି ଭକ୍ତି। କିନ୍ତୁ ଅଯୋଧ୍ୟାବାସୀମାନଙ୍କର ଯେହେତୁ ପ୍ରେମ ଅଛି, ସେ ତ ରାମଜୀଙ୍କ ବିରହରେ କଦାପି ଶୋଇବା କଥା ନୁହେଁ ନା, ଶୋଇଗଲେ କେମିତି ନା। ଦେବତାମାନଙ୍କ ଇ ପ୍ରାର୍ଥନା କରୁଛନ୍ତି, ହେ ନିଦ୍ରା ଦେବୀ ତୁମେ ଯାଅ ଅଯୋଧ୍ୟାବାସୀଙ୍କୁ ଶୋଇ ଦିଅ। ଅଯୋଧ୍ୟାବାସୀମାନେ ଶୋଇଯାଇଛନ୍ତି, ସେଥିପାଇଁ ଲକ୍ଷ୍ମଣ ସେହି ଦିନରୁ ହିଁ ଗୋଟେ ଶିକ୍ଷା ଶିଖିଲେ, ମୁଁ ଆଉ ଅନିଦ୍ରା ରହିବିନି। ଅନିଦ୍ରା ନ ରହିବାର ତ ବହୁତ କାରଣ ଅଛି, ଏଇଟା ଗୋଟିଏ କାରଣ। ଆଜି ଅଯୋଧ୍ୟାବାସୀମାନେ ଏତେ ପ୍ରେମରେ ଆସିଛନ୍ତି, ତାଙ୍କୁ ରାମଜୀ ଛାଡ଼ି ଦେଇକି ପଳେଇ ଆସିଲେ, କାରଣ ସେ ଶୋଇଗଲେ। ମୁଁ ଯଦି କେବେ ଶୋଇଯିବି ତାହେଲେ ମୋତେ ବି ରାମଜୀ ଛାଡ଼ିକି ପଳେଇଯିବି। ସୀତାଙ୍କୁ ଜଗିବା, ରାମଙ୍କୁ ଜଗିବା, ଇଏ ତ ଗୋଟେ କାରଣ, କିନ୍ତୁ ପ୍ରକୃତରେ ଇଏ ହିଁ ଗୋଟେ କାରଣ, ତାଙ୍କୁ ଭୟ ଲାଗୁଥିଲା ଯେ ରାମଜୀ ମୋତେ ଛାଡ଼ି ଦେଇକି ପଳେଇଯିବି ଯେକୌଣସି ସମୟ। ଦିନବେଳେ ତ ମୋତେ ଛାଡ଼ିକି କୁଆଡ଼େ ଯାଇପାରିବିନି, ରାତ୍ରି ସମୟରେ ମୁଁ ଯଦି ଶୋଇଯିବି ମୁଁ ଛାଡ଼ିକି ପଳେଇବି, କାରଣ ଅଯୋଧ୍ୟାର ବ୍ରାହ୍ମଣମାନଙ୍କୁ ଛାଡ଼ିକି ପଳେଇ ଆସିବି। ଆଉ ଯେଉଁମାନେ ତାଙ୍କର ଇଷ୍ଟ, ଏହି ସମୟରେ ଠିକ ଏଇଭଳିଆ ଲୀଳା ହେଇଛି, ଯେତେବେଳେ ମହାପ୍ରଭୁ ସନ୍ୟାସ ନେଇଛନ୍ତି। ଚୈତନ୍ୟ ମହାପ୍ରଭୁ ସନ୍ୟାସ ନେଲାବେଳେ ଆମେ ତ ବହୁତ ପଦ ଶୁଣୁଛେ, ବାସୁଦେବ ଘୋଷଙ୍କର ନିମାଇଁ ସନ୍ୟାସ ଗୋଟେ ଗ୍ରନ୍ଥ ଅଛି ସ୍ୱତନ୍ତ୍ର, ସେ ନିମାଇଁ ସନ୍ୟାସ ଗୋଟେ ଗ୍ରନ୍ଥ ରଚନା କରିଛନ୍ତି। ମହାପ୍ରଭୁ ଚିନ୍ତା କରୁଛନ୍ତି, ସଚି ମାତା ଆଉ ବିଷ୍ଣୁପ୍ରିୟା ଏଇ ଦୁଇ ଜଣ ଥାଉ ଥାଉ ମୁଁ ସନ୍ୟାସ କେମିତି ନେବି। ତେଣୁ ସିଏ ବି ନିଦ୍ରା ଦେବୀ ଡାକିଛନ୍ତି, ଗୌରାଙ୍ଗ ମହାପ୍ରଭୁ ନିଦ୍ରା ଦେବୀ ଡାକିଛନ୍ତି। ବୃନ୍ଦାବନ ଯାଇତେ ଗୌର ହଇଲେ କ ମନ, ବୃନ୍ଦାବନ ଯାଇତେ ଗୌର ହଇଲେ କ ମନ, ହେନ କାଲେ କାଲ ନିଦ୍ରା କରିଲ ସ୍ମରଣ, କାଲ ନିଦ୍ରା କରିଲ ସ୍ମରଣ, ଅନ୍ତପୁରେ ସଚି ମାତା, ଅନ୍ତପୁରେ ସଚି ମା କେ କର ଚେତନ, ଅନ୍ତପୁରେ ସଚି ମା କେ ବିଷ୍ଣୁ ପ୍ରିୟାର ଦୁଇଟି ନୟନ କର ଯେ ମୋହନ, ବିଷ୍ଣୁ ପ୍ରିୟାର ଦୁଇଟି ନୟନ କର ଯେ ମୋହନ।
ମହାପ୍ରଭୁ ବୃନ୍ଦାବନ ଅର୍ଥାତ୍ ଯେତେବେଳେ ସନ୍ନ୍ୟାସୀ ହେବାକୁ ଇଚ୍ଛା କଲେ କାଳ ନିଦ୍ରାକୁ ସ୍ମରଣ କରିଥିଲେ। ଯେଭଳି ଦେବତାମାନେ ସ୍ମରଣ କରୁଛନ୍ତି ନିଦ୍ରାଙ୍କୁ ଅଯୋଧ୍ୟାବାସୀଙ୍କୁ ଶୋଇଦିଅ, ମହାପ୍ରଭୁ ଚିନ୍ତା କଲେ ମୁଁ ବିଷ୍ଣୁପ୍ରିୟାଙ୍କୁ ସଚିମାତାଙ୍କୁ ଛାଡ଼ି କେମିତି ଯିବି, ସେ ଦୁଇ ଜଣ ମୋହନ କରିବା ପାଇଁ। କିନ୍ତୁ ସଚିମାତାଙ୍କୁ ଅଚେତନ କର, ସଚିମାତା ଥିଲେ ତାଙ୍କ ପାଇଁ ବହୁତ ପ୍ରାଣପ୍ରିୟା ନା, ସଚିମାତାଙ୍କୁ ଛାଡ଼ି କେମିତି ଯିବେ, ତାଙ୍କୁ ଅଚେତନ କରିଦିଅ, କିନ୍ତୁ ବିଷ୍ଣୁପ୍ରିୟାଙ୍କୁ ମୋହନ କର। ତାଙ୍କର ଦୁଇଟି ନୟନକୁ ମୋହନ କରିଦିଅ, କିନ୍ତୁ ମାଆଙ୍କୁ ପୁରା ଅଚେତନ କରିଦିଅ, ମା ଯେମିତି ଟୋଟାଲ ନ ଜାଣିପାରନ୍ତୁ। କିନ୍ତୁ ନିଦ୍ରା ଦେବି, କାଳ ନିଦ୍ରା କହିଲେ ମୁଁ ଏଇଟା କରିପାରିବିନି, କାଳ ନିଦ୍ରା ମନା କଲେ ମୁଁ ଏଇଟା ମୁଁ କଦାପି ଏଇଟା କରିପାରିବିନି। କାହିଁ କରିପାରିବିନି ନା ଗୌର, ତୁମ ବିରହରେ ତୁମେ ଯଦି ତୁମେ ସନ୍ୟାସ ହେଇଯିବ ତାହେଲେ ଦୁଇ ଜଣ ଯାକ ପ୍ରାଣ ତ୍ୟାଗ କରିବା, ଏଇ ପାପଟା ମୋତେ ଲାଗିବ। କାଳ ନିଦ୍ରା କହୁଛନ୍ତି କାହାକୁ, ମହାପ୍ରଭୁ କହିଲେ ଆପଣ ସନ୍ୟାସୀ ହେବା ମାତ୍ରେ ଦୁଇ ଜଣ ହିଁ ପ୍ରାଣ ତ୍ୟାଗ କରିଦେବେ, ଆଉ ଦୁଇ ଜଣ ପ୍ରାଣ ତ୍ୟାଗ କଲା ମାତ୍ରେ ହିଁ ଏ ପାପଟା ମୋତେ ନେବାକୁ ପଡ଼ିବ ନା। ମହାପ୍ରଭୁ କ'ଣ କହିବେ, ନା ନା ଏ ପାପ ତୁମକୁ ଲାଗିବନି, ମୁଁ ଯେଉଁ ବ୍ରଜର ମନ୍ତ୍ର, ମୁଁ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ଆଣିଛି, ମୁଁ ଯେଉଁ ନାମ କରିବି, ତୁମ ଦେହରେ ଯେତିକି ପାପ ଲାଗିବ ଯଦି ଏମାନେ ମୃତ୍ୟୁବରଣ କରନ୍ତି ଏ ପାପକୁ ମୁଁ ନାମ କରି ଛଡ଼େଇଦେବି। ମହାପ୍ରଭୁ କାଳନିଦ୍ରାଙ୍କୁ କହୁଛନ୍ତି ମୁଁ ନାମ କରିବି, ନାମ ବଳରେ ତୁମ ଦେହରେ ଆଉ ପାପ ଲାଗିବନି। ଏବଂ ନିଦ୍ରା ଯାଇଛନ୍ତି ଶଚିମାତାଙ୍କୁ, ନିଦ୍ରା ଦେବୀ ସ୍ୱୟଂ ଯାଇକି ଦର୍ଶନ କରିଛନ୍ତି, ବିଷ୍ଣୁପ୍ରିୟା ଦର୍ଶନ କରିଛନ୍ତି, ବିଷ୍ଣୁପ୍ରିୟାଙ୍କୁ କହିଛନ୍ତି ବିଷ୍ଣୁ ପ୍ରିୟାର ଆଲ ଆଙ୍ଗି ନାତେ ଦିଲା ଦାରା ସନା ବିଷ୍ଣୁ ପ୍ରିୟାର ଆଙ୍ଗି ନାତେ ଦିଲା ଦାରା ସନା ଅନ୍ତପୁରେ ସଚିମା କେ କରିଲା ମହାନା ଅନ୍ତପୁରେ ସଚିମା କେ କରିଲା ମହାନା। ସଚିମାଙ୍କୁ ଅଚେତନ କରିଦେଲେ, ବିଷ୍ଣୁପ୍ରିୟାଙ୍କୁ ଦର୍ଶନ ଦେଲେ ନିଦ୍ରା, ମୁଁ ଆସି ଆଉ ତୁମକୁ ମୋହନ କରିବି। ବିଷ୍ଣୁପ୍ରିୟାଙ୍କର କ୍ରନ୍ଦନ, ବିଷ୍ଣୁପ୍ରିୟା ହାତ ଯୋଡ଼ିକି କହିଲେ ଯେ ଆଜି ଗୋଟିଏ ଦିନ ମୋତେ ତୁମେ ଛାଡ଼ି ଦିଅ, ଆଜି ଗୋଟିଏ ଦିନ ପରେ ମୋତେ ମୋହନ କରିବ। ନିଦ୍ରା ଦେବୀ ଯେତେ ହାତ ଯୋଡ଼ିକି କହିଲେ ବି ବିଷ୍ଣୁପ୍ରିୟା ପ୍ରାର୍ଥନା କରୁଛନ୍ତି, କିନ୍ତୁ ତାଙ୍କୁ ନିଦ୍ରା କେମିତି ଲାଗିଲା ସେ ବି ଜାଣନ୍ତି, ମୋହନ କରିବେ ନା। ଭଗବାନଙ୍କ ଆଦେଶରେ ବିଷ୍ଣୁପ୍ରିୟା ପ୍ରାର୍ଥନା କରୁଛନ୍ତି, ତାଙ୍କୁ ନିଦ୍ରା ଲାଗିଲା, ସେ ମୋହନ ଅବସ୍ଥାରେ ଅଛନ୍ତି। ମହାପ୍ରଭୁ ସମସ୍ତ ବସ୍ତ୍ର ଅଳଙ୍କାର, ତାଙ୍କ ନିଜର ବସ୍ତ୍ର ଅଳଙ୍କାରକୁ ଆଣି ବିଷ୍ଣୁପ୍ରିୟାଙ୍କର ବସ୍ତ୍ରରେ ବାନ୍ଧିକି ମହାପ୍ରଭୁ ଯାଇଛନ୍ତି। ସନ୍ନ୍ୟାସୀ ନେବେ ନା, ରାମଜୀ ଯେଭଳି ବସ୍ତ୍ରକୁ ଓହ୍ଲେଇ ଦେଇକି ଆସିଛନ୍ତି, ସବୁ ବସ୍ତ୍ରକୁ ମହାପ୍ରଭୁ ସବୁ ବାନ୍ଧି ଦେଇକି ବିଷ୍ଣୁପ୍ରିୟାଙ୍କର ଅଞ୍ଚଳରେ ବାନ୍ଧିକି ମହାପ୍ରଭୁ ଆସିଛନ୍ତି। ସେଥିପାଇଁ ମହାପ୍ରଭୁଙ୍କୁ ଯଦି ଦର୍ଶନ କରୁଥିବେ, ଯାହା କିଛି କରୁଥିବେ, ସେ ମୋହନ ଅବସ୍ଥାରେ ଅଛନ୍ତି, ଚକ୍ଷୁ ମୋହନ ଅବସ୍ଥାରେ ଅଛି କି ଜାଣିପାରୁନଥିବେ, କାଳନିଦ୍ରାଙ୍କର କାମ ସେଭଳି। ଇଏ ସମସ୍ତେ ଶୋଇଛନ୍ତି, ଅଯୋଧ୍ୟାବାସୀମାନେ ରାମଜୀ ଯାଉଛନ୍ତି, ରାମଜୀ ତମସା ପାର ହେଇକି ଯାଇଛନ୍ତି, ଏମାନେ ଭୋରୁ ଭୋରୁ ହେଇଛି, ଏମାନଙ୍କର ନିଦ୍ରା ଭାଙ୍ଗିଛି। ଏବଂ ବାଲ୍ମୀକି କହୁଛନ୍ତି ସମସ୍ତେ ଉଠିଛନ୍ତି, ଧିଗସ୍ତୁ ଖାଲୁ ନିଦ୍ରାନ୍ତେ ଜୟା ପହୃତ ଚେତସଃ ନାଦ୍ୟପସାମୟଂ ରାମଂ ପୃଥୁରସ୍କ ମହାଭୁଜ। ସମସ୍ତେ କାନ୍ଦୁଛନ୍ତି ଏବଂ ଧିକାର କରୁଛନ୍ତି ଯେ ଆମର ନିଦ୍ରା ଯୋଗୁଁ, ଧିଗସ୍ତୁ ଖଲୁ ଖଲୁ ନିଦ୍ରାନ୍ତେ, ଆମେ ରାମଙ୍କୁ ଆଜି କାହିଁକି ହରିଲୁ ନା ନିଦ୍ରା ଯୋଗୁଁ। ମନୁଷ୍ୟ ଭଗବାନଙ୍କୁ ପ୍ରକୃତରେ ଯଦି ବିଚାର କରାଯାଏ, ଭଗବାନଙ୍କୁ ଆମେ ହରେଇଦେବା ଏଇ ତ ଚାରିଟା ଧର୍ମ ଯୋଗୁଁ ନା, ଆହାର ନିଦ୍ରା ଭୟ ମୈଥୁନ ଯୋଗୁଁ ହିଁ ଭଗବାନଙ୍କୁ ପାଇପାରିବେନି, ଆଉ କ'ଣ। ସେଥିପାଇଁ ପ୍ରଭୁପାଦ କୁହନ୍ତି ତାହେଲେ ତୁମର ଆହାର ନିଦ୍ରା ଭୟ ମୈଥୁନ ଜିରୋ ହବ। ପ୍ରଭୁପାଦ କୁହନ୍ତି ହ୍ୱେନ୍ ୟୁଆର୍ ଇଟିଂ ସ୍ଲିପିଂ ମେଟିଂ ଆଣ୍ଡ ଡିପେଣ୍ଡିଂ ଇଟ୍ କମ୍ସ ଟୁ ବିକମ୍ ଜିରୋ ଦେନ୍ ୟୁ ଆର୍ ଏଲିଜିବିଲ୍ ଟୁ ଗୋ ଟୁ ବୈକୁଣ୍ଠ। ତୁମର ଆହାର ନିଦ୍ରା ଭୟ ମୈଥୁନ ଯେତେବେଳେ ଜିରୋକୁ ଆସିବ ସେତେବେଳେ ତୁମେ ବୈକୁଣ୍ଠକୁ ଯିବା ପାଇଁ ଯୋଗ୍ୟ ହେଇଗଲ। ଏଇ ଭଗବାନଙ୍କୁ ନ ପାଇବାର ଇଏ ହିଁ କାରଣ, ଏଇ ଚାରିଟା ଭିତରୁ ଗୋଟିଏ କାରଣ ହେବ ନା ଆଉ କିଏ କାରଣ ହେବେ, ଏଇ ତ ହେଉଛି ମାୟା। ଦିଗସ୍ତୁ ଖଲୁ ନିଦ୍ରାନ୍ତେ ପୟା ଅପ୍ରହୃତ ଚେତସ ନାଦ୍ୟପସାମହଂ ରାମଂ ପୃଥୁରସ୍କ ମହାଭୁଜଂ। ଏ ମହାଭୁଜ ବିଶାଳ ବକ୍ଷଧାରୀ ଶ୍ରୀରାମଙ୍କୁ ଆମେ ନ ଦେଖିବାର କାରଣ ହେଉଛି ନିଦ୍ରା, ନିଦ୍ରା ଯୋଗୁଁ ଆମେ ଦେଖିପାରିଲୁ। ଜୀବର ଏହି ବହୁ ବଡ଼ ବନ୍ଧନ, ସେଥିପାଇଁ ଗୋସ୍ୱାମୀ ଅଷ୍ଟକରେ କ'ଣ ଲେଖା ହେଲା, ନିଦ୍ରା ଆହାର, ନିଦ୍ରା ଆଉ ହଁ ନିଦ୍ରା ଆହାର ବ୍ୟାରାଦି ବିଜିତ ଚତ୍ୟନ୍ତ ଦିନ ଚ ଯୋଉ, ଏ ଦୁଇଟି ଆହାର ବିହାର ବଢ଼ିଛି ତ ପୁଣି ଦିନ, କି ପ୍ରଶ୍ନ କରିପାରିବ ଆହାର ବିହାର କ'ଣ, ଆହାର ବିହାର ସଂଯମରେ ନିଦ୍ରା ଅଶ୍ୱର ନିଦ୍ରା ନାହିଁ, ଅଶ୍ୱର ନିଦ୍ରା ହେଲେ ବି ଠିଆ ହେଇକି ନିଦ୍ରା ହେବ, ତାକୁ ପ୍ରଶଂସା କରାଯିବନି, ବହୁତ କମ୍ ଭୋଜନ କରନ୍ତି ଯେମିତି ଅଜଗର, ସେ ପଡ଼ିକି ରହିଥିବ କେବେ ମିଳିବ ଖାଇବ, ବହୁ ପ୍ରାଣୀ ଅଛନ୍ତି କମ୍ ଭୋଜନ କରନ୍ତି, କିନ୍ତୁ ଆମ ଗୋସ୍ୱାମୀ ମାନେ କିଭଳି ଅତ୍ୟନ୍ତ ଦିନ ତ ଯୋଉ, ଏଣେ ଆହାର ନିଦ୍ରା ନାହିଁ, କୃଷ୍ଣ ପ୍ରେମରେ ଅତ୍ୟନ୍ତ ଦିନ ଭାବରେ ପରିପୂର୍ଣ୍ଣ ରହୁଥିଲେ, ଆଉ ପ୍ରେମ ସମ୍ପତ୍ତିରେ, ଅଲଗା ପଶୁପକ୍ଷୀମାନେ ଅଛନ୍ତି ସେମାନଙ୍କର ଭୋଜନ କଣ୍ଟ୍ରୋଲ ଅଛି କିନ୍ତୁ ପ୍ରେମ ନାହିଁ, ଯେଭଳି ନୀତିକାରମାନେ କୁହନ୍ତି ସର୍ପ କ'ଣ ତପସ୍ୟା କରୁନି, ସର୍ବଠୁ ବଡ଼ ତପସ୍ୟ କେହି ନାହାନ୍ତି, ଧ୍ୟାନ ପରାୟଣ ସେ ଭାରି, ତାର ବାୟୁକୁ ସବୁବେଳେ ଧ୍ୟାନ କରୁଛି, ସର୍ପ ବାୟୁକୁ ଧ୍ୟାନ କରିବ ନା, ସବୁବେଳେ ବାୟୁକୁ ଚାହିଁଥିବ କେଉଁ ଦିଗରେ ବାୟୁ ଆସୁଛି, ସେଉ ଦିଗରେ ଦେଖିବେ ସେ ଧ୍ୟାନ କରୁଥିବ, ପ୍ରେମ ହେଉଛି ମହାସମ୍ପତ୍ତି, ଛାଗଳ ଛାଗଳ ବି ଧ୍ୟାନ କରେ ପତ୍ରକୁ ସବୁବେଳେ ଧ୍ୟାନ କରୁଥିବ, ବକ କ'ଣ ଧ୍ୟାନ କରୁନି, ସେ ମତ୍ସ୍ୟକୁ ଧ୍ୟାନ କରୁଛି, କିନ୍ତୁ ଭଗବତ ବିହୀନ ଧ୍ୟାନ, ପ୍ରେମ ବିହୀନ ଧ୍ୟାନର ମୂଲ୍ୟଟା ହୀନ, ସେଭଳି ଏମାନେ ଆଜି ସମସ୍ତେ ଚିନ୍ତା କରିଦେଇଛନ୍ତି ଯେ ଆମେ ଆଉ ଏଇ ଅଯୋଧ୍ୟାରେ ନା, ଏ ନିଦ୍ରା ଆମର ବହୁତ ବଡ଼ ପ୍ରତିବନ୍ଧକ ହେଇଗଲା, ଆମେ ଆଉ ରାମଙ୍କୁ ଦର୍ଶନ କରିପାରିବୁନୁ, ସେମାନେ ସମସ୍ତେ ବର୍ତ୍ତମାନ ମହାପ୍ରାୟଣ ନେବା ପାଇଁ ଯାଉଛନ୍ତି, ଜଣେ ଆଚାର୍ଯ୍ୟ ଲେଖୁଛନ୍ତି ନିଧନମ ପ୍ରାୟୋପବେଶନମ ମରଣମ ମହାପ୍ରସ୍ଥାନମ ମରଣ ଦୀକ୍ଷା ପୂର୍ବକମ ଉତ୍ତରାଭିମୁଖମ ଗମନମ, ସମସ୍ତେ କହିଲେ ଆମେ ଆଉ ଏଇଠୁ ଅଯୋଧ୍ୟାକୁ ଫେରିପାରିବି, ଉତ୍ତର ଅଭିମୁଖ ହେଇକି ମରଣ ଦୀକ୍ଷା ପୂର୍ବକମ ଆମେ ମରିବା, ସମସ୍ତେ ଉତ୍ତର ଆଡ଼କୁ ଚାହିଁଲେ, ଉତ୍ତର ଉତ୍ତର ଅଭିମୁଖ ମାନେ ହିମାଳୟ, ଆମେ ଯିବା ହିମାଳୟକୁ ପଳେଇବା, ଆମେ ସେଠି ମରିବା, ଇଏ ନିଧନମ ଜାମ ମହାପ୍ରସ୍ଥାନ ମେବା ରାମଣ ରାମେଣ ରହିତାନ ନ କିମାର୍ଥମ ଜୀବିତ ହିତମ, ଆମମାନଙ୍କର ବଞ୍ଚିବାର କ'ଣ ମୂଲ୍ୟ ଅଛି, ରାମ ବିନା ଆମେ ସମସ୍ତେ ହିମାଳୟକୁ ଯିବା, ସେଇଠି ମୃତ୍ୟୁବରଣ କରିବା, ଆଉ ଜଣେ ଆଚାର୍ଯ୍ୟ ଲେଖୁଛନ୍ତି ନନୁ ଅକାଳ ଏହି ମରଣ କଥମ ଭବିଷ୍ୟତି, ଅକାଳ ମରଣ ତୁମର ତ ମରଣ ସମୟ ହେଇନି, ତୁମେ ମରିବ କେମିତି ରାମଙ୍କ ବିରହରେ, ନା ସନ୍ତି ଶୁଷ୍କାଣି କାଠାନି ସଂସ୍ତି ଶୁଷ୍କାଣି କାଷ୍ଠାନି ପ୍ରଭୁତାନି ମହାନ୍ତି ଚ, ଏ ଯେଉଁ ଶୁଷ୍କ କାଠ ସବୁ ବଣରେ ଅଛି ଆମେ ସବୁ ଏକ ଏକଜୁଟ କରିଦେବା, ଅଗ୍ନି ଲଗାଇଦେବା, ଆମେ ସମସ୍ତେ ଅଗ୍ନିରେ ପ୍ରବେଶ କରିବା, ଅଯୋଧ୍ୟାବାସୀମାନେ ଏଇଭଳି ସଂକଳ୍ପ କରିକି ସମସ୍ତେ ପରସ୍ପର ଭିତରେ ବାର୍ତ୍ତାଳାପ କରୁଛନ୍ତି, ରାମଜୀ ଆ ଭିତରେ ତମସା ପାରିକି ଗଲେଣି, ଏବଂ ଖୋଜୁଛନ୍ତି କ'ଣ, ଖାଲି ସମସ୍ତେ ରାମଜୀ ଖୋଜିଥିବେ ନା ନାହିଁ, ସମସ୍ତେ ଖୋଜୁଛନ୍ତି, ରଥ କାରା ଖୋଜି କଥା ନା ପାବହି ରାମ ରାମ କହି ଚହୁଁ ଦିଶି ଧାବହି, ରଥର କରକୁ ଚରଣ ଖୋଜୁଛନ୍ତି ରାମ କେଉଁ ଦିଗରେ ଯାଇଛନ୍ତି, ଯେଭଳି ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ତ୍ୟାଗ କରିକି ପଳେଇଲା ପରେ ଗୋପୀମାନେ ଚରଣ ଚିହ୍ନ ଖୋଜି ଖୋଜି ଯାଉଛନ୍ତି, ଏ ରାମଙ୍କର ରଥର ଚକାକୁ ଖୋଜୁଛନ୍ତି, କିନ୍ତୁ ରାମ ରାମ କହି ଚହୁଁଛନ୍ତି ସିଧା ପାଇଁ, ରାମ 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 କହି ଚାରିଦିଗରେ ଧାଉଁଛନ୍ତି ଯେଭଳି ଗୋପୀମାନେ ଧାଉଁଥିଲେ, ଯଦିଓ ଇଏ ରସ ସେ ରସ ବହୁତ ପ୍ରଭେଦ, କିନ୍ତୁ ଭାବ ବିରହ ଭାବରେ ସମସ୍ତେ ରାମ 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 ରାମ, ଆଉ ତାଙ୍କର ଅବସ୍ଥା କିଭଳି ବହୁତ ସୁନ୍ଦର ତୁଳସୀଦାସ ଲେଖୁଛନ୍ତି,
ମନ ହୁବାରି ନିଧି ବୁଡ ଜାହାଜୁ ଭୟ ବି କଲ ବଡ଼ ବନିକ ସମାଜୁ,
ବହୁତ ସୁନ୍ଦର ପୁଅ ଦେଉଛନ୍ତି, ଗୋଟିଏ ବଣିକ ସମାଜ ଯାଉଛନ୍ତି ଜାହାଜରେ, ତାଙ୍କର ଧନ ସମ୍ପତ୍ତି ବୁଡ଼ିଗଲେ ବଣିକ ସମାଜର ଯେଉଁ ଅବସ୍ଥା ହୁଏ, ଆଜି ଅଯୋଧ୍ୟାବାସୀମାନଙ୍କର ମନ ହୁଁ ବାରି ନିଧି ବୁଡ଼ ବୁଡ଼ ଜାହାଜ, ତାଙ୍କର ମନ ଏ ଦୁଃଖ ବିରହ ସାଗରରେ ବୁଡ଼ିଗଲା, ରାମଜୀ ପଳେଇ ଯାଇଛନ୍ତି। ଯେଭଳି ଗୋଟେ ବଣିକ ତାର ଜାହାଜ ବୁଡ଼ିଗଲେ ଜଳରେ ସେ ଯେଭଳି ବିଷାଦ ହୁଏ, ଭୟ ଓ ବିକଳ ବଡ଼ ବଣିକ ସମାଜ, ଅଯୋଧ୍ୟାବାସୀମାନେ ଏଭଳି ବିକଳ ହେଉଛନ୍ତି, କିନ୍ତୁ ଜଣଙ୍କୁ ପ୍ରଶଂସା କରୁଛନ୍ତି, ନିଜକୁ ନିନ୍ଦା କରୁଛନ୍ତି, ମତ୍ସ୍ୟକୁ ପ୍ରଶଂସା କରୁଛନ୍ତି। କାହିଁକି ନା ଆମେ ଆଜି ରାମଙ୍କୁ ହରେଇଲୁ ଆମର ନିଦ୍ରା ପାଇଁ, ଏ ନିଦ୍ରା ଆମର ପ୍ରତିବନ୍ଧକ ହେଲା। କିନ୍ତୁ ଗୋଟିଏ ପ୍ରାଣୀ ଅଛି ଯିଏ ଶୟନ କରେନି, ଗୋଟିଏ ଜୀବ ଯିଏ ଶୟନ କରେନି, ସେ ହେଉଛି ମୀନ, ମତ୍ସ୍ୟ ଶୟନ କରେନି। ନିଦ ହିଆ ପୁସରାହାଇ ମୀନା ଧିଗି ଜୀବନ ରଘୁବୀର ବିହୀନା, ଏ ରଘୁବରଙ୍କ ବିନା ଆମର ଜୀବନ ହେଉଛି ଧିଗ। କାହିଁକି ନା ମୀନକୁ ନିଦ ହି ଆପୁ ସରାହି ମୀନା, ନିଜକୁ ନିନ୍ଦା କରୁଛନ୍ତି, ମତ୍ସ୍ୟକୁ ପ୍ରଶଂସା କରୁଛନ୍ତି। ମତ୍ସ୍ୟ କେବେ ଶୁଏନି, ସେ କେବେ ଶୟନ କରେନି, ତାକୁ ପ୍ରଭୁ ସେ ଶକ୍ତି ଦେଇଛନ୍ତି। ତେଣୁ ଅଯୋଧ୍ୟାବାସୀମାନେ ବର୍ତ୍ତମାନ ତାଙ୍କୁ ପ୍ରଶଂସା କରୁଛନ୍ତି, ଆଉ ନିଜକୁ ହୀନ କରୁଛନ୍ତି। ଧିକ ଜୀବନ ରଘୁବୀର ବିହୀନ, ଭଗବାନଙ୍କ ବିନା ଆମ ଜୀବନ ହେଉଛି ଧି। ଭଗବତ ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କର ବିରହକୁ ଦେଖିବା, ଯେଭଳି ଅଯୋଧ୍ୟାର ବିରହ, ଦ୍ୱାରକାର ବିରହ, ମଥୁରାର ବିରହ, ଗୋକୁଳର ବିରହ, ସର୍ବଶ୍ରେଷ୍ଠ ବିରହ କେଉଁଠି? ଗୋକୁଳ, ଗୋକୁଳଠୁ ବଡ଼ ବିରହ ଅଛି କେଉଁଠି? ଶ୍ରୀକ୍ଷେତ୍ର ବିରହ, ଇଏ ହେଉଛି ବିରହ ଧାମ। ସେଥିପାଇଁ ଶ୍ରେଷ୍ଠ ବିରହ ମହାପ୍ରଭୁଙ୍କର ନା, ବିରହର ଶ୍ରେଷ୍ଠ ଅବସ୍ଥା କାହା ପାଖରେ ରହିଲା? ପ୍ରେମର ଶ୍ରେଷ୍ଠରଟା ହେଉଛି ମାଦନାକ୍ଷ ମହାଭାବ ନା, ସେ ହେଉଛି ରାଧାରାଣୀଙ୍କ ନିକଟରେ। ତେଣୁ ବିରହର ସର୍ବୋଚ୍ଚ ଅବସ୍ଥାଟା ସେଇଠି ଅଛି, ସେଇଟାକୁ ମହାପ୍ରଭୁ ଆସ୍ୱାଦନ କଲେ ଗମ୍ଭୀରା। ତେଣୁ ଅଯୋଧ୍ୟାର ବିରହ, ଦ୍ୱାରକାର ବିରହ, ମଥୁରାର ବିରହ, ତା ଭାବକୁ ଦେଖିବାକୁ ଗଲେ ଲାଗିବ ସମାନ ଭଳି, କିନ୍ତୁ ଅଯୋଧ୍ୟା ବିରହ ଠାରୁ ଦ୍ୱାରକା ବିରହ ଶ୍ରେଷ୍ଠ, ଦ୍ୱାରକା ବିରହ ଠାରୁ ମାଥୁର ବିରହ ଶ୍ରେଷ୍ଠ, ମାଥୁର ବିରହ ଠାରୁ ବ୍ରଜ ବିରହ ଶ୍ରେଷ୍ଠ। ଆଉ ବ୍ରଜ ବିରହରେ ମହାପ୍ରଭୁ ଶିକ୍ଷାଷ୍ଟିକରେ କହୁନାହାନ୍ତି, ବ୍ରଜର ବିରହ ରାଧାରାଣୀଙ୍କର ଗୋପୀମାନଙ୍କର, ଯୁଗାୟିତମ ନିମିଷେଣ ଚକ୍ଷୁଷା ପ୍ରାବୃଷାୟିତମ ଶୂନ୍ୟାୟିତମ ଜଗତ ସର୍ବ ଗୋବିନ୍ଦ ବିରହଣ ଉଦ୍ବେଗ ଦିବସ ନା ଯାଏ କ୍ଷଣ ହୈଲା ଯୁଗ ସମା, ଉଦ୍ବେଗ ଦିବସ ନା ଯାଏ କ୍ଷଣ ହୈଲା ଯୁଗ ସମା, ବର୍ଷାର ମେଘ ପ୍ରାୟ ସୁ ଶ୍ଳୋକର। ଇଏ ହେଉଛି ପୈରନୁବାଦ, ତୁଷା ନେଲ ଗୋବିନ୍ଦ ବିରହେ ଶୂନ୍ୟ ହୈଲ ତ୍ରିଭୁବନ ତାର ମଥୁର ବିରହ ଗୋପୀମାନଙ୍କର ବିରହ ଅଟତି ୟଦ ଭବାନ ଅନ୍ନିକାନନମ ତ୍ରୁଟି ଯୋଗାଇତେ ତ୍ୱମ ପଶ୍ୟତା ତେଣୁ ଶ୍ରେଷ୍ଠ ବିରହ ସେଇଭଳି ବିରହରେ ମାନେ
ବିଷମ ବିୟୋଗୁନ ଯାଇବା ଖାନା ଅବଧାସ ସବ ରାଖି ପ୍ରାଣ
ଫେରିକି ପଳେଇ ଆସିଲେ କିନ୍ତୁ ଗୋପୀମାନେ ଫେରି ନାହାନ୍ତି ଅକ୍ରୁର ରଥ ପଛରୁ ଫେରିଲା ପରେ ଗୋପୀମାନେ ଆଉ ଗୃହକୁ ଆସିନାହାନ୍ତି ଗୃହକୁ ଆସିଛନ୍ତି ଶହେ ବର୍ଷ ବ୍ରଜର କୁଞ୍ଜ କୁଞ୍ଜ ଭିତରେ ଭ୍ରମଣ କରିକି ତାଙ୍କ ଦିନ ଯାଇଛି ଏଥିପାଇଁ ବ୍ରଜ ବିରହ ଶ୍ରେଷ୍ଠ ବ୍ରଜ ଗୋପିକା ମାନେ କୁଞ୍ଜକୁ ଚିହ୍ନିଛନ୍ତି କିନ୍ତୁ ରାଧାରାଣୀ କିଛି ସ୍ମରଣ ନାହିଁ କୃଷ୍ଣଙ୍କ ବିନା କୃଷ୍ଣ ମଥୁରାକୁ ଆସିଲା ପରେ ବ୍ରଜରେ ସବୁ ବସ୍ତୁକୁ କୃଷ୍ଣ ବୋଲି ଦେଖିଛନ୍ତି ଶହେ ବର୍ଷ ସେ କୁଞ୍ଜରୁ କେଉଁଠିକି ଯାଇନାହାନ୍ତି ଗୋପୀମାନେ ଗୃହକୁ ଫେରିନାହାନ୍ତି କିନ୍ତୁ ଅବଧବାସୀମାନେ ବିଷମ ବିୟଗୁନ ଯାଇ ବଖାନା ଅବଧି ଆଶ ସବରା ଖହି ପ୍ରାଣ ଅବଧ ଆଶାରେ ରାମଜୀ ଅବଧକୁ ଫେରିବେ କେତେ କେବେ 14 ବର୍ଷ ପରେ ଏଇ ଆଶାରେ ପ୍ରାଣକୁ ରଖିକି ସମସ୍ତେ ଫେରି ଆସିଲେ ସମସ୍ତେ ପଳେଇ ଆସିଲେ କିନ୍ତୁ ଯେତେବେଳେ ଫେରିଛନ୍ତି ବାଲ୍ମୀକି ରାମାୟଣରେ ବହୁତ ସୁନ୍ଦର ବର୍ଣ୍ଣନା ଅଛି ପ୍ରାୟତଃ ପୁରୁଷମାନେ ଯାଇଥିଲେ ଏଥିରୁ ଜଣାପଡ଼ୁଛି ବାଲ୍ମୀକିଜୀଙ୍କ କଥାରେ କାରଣ ଯେହେତୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ମହାପ୍ରଭୁ ନାରୀମାନେ ତାଙ୍କ ପଛରେ ଯାଇନଥିବେ ଏଇ ଆଶାରେ ନାରୀମାନେ ଦେଖୁଛନ୍ତି ରାମ ପୁରୁଷମାନେ ଆସିଛନ୍ତି ରାମଜୀ ଆସିନାହାନ୍ତି ସେମାନେ ଆଜି ଭର୍ସନା କରୁଛନ୍ତି
ଗୃହେ ଗୃହେ ରୁଦନ୍ତଶ୍ଚ ଭର୍ତ୍ତାରମ୍ ଗୃହମାଗତମ୍
ଭର୍ତ୍ତାର ତାଙ୍କ ସ୍ୱାମୀମାନେ ଯେଉଁ ଘରକୁ ପଳେଇ ଆସିଛନ୍ତି ଘରେ ଘରେ ସବୁ ରୋଦନ ପଡ଼ିଛି ଏମାନେ ତ ଘରକୁ ଜାଣିପାରୁଛନ୍ତି ଚିହ୍ନି ପାରୁଛନ୍ତି ବ୍ରଜବାସୀ ଗୋପୀମାନେ ଗୃହକୁ ଚିହ୍ନନ୍ତିନି ତାଙ୍କ ଗୃହ ସବୁ କିଛି ଦେଖାଗଲାନି ବ୍ରଜରେ ତାଙ୍କ କୃଷ୍ଣ ଛଡ଼ା କିଛି ଦେଖାଗଲାନି ପ୍ରେମର ଏତେ ସର୍ବୋଚ୍ଚ ଅବସ୍ଥାକୁ ସେମାନେ ଯାଇଥିଲେ ମାଧୁର୍ଯ୍ୟ ରସରେ ସେମାନେ ଥିଲେ ନା ଏମାନେ ଗୃହେ ଗୃହେ ରୁଦନ୍ତଶ୍ଚ ଭରତାରମ୍ ଗୃହମାଗତ ତାଙ୍କ ସ୍ୱାମୀମାନେ ଯେତେବେଳେ ଘରକୁ ଫେରୁଛନ୍ତି ଅବଧବାସୀମାନଙ୍କର ଅଯୋଧ୍ୟାବାସୀମାନଙ୍କର ସ୍ୱାମୀମାନେ ଯେତେବେଳେ ଘରକୁ ଫେରୁଛନ୍ତି ତାଙ୍କ ସ୍ତ୍ରୀମାନେ ବ୍ୟଗରିହନ୍ତମ ଦୁଃଖାରତ ବାକ୍ବି ସ୍ତୋତ୍ରେରିବ ଦୀପାନ ଗୋଟେ ମାହନ୍ତ ଯେଭଳି କ'ଣ କୁହାଯାଏ ଅଙ୍କୁଶକୁ ମାରେ ତାଙ୍କ ସ୍ତ୍ରୀମାନେ ସବୁ ବର୍ତ୍ତମାନ ବାକ୍ବାଣରେ ସ୍ୱାମୀମାନଙ୍କୁ ବିଦ୍ଧ କରୁଛନ୍ତି ତୁମେ ଯାଇଥିଲ ରାମଙ୍କ ପଛରେ ତୁମେ ରାମଙ୍କୁ ଆଣିପାରିଲନି ସମସ୍ତ ସ୍ତ୍ରୀମାନେ ସ୍ୱାମୀମାନଙ୍କୁ କଠୋର ବଚନ କହୁଛନ୍ତି ଅଯୋଧ୍ୟାବାସୀମାନଙ୍କୁ କ'ଣ କହୁଛନ୍ତି କ'ଣ କହୁଛନ୍ତି ଆମେ ପରେ ଶୁଣିବା ବାଲ୍ମୀକି ଗୋଟିଏ ସୁନ୍ଦର କଥା କହୁଛନ୍ତି ରାମଜୀ ବଣକୁ ଗଲା ପରେ ଅଯୋଧ୍ୟାରେ ଅବସ୍ଥା କିଭଳି ନା ନଷ୍ଟ ଦୃଷ୍ଟା ନାଭିନନ୍ଦନ ବିପୁଳ ବା ଧନାଗମନ ଯାହାର ବହୁ ଧନ ଚୋରାଦି ଅପହୃତ ଇଏ କରିନେଇଥିଲେ ସେ ଧନ ପାଇଲେ ବି ସେ ଖୁସି ହେଉନାହାନ୍ତି ଯେମିତି ଧନ ନ ଜଣେ ନେଇ ଯଦି ଧନ ମିଳିଗଲା ତ କେତେ ଆନନ୍ଦ ଲାଗିବ ବିପୁଲମ୍ ବା ଧନାଗମମ୍ ଗୋଟେ ଦୁଃଖୀ ବହୁ ଧନ ପାଇଯାଏ ତାକୁ କେମିତି ଲାଗିବ ପୁତ୍ରମ୍ ପ୍ରଥମ ଜାମ ଲାଭଧମ୍ ଯିଏ ପ୍ରଥମ କରି ପୁତ୍ର ଗୋଟେ ପାଇଛି ତାକୁ କେମିତି ଲାଗିବ ଜନନୀ ନାପ୍ୟନନ୍ଦ ତାହା ଏ ତିନି ଶ୍ରେଣୀର ଲୋକ ବହୁତ ଆନନ୍ଦିତ ହୁଅନ୍ତି କିନ୍ତୁ ଅବଧରେ କେହି ଆନନ୍ଦିତ ହେଉନାହାନ୍ତି ପ୍ରଥମ କରି ପୁତ୍ର ପାଇଥିବା ମା ସେ ବି ଆନନ୍ଦିତ ହେଉନି ବହୁତ ଧନ ପାଇଥିବା ବ୍ୟକ୍ତି ଅବଧରେ ସେ ବି ଆନନ୍ଦିତ ହେଉନି ଯାହାର ଧନ ନଥିଲା କିଏ ହରଣ କରିନେଇଥିଲା ତାକୁ ପ୍ରାପ୍ତ ହେଲା ପରେ ବି ସେ ଆନନ୍ଦିତ ହେଉନି କେହି ଆନନ୍ଦରେ ନାହାନ୍ତି ଆଉ ସମସ୍ତେ ପରସ୍ପରକୁ ସ୍ୱାମୀମାନଙ୍କୁ ବହୁତ କଠୋର ବଚନ କହୁଛନ୍ତି କ'ଣ କହୁଛନ୍ତି ନା କିଙ୍ଗନୁ ତେସା ଗୃହେ କାର୍ଯ୍ୟମ୍ କିଙ୍ଗ ଦାରେ କିଙ୍ଗନେ ନବା ପୁତ୍ରେ ବାପି ସୁଖେ ବାପି ଯେ ନ ପଶ୍ୟନ୍ତି ରାଘବମ୍ କହିଲେ ଆମର ଆଉ ଘରେ ରହିବା କିଛି ଆବଶ୍ୟକ ନାହିଁ ରାମ ରାଜାନଂ ବିନା ସର୍ବସ୍ୟ ଅସ୍ଥିରତ୍ଵାତ୍ ରାମତିଳକ ଟୀକାରେ ଲେଖିଲେ ସେ କିଞ୍ଚ ଭଗବନ୍ତମ ରାମ ଆଦରଣମ ଅପଶ୍ୟନ୍ତମ ଯେ ଗୃହ ପୁତ୍ର ଦାରା ସୁଖାଦିଷୁ ଆସକ୍ତ୍ୟା ପ୍ରତିନିବୃତ୍ତସ୍ତେଷମ ପୁନଃ ପୁନଃ ସଂସାର ପ୍ରାପ୍ତି ଏବ ନତୁ କଦାପି ମୁଖ୍ୟା। ସ୍ତ୍ରୀମାନେ କହୁଛନ୍ତି ଆମର ରାମଙ୍କ ବିନା ଏ ଗୃହ ଏ ପୁତ୍ର ଏ କନ୍ୟା ଏ ସମ୍ପତ୍ତି ଯାହା ଗୁଡ଼ିକ ଅଛି ଏଥିରେ ଆମର ମୁକ୍ତି ହେଇପାରିବନି, ଆମର କ'ଣ ହବ ବନ୍ଧନ, ତେଣୁ ଆମର ଏଇଟା ଆବଶ୍ୟକ ନାହିଁ। କିନ୍ତୁ ତେଷାମ ଗୃହ କାର୍ଯ୍ୟ ଆଉ ଘର କାମ କରିବା ବି ଦରକାର ନାହିଁ, କେହି ଆଉ ଅବଧର କୌଣସି କାର୍ଯ୍ୟ କରୁନାହାନ୍ତି। ସ୍ୱାମୀମାନେ ଫେରି ଆସିଲା ପରେ ସ୍ତ୍ରୀମାନଙ୍କ ସହିତ ଏଭଳି କଥାବାର୍ତ୍ତା ଚାଲିଛି। ଏହି ସମୟରେ ଯାଇକି ଅଯୋଧ୍ୟାର ଦୃଶ୍ୟକୁ ବର୍ଣ୍ଣନା କରି ବର୍ତ୍ତମାନ ରାମଜୀ ତମସା ପାର ହେଇ ଯାଇକି ଶୃଙ୍ଗାରପୁରରେ ପହଞ୍ଚିଲେ ଏବଂ ଗଙ୍ଗାଙ୍କୁ ଦର୍ଶନ କରୁଛନ୍ତି। ଗଙ୍ଗା ମାତାଙ୍କର ଦର୍ଶନରେ ରାମଜୀଙ୍କର କିଭଳି ଅବସ୍ଥା ହେଇଛି ଏବଂ ବର୍ତ୍ତମାନ ନିଷାଦ ରାଜା ଆସିକି ମିଶିବେ ଏ ପ୍ରସଙ୍ଗଟି ସ୍ୱଳ୍ପ ସ୍ୱଳ୍ପ ଆମେ ଶୁଣିକି ଭରତଙ୍କ ନିକଟକୁ ଯିବା।
ସୀତା ସଚିବ ସହିତ ଦୁଇ ଭାଇ ଶୃଙ୍ଗେରପୁର ପହଞ୍ଚେ ଯାଇ ଉତର ରାମ ଦେବ ସରୀ ଦେଖି କିନ୍ନ ଦଣ୍ଡବତ ହର ସୁବିଶେଷୀ।
ମହାପ୍ରଭୁ ଶୃଙ୍ଗେରପୁରରେ ରାମଚନ୍ଦ୍ର ମହାପ୍ରଭୁ ଶୃଙ୍ଗେରପୁରରେ ପହଞ୍ଚିଲେ ଉତ୍ତରେ ରାମ ଦେବ ସରି ଦେଖି ରାମଜୀ ଲକ୍ଷ୍ମଣ ସୀତାମାଙ୍କ ସହିତ ଗଙ୍ଗାଙ୍କୁ ଦେବସରୀଙ୍କୁ ଦେଖି ଓହ୍ଲାଇଲେ କିନ୍ନ ଦଣ୍ଡବତ ହର ସେ ବିଶେଷ ଗଙ୍ଗାଙ୍କୁ ଦଣ୍ଡବତ ପ୍ରଣାମ କଲେ। ଭଗବାନ ତୀର୍ଥ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ଏବଂ ଭାଗବତରେ ସୁତ ଗୋସ୍ୱାମୀ ସେଇ କଥା କହିଲେ। ଭଗବାନ ଗୀତାରେ କ'ଣ କହିଲେ ଶ୍ରୋତାନାମ ଜାହ୍ନବୀ ଅସ୍ମି, ଏକାଦଶ ସ୍କନ୍ଦରେ ଉଦ୍ଧବଙ୍କୁ ସେଇ କଥା କହିଲେ ମୁଁ ତୀର୍ଥ ଭିତରେ ଗଙ୍ଗା ଏବଂ ସୁତ ଗୋସ୍ୱାମୀ ଦ୍ୱାଦଶ ସ୍କନ୍ଦରେ ସେଇ କଥା କହିଲେ ନିମ୍ନମାନମ ଯଥା ଗଙ୍ଗା, ଯେତେ ନଦୀ ଅଛନ୍ତି ତା ବି ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା। ଏ ଦେବ ଉତ୍ତରେ ରାମ ଦେବ ସରସୀ ଦେଖି କିନ୍ନ ଦଣ୍ଡବତ ହର ସୁବିଶେଷ ଗଙ୍ଗା ସକଲ
ମୃଦୁ ମଙ୍ଗଲା ମୂଲା ସବ ସୁଖ କର ନିହରନି ସବ ସୁଲା।
ଜୀବନ ଯେତେ ଦୁଃଖ ଅଛି ସବୁ ଦୁଃଖ ଗଙ୍ଗା ସକଲ ମୃଦୁ ମଙ୍ଗଲ ମୂଲା ସବ ସୁଖ କର ନିହରନି ସବ ସୁଲା। ଯେତେ ଜୀବର ଶୂଳ ଅଛି ଦୁଃଖ ଅଛି ଗଙ୍ଗାଜୀଙ୍କୁ ଦର୍ଶନ କଲେ ସବୁ ମଙ୍ଗଳ ସବୁ ସୁଖ ପ୍ରାପ୍ତ ହବ। କିନ୍ତୁ ଆମର ଗୌଡ଼ ବୈଷ୍ଣବ ସିଦ୍ଧାନ୍ତ ତାହେଲେ ଆଜିଠୁ ଆମେ ଗଙ୍ଗାବାସ କରିବା, ଆମେ କହିବା ତାହେଲେ ତୀର୍ଥ ସେବା କରିବା। ଆମର ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତ ହେଲା ଆମେ ବୈଷ୍ଣବ ବନ୍ଦନାରେ କ'ଣ ଗାଉଛେ
ଗଙ୍ଗାର ପରସେ ହୟ ପଶ୍ଚାତେ ପାବ ଦର୍ଶନେ ପବିତ୍ର କର ତୁମାର ଗୁଣ ଦର୍ଶନେ ପବିତ୍ର କର ତୁମାର ଗୁଣ।
ଏଠି ବୈଷ୍ଣବ ଦର୍ଶନ ଆଉ ଗଙ୍ଗା ଦର୍ଶନର ତୁଳନା ଦେଲା ଆଚାର୍ଯ୍ୟମାନେ। ଗଙ୍ଗାରେ ପରସ ହୋଇ ପଶ୍ଚାତ୍ତେ ପାବନ, ଗଙ୍ଗାକୁ ସ୍ପର୍ଶ କଲେ ପଶ୍ଚାତ୍ତେ ପାବନ, ମାନେ ଦର୍ଶନ ପବିତ୍ର ହେବନି। ଗଙ୍ଗାଙ୍କୁ ଦର୍ଶନ କଲେ ପବିତ୍ର ବୋଲି କୁହାଗଲା କି? ସ୍ପର୍ଶ ବୈଷ୍ଣବଙ୍କୁ ଗଙ୍ଗାଙ୍କୁ ସ୍ପର୍ଶ କଲେ ହେବ, ପୁଣି ସ୍ପର୍ଶ କଲେ କେତେବେଳେ ହେବ? ପଶ୍ଚାତ୍ତେ, କାହିଁକି ପଶ୍ଚାତ୍ତେ ହେବ ନା? ଗଙ୍ଗାଙ୍କ ପ୍ରତି ମହତ ବୁଦ୍ଧି ଥିଲେ ଇଏ ପ୍ରଭୁଙ୍କର ପଦ ନିଃସୃଷ୍ଟ ଜଳ, ଭଗବାନଙ୍କଠାରୁ ଅଭିନ୍ନ, ଇଏ ଦ୍ରବୀଭୂତ ବ୍ରହ୍ମ, ଇଏ ଦ୍ରବୀଭୂତ ବ୍ରହ୍ମ। ଏଇ ବୁଦ୍ଧି ଆସିଲା ପରେ ଜଣେ ପବିତ୍ର ହେବ। ତା ମାନେ ଗଙ୍ଗା ନିଜ ତରଫରୁ ଭକ୍ତକୁ ଯେତିକି କରୁଣା କରିକି ପବିତ୍ର କରନ୍ତିନି ଦର୍ଶନରେ, ଦର୍ଶନେ ପବିତ୍ର କର ଏ ତୁମାର ଗୁଣ, କିନ୍ତୁ ବୈଷ୍ଣବକୁ ଦର୍ଶନ କରିଦେଲେ ପବିତ୍ର ହେଇଯିବ। ତ ପ୍ରଶ୍ନ ଆସୁଛି, ଜଣେ ତ ବୈଷ୍ଣବଙ୍କୁ ଦର୍ଶନ କଲାବେଳେ ସିଏ ଇଏ ଯେ ଶୁଦ୍ଧ ବୈଷ୍ଣବ ସିଏ ଜାଣିନି, ସେ କେମିତି ପବିତ୍ର? ଦର୍ଶନେ ପବିତ୍ର କର ଏ ତୁମାର ଗୁଣ, ବୈଷ୍ଣବ ତାଙ୍କ ତରଫରୁ କୃପା କରିକି ଜୀବକୁ ପବିତ୍ର କରନ୍ତି, କିନ୍ତୁ ଗଙ୍ଗା ମା ଗୋଟିଏ ତାଙ୍କ ତରଫରୁ କୃପା କରନ୍ତି। ଆମର ମହତ ବୁଦ୍ଧି ଆସିଲେ, ଆମର ସମ୍ପୂର୍ଣ୍ଣ ପୂର୍ଣ୍ଣ ଆଦର ଭାବ ଆସିଲେ ସେ କରୁଣା କରିବେ ବୈଷ୍ଣବଙ୍କୁ। ବୈଷ୍ଣବଙ୍କୁ ଆଦର କର, ଅନାଦର କର, ଯାହା ବି କର, ଶୁଦ୍ଧ ଭକ୍ତ ଯାହା ବି କର, ମାନେ ସରଳ, ଯେଉଁ ସରଳ ଜୀବ ଯିଏ ଅଜ୍ଞାତରେ ଜାଣିନି, ଅପରାଧ କଲେ ନୁହେଁ, ଯିଏ ବୈଷ୍ଣବ ସମ୍ମୁଖକୁ ଚାଲି ଆସିବ, ଶୁଦ୍ଧ ବୈଷ୍ଣବ ସମ୍ମୁଖକୁ ଚାଲି ଆସିବ, ତାର ଉଦ୍ଧାର ନିଶ୍ଚିତ। ସେଥିପାଇଁ ଆମର ଯେଉଁ ଗୌଡ଼ୀୟ ବୈଷ୍ଣବ ବିଚାରଧାରାରେ ବୈଷ୍ଣବ ମହତ୍ଵଟା ଅଧିକ, ଶ୍ରୀବିଗ୍ରହ ପୂଜା, ଗଙ୍ଗା ସେବା, ସବୁ ସେବା ଅପେକ୍ଷା ବୈଷ୍ଣବ ସେବା ଶ୍ରେଷ୍ଠ, କାରଣ ବୈଷ୍ଣବ ସ୍ୱୟଂ ଭଗବାନ। ଚାରିଜଣଙ୍କୁ ପ୍ରତିଷ୍ଠା କରିବାକୁ ପଡ଼େ ନା, ନା ବିଗ୍ରହଙ୍କୁ ପ୍ରତିଷ୍ଠା କରିବାକୁ ପଡ଼ିଛି, ପୁଣି ପ୍ରାଣ ପ୍ରତିଷ୍ଠା ଗୋଟିଏ ସର୍ତ୍ତ ରହିଛନ୍ତି, କେଉଁ ସର୍ତ୍ତରେ? ବୈଷ୍ଣବ ଆହ୍ୱାନରେ। ବିଗ୍ରହ ସେବାରେ ଦୁଇ ପ୍ରାଣ ଥାଏ, କେଉଁ ପ୍ରାଣ? ବୈଷ୍ଣବ ପ୍ରାଣ, ଭଗବତ ପ୍ରାଣ। ଯଦି ଆମେ ବୈଷ୍ଣବଙ୍କୁ ଛାଡ଼ିଦେବା, ତାହେଲେ ଭଗବାନଙ୍କୁ ସେବା କରିବା, ତାହେଲେ ଆମକୁ ସେଠି ପୁଣ୍ୟର ଫଳ ମିଳିବ, ପ୍ରେମର ଫଳ ମିଳିବ। କିନ୍ତୁ ବୈଷ୍ଣବ ସେବା, ବିଗ୍ରହଙ୍କୁ ପ୍ରତିଷ୍ଠା, ପ୍ରାଣ ପ୍ରତିଷ୍ଠା କରୁଛନ୍ତି ନା? କିଏ ପ୍ରାଣ ପ୍ରତିଷ୍ଠା କରୁଛନ୍ତି? ବୈଷ୍ଣବ ପ୍ରାଣ ପ୍ରତିଷ୍ଠା କରୁଛି। ତେଣୁ ପ୍ରାଣ ପ୍ରତିଷ୍ଠା କରିବା ବୈଷ୍ଣବ ଆଉ ଭଗବାନ ଦୁଇ ଜଣଙ୍କୁ ଅଭିନ୍ନ ଦୃଷ୍ଟିରେ ଦେଖିଲେ ଆମକୁ ଏଠି ଫଳ ମିଳିବ। ଯସ୍ୟ ଦେବେ ପରାଭକ୍ତି, ଯଥା ଦେବେ ତଥା ଗୁରୁ, ଯଥା ତଥା ଲାଗିଲା, ଯଥା ଦେବେ ଯେଭଳି ଦେବ ତାଙ୍କୁ ସେଭଳି ଗୁରୁଙ୍କୁ, ଇଏ ହବ କି ଆଜ୍ଞା? ରାମାନୁଜାଚାର୍ଯ୍ୟଙ୍କର ମୁଁ ତ ମନରେ ପଡ଼ିଗଲା ହଠାତ୍, ରାମାନୁଜାଚାର୍ଯ୍ୟଙ୍କର ଜୁଇଁ ହେବେ, ସେ ଦୀକ୍ଷା ନେଲେ, ଦୀକ୍ଷା ନେଲେ ପଚାରିଲେ, କହିଲେ ଗୁରୁଦେବ ମୋର ଆଦେଶ କ'ଣ? କହିଲେ ବୈଷ୍ଣବ, ଏ ହେଉଛି ତୁମର ଆଦେଶ, ବୈଷ୍ଣବମାନଙ୍କୁ ଭଗବାନଠୁ ବଡ଼ ବୋଲି ଦେଖିବ, ବୈଷ୍ଣବମାନଙ୍କୁ ଭଗବାନଠୁ ବଡ଼ ବୋଲି ଦେଖିବ। ଆଜ୍ଞା ସତ କଥା କହୁଛି, ଏଇଟା ହେଇପାରିବନି, ମୁଁ ଆପଣ କାହିଁ ମିଛ କଥା କହିବି, ମୁଁ ଶିଷ୍ୟ ହେଇକି ମିଛ କଥା କହିବି। ବୈଷ୍ଣବମାନଙ୍କୁ ଭଗବାନଠୁ ବଡ଼ ବୋଲି ଦେଖିବ, ବୈଷ୍ଣବମାନଙ୍କର ଦୋଷଟା ଆମର ଦେଖାଯାଉଛି, ଗୁଣଟା ଦେଖାଯାଉନି, ଆଉ ବୈଷ୍ଣବମାନେ ଭଗବାନଠୁ ବଡ଼ କେମିତି ଦେଖିବ ନା? ଭଗବାନଠୁ ଆହୁରି ବଡ଼ ବୈଷ୍ଣବ, ଏଇଟା ହେଲା ତୁମ ପ୍ରତି ମୋର ଆଦେଶ, ଏଇ ଦୃଷ୍ଟିରେ ଦେଖିବ, ଯାଅ ତୁମର କଲ୍ୟାଣ ହେଇଯିବ। କହିଲା ଗୁରୁଦେବ ମୁଁ ମିଛ କଥା କହିବିନି, ଏଇଟା ମୋର ହେଇପାରିବେନି। କହିଲେ ତାହେଲେ ବୈଷ୍ଣବଙ୍କୁ ଭଗବାନ ଭଳି ଦେଖିବ? କହିଲେ ନା ଆଜ୍ଞା, ଏଇଟା ବି ହବା ସମ୍ଭବ ନୁହେଁ, ବୈଷ୍ଣବଙ୍କୁ ଭଗବାନ ଭଳି ଦେଖା ହବ ଏଇଟା ବି ମୋ ଦ୍ୱାରା ହବନି, ଭଲ ତିନି ଚାରିଟି ସର୍ତ୍ତ ଅଛି। ଆଚ୍ଛା ତାହେଲେ ଗୁରୁଙ୍କୁ, ଗୁରୁଦେବଙ୍କୁ ଭଗବାନଙ୍କ ଭଳି, ଭଗବାନଙ୍କ ଭଳି ସେବା କରିପାରିବ ନା? ଏଇଟା ଆଜ୍ଞା ହେଇପାରିବ, ମୁଁ ଗୁରୁଦେବଙ୍କୁ ଭଗବତ ଦୃଷ୍ଟିରେ ସେବା ମୁଁ କରିପାରିବି, ମାନେ ଏଇଟା ହେଉଛି ମିନିମମ୍ ଷ୍ଟାଣ୍ଡାର୍ଡ଼। ଆପଣ କ'ଣ ବୁଝିପାରିଲେ? ରାମାନୁଜାଚାର୍ଯ୍ୟଙ୍କର ଶିକ୍ଷାରୁ ଏଇଟା ହେଉଛି ମିନିମମ୍ ଷ୍ଟାଣ୍ଡାର୍ଡ଼। ଯସ୍ୟ ଦେବେ ପରାଭକ୍ତି, ଯଥା ଦେବେ ତଥା ଗୁରୁ, ଏଇଟା ହେଉଛି ବୈଷ୍ଣବର ପ୍ରଥମ ଷ୍ଟାଣ୍ଡାର୍ଡ଼। ଗୁରୁଙ୍କୁ ଅଭେଦ ଦୃଷ୍ଟିରେ, ଭଗବତ ପ୍ରିୟ ଦୃଷ୍ଟିରେ ସେବା କରିବା, କିନ୍ତୁ ସିଦ୍ଧି କେତେବେଳେ ମିଳିବ? ମାନେ ଏମିତିକି ସେଣ୍ଟିମେଣ୍ଟରେ ସେବା କଲେ ଭାବିଦେଲେ ଯେ ମୋ ଗୁରୁଦେବ ଭଗବାନ ହେଇଗଲେ ବୋଲି, କିନ୍ତୁ ମାୟାବାଦୀ ମାନେ ସେ ବି ମୟୂର ପୁଚ୍ଛନ୍ତି କି ଭଗବାନ ବୋଲି କରିଦେଉଛନ୍ତି ନା, ମାନେ ସେମିତି ବି ପୁରା ସିଦ୍ଧି କେତେବେଳେ ମିଳିବ? ଯେତେବେଳେ ଜଣେ ଭଗବାନଙ୍କ ଠାରୁ ଅଧିକ ଦୃଷ୍ଟିରେ ଗୁରୁଙ୍କୁ ଦେଖିପାରିବ, ବୈଷ୍ଣବଙ୍କୁ ଦେଖିପାରିବ, ଭଗବାନଙ୍କ ଠାରୁ ଇଏ ବଡ଼ ତାର ଏଇ ଦୃଷ୍ଟି ଆସିବ, ସେତେବେଳେ ତାକୁ ସିଦ୍ଧି ମିଳିବ। ତାର କେତେ ଉଚ୍ଚା ଦୃଷ୍ଟି ଚିନ୍ତା କର, କେତେ ଉଚ୍ଚା ଦୃଷ୍ଟି, ଆଉ ସେଇ ସ୍ତରକୁ ଜଣେ ଗଲେ ହିଁ ଭକ୍ତିର ସିଦ୍ଧି ତାକୁ ମିଳିବ। ଆଉ ସେ ସ୍ତରକୁ କେହି କୃତ୍ରିମ ଭାବରେ ଯାଇପାରିବେ, କେହି ଆର୍ଟିଫିସିଆଲ ମନକୁ ଭାବିଦେବ ଯେ ହଁ ମୋ ଗୁରୁଦେବ ଏଠୁ ଭଗବାନଠୁ ବଡ଼, ସେ ପୁଣି କିଛି ଦିନ ମନରେ ଏଇଟା ଭାବିଲେ ପୁଣି ମନ ସେଇ ଦୁଶ୍ଚିନ୍ତା ମନ ମାନେ କୁଶ୍ଚିତ ମନ ପୁଣି ବି ଅପରାଧ ଦେଖିବ। ତେଣୁ ଭଜନ ବଳରେ ଯେତେବେଳେ ଜଣେ ସୁସ୍ଥ ଭାବରେ ଭଜନ କରିବ, ଭଜନ ବଳରେ ତାର ଏଇ ଦୃଷ୍ଟିଟା, ସାଧୁଗୁରୁଙ୍କର କୃପା ଯେତିକି ଆସିବ, ଜୀବ ଅପରାଧରୁ ମୁକ୍ତ ହବ, ତା ମନଟା ସେତିକି ଶୁଦ୍ଧ ହବ। ମୁଁ ଏଇ କଥାରେ ଏଠି କହୁଥିଲି, ଗଙ୍ଗା ସକଲ ମୃଦୁ ମଙ୍ଗଲ ମୂଲା ସବ ସୁଖ କରନୀ ହରନୀ ସବ ସୁଲା। କିନ୍ତୁ ଏଠି ଗୋଟେ ବହୁତ ସୁନ୍ଦର ଶିକ୍ଷା ରାମଜୀ ଦେଉଛନ୍ତି, ଯାହାଙ୍କ ଚରଣ କମଳରୁ ଗଙ୍ଗା ବାହାରିଛନ୍ତି ସେ ନିଜେ ଆଜି ଗଙ୍ଗାଙ୍କୁ ଷଷ୍ଠାଙ୍ଗ ଦଣ୍ଡବତ କରୁଛନ୍ତି, ଷଷ୍ଠାଙ୍ଗ ଦଣ୍ଡବତ କରୁଛନ୍ତି। ଏବଂ ତୁଳସୀଦାସ ଆମର ବାଲ୍ମୀକି ରାମାୟଣ ବାଲ୍ମୀକି ଲେଖୁଛନ୍ତି ଯେ କିଏ ଭଳି ଗୋଟେ ପ୍ରାଣୀ ଅଛି ଯିଏ ଗଙ୍ଗାକୁ ସମ୍ମାନ ନ କରେ। ପ୍ରେକ୍ଷ୍ୟାମି ସରିତାଂ ଶ୍ରେଷ୍ଠା ସମ୍ମାନ୍ୟା ସଲିଲାଂ ଶିବାଂ ଦେବ ଦାନବ ଗନ୍ଧର୍ବ ମୃଗ ପର୍ଣ୍ଣଗ ବକ୍ଷିଣାଂ। ଦେବ ଦାନବ ଗନ୍ଧର୍ବ ମୃଗ ପଶୁ ପକ୍ଷୀ ସମସ୍ତେ ରାମଜୀ କହୁଛନ୍ତି ହେ ସୀତେ ହେ ଲକ୍ଷ୍ମଣ, ଦେଖ ଏ ଗଙ୍ଗାଙ୍କୁ ଯିଏକି ସମସ୍ତଙ୍କର ସମ୍ମାନର ପାତ୍ର, ସମସ୍ତଙ୍କ ଆଦରର ପାତ୍ର। ଏଇଭଳି ଗଙ୍ଗାଙ୍କର ମହିମାକୁ ବର୍ଣ୍ଣନା କରୁଛନ୍ତି ରାମଜୀ ଓହ୍ଲାଇଲେ। ପଢ଼ିଛ ନା ସେ ଆଚାର୍ଯ୍ୟଙ୍କର ଚରିତ୍ରଟା, ଏ ଗଙ୍ଗାଙ୍କ କଥାରେ ମୋର ସ୍ମରଣ ଆସିଲା, ପଦ୍ମନାଭ ଆଚାର୍ଯ୍ୟ ମାନେ ଗୁରୁଙ୍କର ଗୁରୁ ଆଉ ଗଙ୍ଗାଙ୍କ ଭିତରେ, ଗଙ୍ଗା କୂଳରେ ଆଶ୍ରମ ଥାଏ, ବହୁତ ଶିଷ୍ୟ ତାଙ୍କର ରୁହନ୍ତି, ଗୁରୁଦେବଙ୍କର ସେ ସେବା କରନ୍ତି। ସେ ଆଚାର୍ଯ୍ୟ ଯେତେବେଳେ କମ୍ ବୟସରେ ଥିଲେ, ଆଚାର୍ଯ୍ୟ ହେଇନଥିଲେ, ବ୍ରହ୍ମଚାରୀ ଥିଲେ, ଗୁରୁଙ୍କର ସେବା କରନ୍ତି। ଗୁରୁଙ୍କର ସେବା କଲାବେଳେ, ଗୁରୁଙ୍କ ସେବା କଲା ପରେ ତ ପ୍ରସାଦ ନେବେ, ଯାହା କିଛି ନିୟମ ସବୁ କରିବେ, ଗୁରୁ ପଳେଇଛନ୍ତି, ଗୁରୁ ଗଲେ, ଗୁରୁ କହିକି ଗଲେ ମୁଁ କିଛି ଦିନ ପାଇଁ ବାହାରକୁ ଯାଉଛି। ଶିଷ୍ୟ କହିଲେ ଆଜ୍ଞା ମୁଁ ପ୍ରାଣ ତ୍ୟାଗ କରିଦେବି, ଆପଣଙ୍କ ସେବା ବିନା ମୁଁ କେମିତି ରହିବି, ଆପଣଙ୍କ ସେବା ବିନା ତ ମୁଁ ରହିପାରିବିନି। ନା ଠିକ୍ ଅଛି, ଗୋଟେ କାମ କର, ଗଙ୍ଗାଙ୍କୁ ମୋ ସ୍ୱରୂପ ଦେଖିକି ତୁମେ ସେବା କରିବ, ଗଙ୍ଗା ମୋ ଠାରୁ ଅଭିନ୍ନ, ମୋ ସ୍ୱରୂପର ତୁମେ ସେବା କରିବ, ଯ କିନ୍ତୁ ପୂର୍ବରୁ ଯେଉଁଦିନ ଗୁରୁଦେବ ଏ କଥା କହିଲେ, ତା ପୂର୍ବରୁ କ'ଣ କରୁଥିଲେ, ସେ ଗଙ୍ଗାକୁ ଯାଆନ୍ତି, ଗଙ୍ଗା ସ୍ନାନ କରନ୍ତି, କିନ୍ତୁ ଆଉ ଗଙ୍ଗା ସ୍ନାନ ଗଲେ ଶିଷ୍ୟମାନଙ୍କର ଦୃଷ୍ଟି କେମିତିକା, କାହିଁକି ନା ଆଗରୁ ଗଙ୍ଗାରେ ଯାଇକି ସ୍ନାନ କରିକି ଆସୁଥିଲେ, ଯେତେବେଳେ ଗୁରୁଦେବଙ୍କର ସ୍ୱରୂପ ବୋଲି କହିଦେଲେ, ଗଙ୍ଗା ହେଉଛନ୍ତି ଗୁରୁଦେବ ମୋର ସ୍ୱରୂପ, ତୁମେ ଆଜିଠୁ ସେବା କର, ମୁଁ ବାହାରକୁ ଯାଉଛି, ଆଉ ଗଙ୍ଗାରେ ସ୍ନାନ କଲେ, ଦୂରରୁ ପ୍ରଣାମ କରିଦେବେ, ପୂଜା କରିଦେବେ, ପଳେଇ ଆସି। କିନ୍ତୁ ବାହାରେ ଯେଉଁ ଶିଷ୍ୟମାନେ ସବୁ, ତାଙ୍କର ଯେଉଁ ଗୁରୁଭାଇମାନେ ଥିଲେ, ଏମାନେ ପରସ୍ପର ଭିତରେ ସବୁ ଚର୍ଚ୍ଚା ଚଲେଇଲେ, କହିଲେ ଇଏ ଗୋଟେ ମାୟାବାଦୀ ହେଇଗଲା, ଇଏ ଗୋଟେ ପଣ୍ଡିତ ହେଇଗଲା ଯେ ଆଉ ଗଙ୍ଗାରେ ଆଉ ସ୍ନାନ କରୁନି, ଗଙ୍ଗାରେ ସ୍ନାନ କଲେନି, ଗଙ୍ଗାଙ୍କୁ ଦେଖିକି ପୁରା ପୁଲକିତ ହେଇକି ଆନନ୍ଦିତ ହେଇକି ରହିଲେ ମୋ, କାରଣ ଗୁରୁଦେବ କହିଛନ୍ତି ଅଭିନ୍ନ। ଗୁରୁଦେବ ଯେତେବେଳେ ବହୁତ ଦିନ ବୁଲି ବୁଲି ଯାଇଥିଲେ ବାହାରକୁ ତୀର୍ଥକୁ, ବୁଲି ବୁଲି ଆସିଲେ, ଶିଷ୍ୟମାନଙ୍କର ପ୍ରଥମ କମ୍ପ୍ଲେନ୍ ଏଇଟା ହେଲା, ଗୁରୁଦେବ ଇଏ ଆଜିଠାରୁ ଆପଣ ଗଲାଠାରୁ ଇଏ ଆଉ ଗଙ୍ଗା ସ୍ନାନ କରୁନାହାନ୍ତି, ଗଙ୍ଗା ଭିତରେ ପ୍ରବେଶ କରୁନାହାନ୍ତି। ଗୁରୁଦେବ ଗୁରୁ ବୁଝିଦେଲେ ୟାର ମୋ ପ୍ରତି ଯେଉଁ ନିଷ୍ଠା ପ୍ରେମ ଅଛି, ମୋ ପ୍ରେମ ଯୋଗୁଁ ମୋ ନିଷ୍ଠା ମୋ ପ୍ରତି ଥିବା ସେବାନିଷ୍ଠା ଯୋଗୁଁ ଆକୁ ଗଙ୍ଗା ମା କରୁଣା କରିସାରିଲେ। ମାନେ ବୈଷ୍ଣବ ଫିଲୋସଫିଟା କ'ଣ କି, ଗୁରୁ କୃପାଟା ହେଇଗଲେ ସବୁ କୃପାଟା ସୁଲଭ ହେଇଯିବ। ଗୁରୁ କୃପାଟା ହେଇଗଲେ ଅନ୍ୟ ସମସ୍ତେ ଦେବାଦେବୀ ଯେତେ ସବୁ ଅଛନ୍ତି ସମସ୍ତେ ସୁଲଭ, ସମସ୍ତଙ୍କ କୃପାଟା ସୁଲଭ ହେଇଯିବ। ସେଥିପାଇଁ ଶେଷରେ କହିଥିଲେ ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ। ଭଗବାନ ଯାହା ଉପରେ ପ୍ରସାଦ କୃପା କରିବେ, ଯେଉଁ ଗୁରୁଦେବଙ୍କର କୃପା ଉପରେ, ତାହେଲେ ଗୁରୁଦେବ କୃପା କରିଦେଲା ମାତ୍ରେ ଭଗବାନ କୃପା କରିବା ପୂର୍ବରୁ ସବୁ ଜୀବ ବି କୃପା କରିଦେଇଥିବେ। କାହାର କୃପାର ବଞ୍ଚିତ ହେଇକି ଭକ୍ତ ଏଠି ରୁହେ ନା, ସମସ୍ତଙ୍କ କୃପା ପାଏ। ସେ ଗଙ୍ଗା ଗଙ୍ଗାଙ୍କ ପ୍ରତି ଗଙ୍ଗା ବି ଗଙ୍ଗା ମା' ବି କୃପା କରିଦେଲେଣି, କାରଣ ଗଙ୍ଗା ମାଆଙ୍କୁ ଗୁରୁଙ୍କର ସ୍ୱରୂପ ଦେଖୁଛନ୍ତି, ଗୁରୁ କହିଦେଇଛନ୍ତି। ତେଣୁ ଗୁରୁଦେବ ଗୋଟେ ପରୀକ୍ଷା କଲେ, ଗୁରୁଦେବ କ'ଣ କଲେ, ଗଙ୍ଗା ସ୍ନାନ କରିବାକୁ ଗଲେ। ଶିଷ୍ୟମାନେ ସବୁ କମ୍ପ୍ଲେନ୍ କରୁଛନ୍ତି, ଗୁରୁଦେବ ଆଉ ସ୍ନାନ ଗଙ୍ଗାରେ କରୁନାହାନ୍ତି, ବସ୍ତ୍ରକୁ କାଢ଼ିକି ରଖିଦେଲେ, ଯେଉଁ ସ୍ନାନ ବସ୍ତ୍ରକୁ ପିନ୍ଧିଲେ ଯେଉଁ ବସ୍ତ୍ରଟାକୁ ପାଲଟି ହୁଏ ସେଟାକୁ ରଖିଦେଇଗଲେ ଗଙ୍ଗା କୂଳରେ। ଗୁରୁଦେବ ପ୍ରବେଶ କଲେ, ଗୁରୁଦେବ ମଝି ନଈରେ ସ୍ନାନ କରୁଛନ୍ତି। ଶିଷ୍ୟ ଇଏ ପଦ୍ମନାଭ ଆଚାର୍ଯ୍ୟ ଯିଏ ହେଲେ ସେ ରହିଲେ କୂଳରେ, ସବୁ ଶିଷ୍ୟ ଗଙ୍ଗାରେ ପଶିଗଲେ। ଗୁରୁଦେବଙ୍କୁ ପ୍ରଣାମ ପରୀକ୍ଷା କରିବେ ନା, ଗୁରୁଦେବ କହିଲେ ମୁଁ ସ୍ନାନ କରୁଛି, ତୁ ଲୁଗାଟା ଧରିକି ଭିତରକୁ ଆ, ଲୁଗାଟା ଧରିକି ଭିତରକୁ ଆ, ମୋର ଲୁଗାଟା ଧରିକି, ମୁଁ ଏଇଠି ଲୁଗାଟା ପାଲଟିକି ଯିବି। ଆରେ ଗୁରୁଦେବ ବାହାରକୁ ଆସିଲେ ଲୁଗାଟା ପାଲଟିବେ ନା, ଆଜି ପରୀକ୍ଷା କରୁଛନ୍ତି ୟାର କେଉଁ ନିଷ୍ଠାଟା ଅଛି, ଏଇଟା ପରୀକ୍ଷା ଗୁରୁ ଜାଣିଛନ୍ତି। କିନ୍ତୁ ଶିଷ୍ୟମାନଙ୍କୁ ଯେଉଁମାନେ ତାଙ୍କ ନାଁରେ ଅଭିଯୋଗ କରୁଛନ୍ତି ତାଙ୍କୁ ଦେଖେଇବା ପାଇଁ, ଇଏ ବର୍ତ୍ତମାନ କେଉଁ କେଉଁ ଗୋଟେ ଅସମଞ୍ଜସରେ ପଡ଼ିବା। ଗୋଟେ ପଟରେ ଗୁରୁଙ୍କର ଆଦେଶ ମୋତେ ଗଙ୍ଗାଙ୍କ ଠାରୁ ଅଭିନ୍ନ ଦୃଷ୍ଟିରେ ଦେଖିବ, ପୁଣି ସେଇ ଦୃଷ୍ଟିରେ ଗୁରୁ ବର୍ତ୍ତମାନ ମୋତେ ଆସି କହୁଛନ୍ତି ବସ୍ତ୍ରଟା ଧରିକି ଆସ, ମୁଁ କ'ଣ କରିବି। ବସ୍ତ୍ରଟାକୁ ଧରିକି ସେଇ ଗୁରୁଙ୍କ ଶରଣରେ ପୁଣି ଗଲେ। ଗୁରୁଦେବ ମୋତେ ବର୍ତ୍ତମାନ ଆପଣଙ୍କ ଆଦେଶ ପାଳନ ହେବ, ମୋର ଅପରାଧଟା ନ ହେବ, ଆପଣ ମୋତେ ରକ୍ଷା କର। ସେ ଏଭଳି ଗଙ୍ଗାଙ୍କୁ ପ୍ରାର୍ଥନା କଲେ, ଏଭଳି ଗୁରୁଙ୍କୁ ପ୍ରାର୍ଥନା କଲେ, ଗୁରୁ ମଝି ମଝି ଗଙ୍ଗାର ମଧ୍ୟଭାଗରେ ଅଛନ୍ତି, ସେ ଗଙ୍ଗାରେ ପ୍ରବେଶ କରିବା ମାତ୍ରେ ପଦ୍ମ ଫୁଟିଲା। ତେଣୁ ପଦ୍ମ ଉପରେ ଚାଲି 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 ଯାଇ ଗୁରୁଙ୍କୁ ବସ୍ତ୍ର ଦେଇକି ଆଇଲେ, ଗଙ୍ଗାକୁ ସ୍ପର୍ଶ କଲେ। ସେ ପଦ୍ମ ଉପରେ ଚାଲି ଚାଲିକା ଗଲେ ବସ୍ତ୍ର ଦେଲେ, ପୁଣି ପଦ୍ମ ଉପରେ ଚାଲି ଚାଲିକା ଆସିକି ଓହ୍ଲାଇଲେ, ତାଙ୍କର ନାମ ଗୁରୁ ଦେଲେ, ତୁମ ନାମ ଆଜିଠୁ ପଦ୍ମନାଭ ଆଚାର୍ଯ୍ୟ ହେଲା। ତାହେଲେ ଗୁରୁ ଭକ୍ତି ବଳରେ ଗଙ୍ଗା ମା ତାଙ୍କ ପାଇଁ ପଦ୍ମ ପ୍ରକଟ କରାଇଦେଲେ। ଏଭଳି ଦୃଷ୍ଟି ଶିଷ୍ୟମାନଙ୍କର ଥିଲା। ଏଇ କଥାରେ ସ୍ମରଣ ଆସିଗଲା, ଗଙ୍ଗାଜୀରେ ସ୍ନାନ କରିବା ପାଇଁ ରାମଜୀ ବର୍ତ୍ତମାନ ଯାଉଛନ୍ତି। ଏଇ ସ୍ନାନ କରିକି ବାହାରିବେ, ନିଷାଦ ରାଜ ଦେଖା ହେବେ। ମଜନୁ କି ନା ପନ୍ଥା ଶ୍ରମ ଗୟାଉ ସୁଚି ଜଲୁ ପିୟତ ମୁଦିତ ମନ ଭୟଉ। ବହୁତ ପବିତ୍ର ଜଳ ଗଙ୍ଗା ଜଳକୁ ରାମଜୀ ପାନ କଲେ। ସୁଚି ଜଲ ପିୟତ ମୁଦିତ ମନ ଭୟଉ, ମନ ପୁରା ବହୁତ ଆନନ୍ଦିତ ହେଇଗଲା। ମଜନ କି ନା ପନ୍ଥ ଶ୍ରମ ଗୟଉ, ରାମଜୀ କ'ଣ ଶ୍ରମ ହେଇଛି ପଥରେ, ତୁଳସୀଦାସ ରଚନା କରିଦେଲେ ବଡ଼ ଭାବୁକ ଭାବରେ ମଝିରେ ମଝିରେ ରଚନା କରିଛନ୍ତି। ପଥଶ୍ରମ ହେଇକା ରାମଜୀ ଯେଉଁ ଆସିଛନ୍ତି ବିରହରେ, ଗଙ୍ଗାରେ ସ୍ନାନ କରିଦେଲା ପରେ ତା ପଥଶ୍ରମ ଚାଲିଗଲା, ଆଉ ଜଳକୁ ବି ପାନ କଲେ। କିନ୍ତୁ ତା ପରବର୍ତ୍ତୀ ପୟରେ ଅଲଗା କଥା ଲେଖୁଛନ୍ତି, କହିଲେ ନାଇଁ 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 ପଥଶ୍ରମ ଯେଉଁଟା ଲେଖିଲି ଏଠି ଠିକ୍ ନୁହେଁ। ସୁମିରତ ଯାଇ ମିଟାଇ ଶ୍ରମ ଭାରୁ ତେହି ଶ୍ରମ ଇହ ଲୌକିକ ବ୍ୟବହାରୁ। ଯାହାଙ୍କୁ ସ୍ମରଣ କଲେ, ଯେଉଁ ଶ୍ରୀରାମଙ୍କୁ ସ୍ମରଣ କଲେ, ସମ ସଂସାର ସବୁ ଶ୍ରମଟା ମିଟିଯାଏ। ସଂସାର ଯେତେ ଭାର ଅଛି, ଯେତେ ଦୁଃଖ ଅଛି, ପ୍ରାରବ୍ଧ ଅପ୍ରାରବ୍ଧ କୂଟ ବୀଜ ଏସବୁ ଶ୍ରମ ନା, ଯେତେ ଲୋକମାନେ ବି ଦେଖୁନାହାନ୍ତି ଘର ପରିଶ୍ରମ ସଂସାର ପରିଶ୍ରମ କରିସାରି ବସିଲା ବେଳେ ହେ ରାମ, ଏ ସାଂସାରିକ ଇହ କାଳ ପାରତ୍ରିକ କାଳ ସବୁ କାଳର ଶ୍ରମ ଦୂର ହେଇଯାଏ ପ୍ରଭୁଙ୍କର ନାମରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସୁମିରତ ଯାହି ମିଟାଇ ଶ୍ରମ ଭାର, ଅତି ଶ୍ରମ ଅତି ଅଧିକ ଭାର ଯାହାଙ୍କୁ ସ୍ମରଣ କଲେ ଦୂର ହେଇଯାଏ, ତେହି ଶ୍ରମ ଇହ ଲୌକିକ ବ୍ୟବହାର। ରାମଜୀ ସ୍ନାନ କରି ଆସି କହୁଛନ୍ତି ଓ ବହୁତ ଆନନ୍ଦ, ମୋର ଜଳପାନ କରିକି ବହୁତ ଆନନ୍ଦ। ଏଠି ଯେଉଁ ଲୌକିକ ବ୍ୟବହାର, ରାମଜୀଙ୍କର କୌଣସି ଶ୍ରମ ନାହିଁ, ଗଙ୍ଗା ସ୍ନାନ କରି ଉଠିଛନ୍ତି, ନିଷଦରାଜ ଭେଟେଇଲେ। ନିଷଦରାଜ ରାମଙ୍କର ମିଳନ ବିସ୍ତାର ଭାବରେ ଅଛନ୍ତି, ଆମେ ସଂକ୍ଷେପରେ ଶୁଣିକି ଯିବା। ଆଉ ରାମଜୀ ଏଇଠି ପୂର୍ଣ୍ଣ ବୈରାଗ୍ୟକୁ ନିଷଦରାଜଙ୍କ ପାଖରେ ହିଁ ପ୍ରକଟ କରିକି ଯିବେ, ପୂର୍ଣ୍ଣ ବୈରାଗ୍ୟ। କାରଣ ବୈରାଗ୍ୟର ଯେଉଁ ସୁଖ ଅଛି ସେଇଟା ତ୍ୟାଗୀମାନଙ୍କୁ ଶିଖେଇବେ ରାମଜୀ, ତ୍ୟାଗରେ କି ସୁଖ ଅଛି, ବୈରାଗ୍ୟରେ କି ସୁଖ ଅଛି। ତତୋ ନିଷାଧାଧିପତିଂ ଦୃଷ୍ଟ୍ୱା ଦୂରାତ୍ ଉପସ୍ଥିତଂ ସହ ସୌମିତ୍ରିଣାଂ ରାମଂ ସମାଗଚ୍ଛତ୍ ଗୃହେନ ସହ। ରାମଜୀ ଲକ୍ଷ୍ମଣ ସୀତା ସ୍ନାନ କରିକି ଗଙ୍ଗାରୁ ଉଠିଛନ୍ତି, ତତୋ ନିଷାଦ ଅଧିପତି ଦୃଷ୍ଟ୍ୱା ଦୂରାତ୍ ଉତ୍ଥିତ, ଦୂରାତ୍ ଉପସ୍ଥିତ, ବହୁତ ଦୂରରେ ଦେଖିପାରିଲେ ରଥ ଆସୁଛି, ରଥକୁ ଦେଖିକି ନିଷାଦ ରାଜ ଆସିଛନ୍ତି, ଆସିକି ଉପସ୍ଥିତ ହେଲେ ଏବଂ ଦେଖିଲେ ସହ ସୁମିତ୍ରିଣାମ ରାମ ସମାଗଚ୍ଛତ୍ ଗୃହେନ, ତାଙ୍କର ଗୃହକୁ ତାଙ୍କର ରାଜ୍ୟକୁ ସୁମିତ୍ରା ଲକ୍ଷ୍ମଣଙ୍କ ସହିତ ରାମ ଆସିଛନ୍ତି, ସୀତା ଆସିଛନ୍ତି, ବହୁତ ଆନନ୍ଦିତ ହୋଇଛନ୍ତି। ଠିକ୍ ଚୈତନ୍ୟ ଭାଗବତରେ ଚୈତନ୍ୟ ଚରିତାମୃତରେ ଏ ପୟର ଯେମିତି ଅଛନ୍ତି, ପ୍ରାୟ ତୁଳସୀଦାସଙ୍କର ପୟର ଚୈତନ୍ୟ ଭାଗବତ ଚୈତନ୍ୟ ଚରିତାମୃତର ପୟର ବୈଷ୍ଣବମାନଙ୍କର ମହିମା, ତାଙ୍କ ପୟର ଏ ପୟର ପୁରା ସାମଞ୍ଜସ୍ୟ ସବୁ ହୋଇଛି। ଭାଗବତର ସାମଞ୍ଜସ୍ୟ ବହୁତ ଅଛନ୍ତି, କିନ୍ତୁ ପ୍ରାୟ ପୟର ଏସବୁ ସାମଞ୍ଜସ୍ୟ ଅଛନ୍ତି। କହେ ସତ୍ୟ ସବୁ ସଖା ସୁଜାନା ମହି ଜିନ୍ନ ପିତୁ ଆୟ ସୁନାନା ନାଥ କୁଶଲା ପଦ ପଙ୍କଜ ଦେଖି ଭୟ ଭାଗ ଭାଜନ ଜନ ଲେଖି। ଯେମିତି ଚୈତନ୍ୟ ମହାପ୍ରଭୁ ଦେଖିଲା ବେଳେ ଭକ୍ତମାନେ କୁହନ୍ତି, ପ୍ରଭୁ ମୋର ପିତୃ ଧନ୍ୟ, ମୋର ମାତୃ ଧନ୍ୟ, ମୋର ଗୃହ ଧନ୍ୟ, ମୁଁ ଆଜି ଧନ୍ୟ। ଠିକ୍ ଯେଭଳି ବନ୍ଦନା ମହାତ୍ମା ତୁଳସୀଦାସ ଠିକ୍ ସେଇଭଳି ନିଷଦରାଜଙ୍କର ବନ୍ଦନା କରିଛନ୍ତି, ନାଥ କୁଶଳ ପଦ ପଙ୍କଜ ଦେଖି, ମୁଁ ଆପଣଙ୍କର ପାଦ ପଦ୍ମକୁ ଦେଖିକି ମୋର ଆଜି ସବୁ କୁଶଳ ହେଇଗଲା, ମୋର ସବୁ ଆଜି ମଙ୍ଗଳ ହେଇଗଲା, ମୋ ଶରୀର ଧାରଣ କରିବାଟା ସାର୍ଥକ ହେଇଗଲା। ଦେବ ଧରନି ଧରୁ ଦାମ ତୁମାରା ମେ ଜନୁ ନିଚ ସହିତ ପରିବାର। ବହୁତ ସୁନ୍ଦର ଭାବ, ପ୍ରଭୁ ମୋର ଶରୀର ଧରିବାଟା ଆଜି ସାର୍ଥକ ହେଲା, ମୋ ଭଳି ନିଚ ଲୋକ ଆଜି ଆପଣଙ୍କର ଦର୍ଶନ ମିଳିଲା, ମୋ ଭଳି ନିଚ ନିଷାଦ କୂଳରେ ଜନ୍ମ ହେଇକି ମୁଁ ଅଧମ ଶବର କୂଳରେ ଜନ୍ମ ହେଇକି ମୁଁ ଆଜି ଆପଣଙ୍କର ଦର୍ଶନ ପ୍ରାପ୍ତ ହେଲି, ମୋ ଶରୀର ଧାରଣ କରିବାଟା ସାର୍ଥକ। ରାମଜୀଙ୍କୁ ଦର୍ଶନ କରିକି ବହୁତ ଜୀବନ, ଇଏ ହେଉଛି ଜୀବନର ସାର୍ଥକତା। ଯେତେବେଳେ ଭଗବାନ ତାଙ୍କୁ ଦର୍ଶନ ଦେବେ, ଦର୍ଶନ ପାଇବାର ଅଭିମାନ ଜୀବନ, ଯେତେ ପର୍ଯ୍ୟନ୍ତ ଭଗବାନଙ୍କୁ ଆମେ ସାଧନ ଭୋଜନ କରୁଛେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଇଏ ଅଭିମାନ ଜୀବର ଯେତେବେଳେ ରହିଛି ସେ ପର୍ଯ୍ୟନ୍ତ ସେ ଭଗବାନଙ୍କୁ ଦର୍ଶନ କରିପାରିବନି। ଜୀବର ସାମର୍ଥ୍ୟ ନାହିଁ ଯେ ଭଗବାନଙ୍କୁ ସେ ତାର ସାଧନ ଭଜନ ଶକ୍ତି ବଳରେ ଆକର୍ଷଣ କରିପାରିବ। ଜୀବନର ଭକ୍ତି ଜୀବନର ଏଇଟା ହେଉଛି ଗୋଟିଏ ବଡ଼ ପ୍ରତିବନ୍ଧକ, ଭକ୍ତ ଭକ୍ତି କରିବା ମାତ୍ରେ ତାର ସାଧନରେ ଦୀନତା ଆସିବା କଥା, କିନ୍ତୁ ସାଧନ ଦୀନତା ନା ଅଭିମାନ ଆସିଲା ତାହେଲେ ବୁଝିବା ଦରକାର ଭଗବାନ ତାଠୁ ଦୂରେ ଦୂରେ ଯାଉଛନ୍ତି, ପ୍ରଭୁ ଆମଠୁ ଦୂରେ ଦୂରେ ଯାଉଛନ୍ତି, ସାଧନା ଆମେ କରୁଛେ, ଭଗବାନଙ୍କୁ ଭଜନ କରୁଛେ, ଆମ ଭଜନରେ ଏତେ ଶକ୍ତି ନାହିଁ ଯେ ଭଗବାନଙ୍କୁ ଆମେ ଦର୍ଶନ କରିପାରିବା। ଆମେ କେବଳ ଭଜନ କରୁଛେ ଆମର ହୃଦୟକୁ ନିର୍ମଳ କରିବା ପାଇଁ, ଆମର କ୍ଷେତ୍ରକୁ, ଆମର ସ୍ଥିତିକୁ, ଯାହା କୁହନ୍ତି ଶୁଦ୍ଧକୁ, ସତ୍ତାଟାକୁ ଶୁଦ୍ଧ କରିବା ପାଇଁ। ଆଉ ଭଗବାନଙ୍କର ଯେଉଁ କୃପାଟା, ଭଗବାନଙ୍କର ଭକ୍ତିଟା, ଇଏ ଅହେତୁକି ବୋଲି କୁହାଯାଇଛି। ଭଗବତ କୃପାଟା ହେଉଛି ଅହେତୁକି। ଅହେତୁକି କିଭଳି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଗବତରେ ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି, ସେଇ ଭକ୍ତି ହେଉଛନ୍ତି ଭକ୍ତିର କାରଣ। ତେଣୁ ଆମ ହୃଦୟରେ ଭକ୍ତି ନାହିଁ, ଜୀବ ହେଉଛି ତଟସ୍ଥ ଶକ୍ତି, ଆମେ ତଟସ୍ଥ ନା। ଭକ୍ତି ହେଲେ କେଉଁ ଶକ୍ତି? ଭକ୍ତି ଅନ୍ତରଙ୍ଗା ଶକ୍ତି। ଭକ୍ତି ଜୀବ ହୃଦୟରେ ଭକ୍ତିର, ଗୁରୁଦେବ କୁହନ୍ତିନି ଭକ୍ତ ଭକ୍ତି ଆଣ୍ଡ ଭଗବାନ ଇଜ୍ ନଟ୍ ବିଲଙ୍ଗସ୍ ଟୁ ଦିସ୍ ମେଟେରିଆଲ ୱାର୍ଲ୍ଡ। ପ୍ରଭୁପାଦ ଏଇଟା ବି ଲେଖିଛନ୍ତି ଭାଗବତରେ, ଭକ୍ତି ଏ ଜଗତର ନୁହେଁ କି ଭକ୍ତି ଆମ ହୃଦୟରେ ନାହିଁ। ଆମେ ଯେଉଁ ସାଧନ କରୁଛେ ଆମ କ୍ଷେତ୍ରଟାକୁ ପ୍ରସ୍ତୁତ କରୁଛେ, ଆମ ହୃଦୟଟାକୁ ପ୍ରସ୍ତୁତ କରୁଛେ। ଏଇ କ୍ଷେତ୍ରରେ ଭକ୍ତି ନିଜେ ଭଗବାନ ଗୁରୁଙ୍କ ଦ୍ୱାରା ଯେଉଁ ଭକ୍ତିଟାକୁ ଦେବେ, ଗୁରୁଙ୍କ ଦ୍ୱାରା ଯେଉଁ କୃପାଟା କରିବେ, ସେଇଟା ହେଉଛି ଭଗବାନଙ୍କର କୃପା ନା, ସେଇଟା ଆମ କ୍ଷେତ୍ରକୁ ଆସିବ। ଯେଭଳି ଗୋଟେ ବୀଜଟାକୁ ଗୋଟେ କ୍ଷେତ୍ରରେ ପକାଇବାକୁ ହେଲେ କ'ଣ କରିବାକୁ ପଡ଼େ? ଚାଷୀ କ'ଣ କରୁଛି? ଆଗେ ଆଗେ ଘାସ ଗୁଡ଼ିକ ବାଛୁଛି, ଚାଷ କରୁଛି। ସେଭଳି ଆମେ ଚାଷୀ ଭଳି ଏଗୁଡ଼ିକ କେବଳ ଆମର କାମ, ଏଇଟା ବୀଜ ପକାଇବା କାମ ଆମର ବି ନୁହେଁ। ବୀଜ କିଏ ନା ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ। ଆମେ କେବଳ ଯେଉଁ ହରିନାମ କରୁଛେ, ଯାହା କିଛି ଭଜନ ସାଧନ କରୁଛେ, ଏଗୁଡ଼ା କେବଳ ଆମର ମହିଳା, ଯେତିକି ଜନ୍ମର ମହିଳା ଅଛି ସେତିକି ଜନ୍ମ ଭଜନ କଲେ ବି ଆମ ମହିଳା ବାହାର କରିବା କାଠିକର ପାଠ। ଭଗବାନଙ୍କୁ ପାଇବା ବହୁତ ଦୂର, ପ୍ରଭୁଙ୍କୁ ପାଇବା ବହୁତ ବଡ଼ କଥା। ଯେତିକି ଜନ୍ମ ଆମର ଏଇ ଜନ୍ମରେ ଯେତିକି କରିଛେ, ଇଏ କେତେ ଜନ୍ମ ବି ଲାଗିବ? କିନ୍ତୁ ଆମେ ଯେଉଁ ଭଜନ ସାଧନ କରୁଛେ, ଇଏ ପ୍ରଭୁଙ୍କର ଗୋଟେ ବଡ଼ ଆଶୀର୍ବାଦ। ଯଦି ଆମ ଅନ୍ତରରେ ଦୀନତା ଭାବ ଆସିଲା, ସାଧୁଗୁରୁଙ୍କର କୃପାରୁ, ବୈଷ୍ଣବଙ୍କ କୃପାରୁ, ଭଗବାନ ଆମର କେଉଁ ସେବାରେ, ଗୁରୁ ବୈଷ୍ଣବ ଆମର କେଉଁ ସେବାରେ ପ୍ରସନ୍ନ ହେଇକି ଆମ ଅନ୍ତରରେ ଦୀନତା ଭାବ ଆସିଲା, ହୀନଭାବ ଆସିଲା, ଏ ଆମ ହୃଦୟଟା ସଫା ହେଲା ବୋଲି ବୁଝିବାକୁ ପଡ଼ିବ। ଏଇ ହୃଦୟରେ କୃଷ୍ଣଙ୍କର କୃପା ଗୁରୁଙ୍କ ଦ୍ୱାରା ଆସିକି ତୁମ ହୃଦୟରେ ବସିବେ, ନହେଲେ ହବ। ଏଇଠି କହୁଛନ୍ତି ଦେବଦାରନୀ ଧନୁ ଦାସ ଧାମ ତୁମାରା ମେ ଜନୁ ନିଚୁ ସହିତ ପରିବାର। ପ୍ରଭୁ, ଦେବତାମାନେ ଆପଣଙ୍କୁ ପ୍ରାର୍ଥନା କରନ୍ତି, ଦେବତାମାନଙ୍କ ଇଚ୍ଛାରେ ଆପଣ ଏ ଧରଣୀରେ ସ୍ୱର ଧାରଣ କରିଛନ୍ତି। ମୁଁ ହେଉଛି ନିଚ ଲୋକ, ମୁଁ ହେଉଛି ପତିତ ଲୋକ। ଭଗବାନଙ୍କ କୃପାଟାକୁ ଆକର୍ଷଣ କରିବାର ଏଇଟା ହେଉଛି ଗୋଟେ କୌଶଳ। ଏ ସମାଜରେ କ'ଣ, ସମାଜରେ ବଡ଼ ଲୋକ ହେବାକୁ ହେଲେ ବଡ଼, ଯେମିତି ବାହାର ଦୁନିଆରେ ଆପଣ ବଡ଼ ପୋଷ୍ଟକୁ ଯାଇପାରିଲେ ବଡ଼ ଲୋକଙ୍କ ସାଙ୍ଗରେ ମିଶିପାରିବେ, ଏଇଆ ନା? ପ୍ରଧାନମନ୍ତ୍ରୀ ଆପଣ ମିଶିବେ, ଆପଣ କ'ଣ ମୂଲ୍ୟ ହେଇକି ପ୍ରଧାନମନ୍ତ୍ରୀ ମିଶିପାରିବେ? ଆପଣ ବଡ଼ ଲୋକ ହେଲେ ବଡ଼ ଲୋକଙ୍କୁ ମିଶିପାରିବେ। ଏ ବଡ଼ ବଡ଼, ଯେମିତି ଆମର ଶ୍ରୀପାଦ ମହାରା ସାଇନ୍ସ କନଫରେନ୍ସ କରୁଥିଲେ, ସାଇନ୍ସ କନଫରେନ୍ସରେ ଜଣେ ସାଇଣ୍ଟିଷ୍ଟ ଯାଇପାରିବ ନା? ଆଉ କିଏ ଯାଇପାରିବ? ମହାରାଜ ଯାଇପାରୁଥିଲେ, ମହାରାଜ ଆଗକୁ ନେବେ, ସେ ଯାଇପାରିବ? ବାହାର ଦୁନିଆରେ, ଭୌତିକ ଦୁନିଆରେ ଯିଏ ବଡ଼ ସେ ବଡ଼କୁ ଭେଟି ପାରିବ, ପରମାର୍ଥ ଦୁନିଆରେ, ପରମାର୍ଥ ଦୁନିଆରେ ତା ନାହିଁ। ଭଗବାନ କିଏ ଭେଟିପାରିବ ନା? ଯିଏ ସବୁଠୁ ଛୋଟ ସେ ଭଗବାନ ଭେଟିପାରିବ। ତେଣୁ ବାହାର ଦୁନିଆରେ ବଡ଼ ହେବାର ପ୍ରତିଯୋଗିତା, କମ୍ପିଟିସନ୍ ଚାଲିଛି ବଡ଼ ହେବାର। ଭକ୍ତି ଦୁନିଆରେ ଛୋଟ ହେବାର କମ୍ପିଟିସନ୍। ଭକ୍ତିରେ ଏଇଟା ଗୋଟେ କୌଶଳ, ଯଦି ଆମେ ପରସ୍ପର ଭିତରେ ଭକ୍ତି କରି କେମିତି କମ୍ପିଟିସନ୍ ଲଗା ହେବ। ପ୍ରଭୁଜୀ କୁହନ୍ତି ଗୋପୀମାନଙ୍କର ଯେଉଁ କମ୍ପିଟିସନ୍, କୃଷ୍ଣଙ୍କୁ ସୁଖ ଦେବା, କିନ୍ତୁ ଗୋପୀମାନଙ୍କର ଗୋଟେ ଟ୍ରିକ୍ ଥିଲା ଯେ ତାଙ୍କ ଭିତରେ ଯେଉଁ ଗୋଟେ କୌଶଳଟା ଥିଲା, କୃଷ୍ଣ ସୁଖୀ ହେବେ, କିନ୍ତୁ କୃଷ୍ଣଙ୍କୁ ସୁଖୀ କରିବାର ଟ୍ରିକ୍ଟା କ'ଣ? ଗୋପୀମାନଙ୍କ ଦ୍ୱାରା ଆମେ କ'ଣ ଶିଖିବା ନା? କୃଷ୍ଣଙ୍କୁ ସୁଖୀ କରିବାକୁ ହେଲେ ଆମକୁ ଛୋଟ ହେବାକୁ ପଡ଼ିବ, କାରଣ କୃଷ୍ଣ ହେଉଛି ସବୁଠୁ ବଡ଼। ତେଣୁ ଆମ ଭିତରେ ଯେତେବେଳେ ମନ ଭିତରେ ଏଇ କମ୍ପିଟିସନ୍ ଆସିବ ବା କ'ଣ ପ୍ରତିଯୋଗିତା ଆସିବ, ମୁଁ ହେଉଛି ସଂସାରର ସବୁଠୁ ଛୋଟ, ମୁଁ ଛୋଟ ହେବା ପାଇଁ ଚେଷ୍ଟା କରିବି। ଛୋଟ ହେବା ପାଇଁ କିଏ ଚେଷ୍ଟା କରିପାରିବ? ଏତେ ସହଜ ନୁହେଁ, ମୁଁ ସବୁଠୁ ଛୋଟ ହେବି, ସବୁଠୁ ଛୋଟ। ଭଗବାନ ଦେଖେଇଲେ ନା ଚୈତନ୍ୟ ମହାପ୍ରଭୁ କେଉଁଠି ବସିଲେ? ମହାପ୍ରଭୁ ଯାଇଥିଲେ ପ୍ରକାଶାନନ୍ଦଙ୍କର ସଭାକୁ, ମହାପ୍ରଭୁ ସବୁଠୁ ଛୋଟ ଜାଗାରେ ବସିଲେ, ଯେଉଁଠି ପାଦ ଧୌତ ସ୍ଥାନ। ବାହାର ଦୁନିଆରେ ବଡ଼ ହେଲେ ସମ୍ମାନ ମିଳିବ, ପରମାର୍ଥ ଦୁନିଆରେ ସବୁଠୁ ଛୋଟ ହେଲେ ସମ୍ମାନ ମିଳିବ। ସବୁଠୁ ଛୋଟ ହେଲେ, ଯେତେ ଛୋଟ ଆପଣ ହେଇପାରିବେ। ଗୋସ୍ୱାମୀ ମାନେ ଆଜି ମହାପ୍ରଭୁଙ୍କର ହୃଦୟକୁ କିଣି ନେଇଗଲେ। ହରିଦାସ ଠାକୁର ଷଡ଼ ଗୋସ୍ୱାମୀ ମହାପ୍ରଭୁଙ୍କୁ ଯାହା କୁହନ୍ତି, ମହାପ୍ରଭୁ ତାଙ୍କର ପ୍ରେମରେ ନାଚୁଥିଲେ। କହୁଛି ସାର୍, କେବଳ ତାଙ୍କର ଗୋଟେ ବଡ଼ ସମ୍ପତ୍ତି ଥିଲା, ଦୀନତା। ଇଏ ଦୀନତା ସମ୍ପତ୍ତି ହିଁ ସବୁ ସବୁଠୁ ବଡ଼ ସମ୍ପତ୍ତି। ଛୋଟ ହେବାର ପ୍ରତିଯୋଗିତା, କିଏ ଛୋଟ ହେବା, କିଏ ଚାହିଁବ କିଏ? ଯେ ଛୋଟ ହେଲେ ତ ଆପଣଙ୍କୁ କେହି ପଚାରିବେନି, ଆମର ଆଗେ ମନ ଆସିବ ପଚାରିବେନି, ଛୋଟ ହେଲେ ମୁଁ ଚଳିବି କି? ମୋତେ କିଏ ପଚାରିବେନି, ମୋତେ ଖାଇବାକୁ ଦେବ କିଏ? ମୋତେ କିଏ ପଚାରିବ ମୁଁ ରହିବି କେଉଁଠି? କିନ୍ତୁ ଭଗବନ୍ତ ରାଜ୍ୟରେ ଛୋଟ ହେବାର ପ୍ରତିଯୋଗିତା ଅଛି। ଏଇ କୌଶଳଟାକୁ ସାଧକ ଶିଖିବାକୁ ପଡ଼ିବ। ସାଧକର ସିଦ୍ଧି ଅବସ୍ଥାଟା ହେଉଛି ଏଇଟା। ଭକ୍ତ ଯେତେବେଳେ ଭଜନଟାକୁ ଆରମ୍ଭ କରେ, ତା ମନରେ ଆଗେ କ'ଣ ଭାବୁଥାଏ? ଆମେ ଯେତେବେଳେ ନୂଆ ମାଳି ଧରନ୍ତି କ'ଣ ଭାବନ୍ତି? ସଂସାର ସବୁ ମୂର୍ଖ, ମୁଁ ହେଉଛି ପଣ୍ଡିତ, ମୁଁ ଆଗେ ଭଜନ ଆରମ୍ଭ କଲି, ଏଇ ମାସ କହୁଛି ସେ ବଦମାସ, ସେ ମାୟାବାଦୀ, ସେ ଇଏ ସିଏ। ସବୁଠୁ ବଡ଼ ହେବାର ଭାବନାଟା ଆଗେ ଆସେ। ଆମେ ପ୍ରାଥମିକ ଅବସ୍ଥାରେ ପ୍ରବେଶ କରୁଛେ ନା, କିନ୍ତୁ ସିଦ୍ଧି ଅବସ୍ଥାଟା କେଉଁଟା? ସେ ଯେତେ ଭଜନ କରିବ, ଭଜନର ଇଏ ହେଉଛି କାମ, ତା ଭିତରେ ଯେତିକି ଦୋଷ ଦର୍ଶନଟା ସବୁ ତାକୁ ଦେଖା ହେବ। ଏଇଟା ହେଉଛି ଭକ୍ତି ମହାରାଣୀଙ୍କର କୃପା, ଏଇଟା ହେଉଛି ଗୁରୁଙ୍କର କୃପା, ଏଇଟା ହେଉଛି ବୈଷ୍ଣବଙ୍କର କୃପା, ଏଇଟା ଭଗବାନଙ୍କର କୃପା। ତା ଦୋଷଟାକୁ ସମାଜ ଦେଖିପାରିବନି, ସମାଜ ତା ଗୁଣକୁ ପ୍ରଶଂସା କରିବ, କିନ୍ତୁ ସାଧକ ତା ନିଜ ଦୋଷକୁ ଦେଖିପାରିବ। ଏଇଟା ହେଉଛି ଭକ୍ତି ମହାରାଣୀଙ୍କର ଗୁରୁଙ୍କର ପ୍ରକୃତ କୃପା। ତେଣୁ ଯେତେବେଳେ ନିଜ ଦୋଷଟାକୁ ଆପଣ ନିଜେ ଦେଖିପାରିବେ, ଆପଣ କ'ଣ କହିବେ? ବଡ଼ ହେବା ବଡ଼ ବୋଲି କହିବେ? ଆପଣ କହିବେ ମୁଁ ହେଉଛି ସଂସାର ସମସ୍ତେ ବଡ଼ କହିଲେ, ଆପଣ ଜାଣିପାରୁଥିବେ ମୁଁ କେତେ ଗଭୀର ପାଣିରେ ଅଛି। ତେଣୁ ସଂସାର ସବୁ ଷଡ଼ଗୋସ୍ୱାମୀଙ୍କର ସବୁଆଡ଼େ ଡିମ୍ ଡିମ୍ ବାଜୁଥିଲା, କିନ୍ତୁ ସିଏ ତାଙ୍କ ସ୍ଥିତିଟାକୁ ଭଗବାନଙ୍କର ପ୍ରଭୁଙ୍କର ଏଡ଼ ବଡ଼ ଦୟା ଭକ୍ତି ମାନେ ତାଙ୍କୁ ଏମିତି କରିଦେଇଥିଲେ, ଭକ୍ତ ବୋଲି ପରିଚୟ ଦେବା ପାଇଁ ବି ସେ କ'ଣ ଚାହୁଁଥିଲେ? ଇଏ ହେଉଛି ଭକ୍ତି ମହାରାଣୀଙ୍କର ବହୁ ବଡ଼ ଦୟା, ଗୁରୁଙ୍କର ବହୁତ ବଡ଼ ଦୟା। ଆଉ ଇଏ ହେଉଛି ଭକ୍ତିର ସିଦ୍ଧି, ଭକ୍ତିର ସିଦ୍ଧି ଏଇ ଅବସ୍ଥାରେ ହେବ। ସବୁକିଛି କଲା ପରେ ବି ଜଣଙ୍କର ଦଳ ଏଇ ଭାବନାକୁ ଆସିନି, ମୁଁ ସଂସାରରେ ସବୁଠୁ ହୀନ, ସବୁଠୁ ହୀନ। ଏଇଟା ଆର୍ଟିଫିସିଆଲ ଆସିବନି, କି କେଉଁ ସାଧନା ବଳରେ ଆସିବନି, ଏଇଟା କାହାର କୃପା? ଏ ଯେଉଁ ତୃଣାନନ୍ଦ ବି ସୁନିଚନ ତରରେ ବି ସହିସୁନା ମହାପ୍ରଭୁ କହିଲେ, ଏଇଟା ଭକ୍ତି ମହାରାଣୀଙ୍କର ଶେଷ କୃପା, ଗୁରୁଙ୍କର ଶେଷ କୃପା। ଗୁରୁଦେବ ଯେତେବେଳେ କୃପା କରିଦେବେ ଗୋଟେ ସାଧକ ଉପରେ, ତାର ଯେତେବେଳେ ପୂର୍ଣ୍ଣ ସେ ପାତ୍ରତା ଆସିଯିବ, ତାର ଏଇ ଭାବଟା ଆସିବ, ମୁଁ ଜଗତରେ ସବୁଠୁ ଛୋଟ ଲୋକ, ହେ ଲୁଚିକି ବୁଲିବ ଆଉ କ'ଣ? ଭକ୍ତ ବୋଲି କାହାକୁ ପରିଚୟ ଦେବନି, ସମାଜରେ ଥିଲେ ବି ତା ଅନ୍ତର ସବୁବେଳେ କାନ୍ଦୁଥିବ। ଏଇ ଭଗବାନଙ୍କର ଭକ୍ତମାନଙ୍କର ଏହା ହେଉଛି ସ୍ୱାଭାବିକ ଲକ୍ଷଣ। ସେ କଥା କହୁଛନ୍ତି, ମେ ଜନୁ ନିଚୁ ସହିତ ପରିବାର, ମହାପ୍ରଭୁଙ୍କୁ ଡାକିବେ, ରାମଚନ୍ଦ୍ର ମହାପ୍ରଭୁଙ୍କୁ, ପ୍ରଭୁ ଆପଣ ମୋ ରାଜ୍ୟକୁ ଆସୁଛନ୍ତି, ମୁଁ ନିଚ ଲୋକ, ମୋର ରାଜ୍ୟ ଆଜି ପବିତ୍ର ହେବ, ଆପଣ ଟିକେ ଆସନ୍ତୁ, ମୋ ରାଜଧାନୀରେ ଆପଣ ଆସିକି ପାଦ ଦିଅନ୍ତୁ। ରାମଜୀ ବର୍ତ୍ତମାନ ସେ କଥା କହୁଛନ୍ତି,
ବରଷ ଚାରି ଦଶ ବାସୁବାନ ମୁନି ବ୍ରତ ବେଶ ଆହାରୁ ଗ୍ରାମ ବାସୁ ନେହିଁ ଉଚିତ ଶୁନି ଗୁହାଇ ଭୟ ଦୁଃଖ ଭାରୁ। ବରଷ ଚାରି ଦଶ ବାସ ବନୁ ମୁନି ବ୍ରତ ବେଶ ଆହାରୁ। ତୁଳସୀଦାସ ଲେଖୁଛନ୍ତି, ତାହେଲେ ଡାକୁଛନ୍ତି, କହିଲେ ନା ଚାରି ଦଶ ଚଉଦ ବର୍ଷ ମୁଁ ବନରେ ବାସ କରିବି, ମୁନିବ୍ରତ ବେଶ ଆହାର, ମୁନିଙ୍କର ବ୍ରତ, ମୁନିଙ୍କର ବେଶ, ମୁନିଙ୍କର ଆହାର, ମୋର ତିନୋଟି ବ୍ରତ। ମୁନିଙ୍କର ବ୍ରତ, ମୁନିଙ୍କର ବ୍ରତ କ'ଣ? ମୁନି ମୁନିମାନେ ମୁନିରେ ରହି ବଣରେ ରହିବେ, ମୁନିମାନେ ତପସ୍ୟା କରିବେ,
ଭୋଜନ ରାମଜୀ ବି ସେୟା କରୁଥିଲେ। ଆପଣ ରାମାୟଣରେ ଦେଖିବେ ରାମଚରିତ ମାନସ ଦେଖିବେ ସକାଳୁ ଉଠିକି ନିଜେ ଉଠିବେ ତପସ୍ୟା କରି। ସେଇ ବଣର ତପସ୍ୱୀ ମାନେ ଯାହାଙ୍କୁ ତପସ୍ୟା କରୁଛନ୍ତି ସେ ରାମଜୀ ସେଇଠି ତପସ୍ୟା କରୁଛନ୍ତି। ସେଇ ଦଣ୍ଡକାରଣ୍ୟବାସୀ ମାନେ ରାମଜୀଙ୍କୁ ଦେଖିବେ କହିବେ ଆଜି ଆମ ତପସ୍ୟା ସିଦ୍ଧି ହେଲା, କିନ୍ତୁ ରାମଜୀ ସେଇଠି ତପସ୍ୟା କରୁଛନ୍ତି। ମର୍ଯ୍ୟାଦା ପୁରୁଷ ତ ମର୍ଯ୍ୟାଦା ବୋଧ ଶିଖେଇବେ ନା, ଏଇଠି ବା କହୁଛନ୍ତି ବରଷ ଚାରି ଦଶ ବାସୁବାନୁ ମୁନି ବ୍ରତ ବେଶୁ ଆହାରୁ, ମୁନି ବ୍ରତ ବେଶୁ ଆହାରୁ, ମୁନିଙ୍କର ବ୍ରତ ମୁନିଙ୍କର ବେଶ ମୁନିଙ୍କର ଆହାର। ଗ୍ରାମ ବାସ ନାହିଁ ଉଚିତ ଶୁନି ଗୁହାଇ ଭୟ ଦୁଃଖ ଭାରୁ, ଗ୍ରାମ ବାସ ନାହିଁ ଉଚିତ ଶୁନି। ମୁନିମାନେ କେବେ ଗ୍ରାମବାସ କରନ୍ତି, ମୁନିଙ୍କର ବ୍ରତ ଏଇଟା, ମୁନିଙ୍କର ଆହାର ମୁନିଙ୍କର ବେଶ। ସେଥିପାଇଁ ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ ନା ସୁଖଦେବ ଗୋସ୍ୱାମୀଙ୍କୁ, ସୁତ ଗୋସ୍ୱାମୀଙ୍କୁ ସୋନଗାଦି ଋଷିମାନେ ପ୍ରଶ୍ନ କଲେ ନା ସୁଖଦେବ ଗୋସ୍ୱାମୀଙ୍କର ପରୀକ୍ଷିତ ମହାରାଜ ସହିତ ଭେଟ କେମିତି ହେଲା, ଏ ତ କଦାପି ସମ୍ଭବ ନୁହେଁ। ସେ ଲେଖିଲେ ଗୋଦୋହନ, ହଁ ସଗୋହଦୋହନ ମାତ୍ର ଗୃହେଶୁ ଗୃହ ମେଦିନା, ଇଏ ମୁନିଙ୍କର ବ୍ରତକୁ ରାମଜୀ ନେଉଛନ୍ତି, ମୁନିଙ୍କର ବ୍ରତକୁ ସୁଖଦେବ ନେଇଥିଲେ। ଜଣେ ଗୃହସ୍ଥର ଘରେ ସାଧୁ କେତେ ସମୟ ରହିବେ, ଭାଗବତ କହିଲେ ଗୋଦୋହନ ମାତ୍ର କେତେ, ଭାଗବତ ଧର୍ମ କେତେ ନିର୍ମଳ ଧର୍ମ, ଅଧିକ ସମୟ ରହିବେନି। ସୁଖଦେବ ଗୋସ୍ୱାମୀ କେବଳ କାଦୁ ବାର୍ତ୍ତାଳାପ କରନ୍ତିନି, ଏକ ରସ କା କଥାବାର୍ତ୍ତା କରନ୍ତିନି, କେବଳ ଗୋଦୋହନ ସମୟ ସନ୍ଧ୍ୟା ସମୟ ହେଇଗଲେ ବା ସକାଳ ସମୟ ହେଇଗଲେ ଯେଉଁଟା ଗାଈ ଧୋଇବା ସମୟ ସେତିକି ସମୟ ଆସିବେ, ସେତିକି ସମୟ ଠିଆ ହେବେ। କେତେ ସମୟ ଠିଆ ହେବେ, ଗାଈଟାକୁ ଧୋଇବା ପାଇଁ ଯେତିକି ସମୟ ଲାଗେ। ଗୋଦୋହନ ବେଳେ କ'ଣ କରନ୍ତି ସୁଖଦେବ ଗୋସ୍ୱାମୀ ନା, କରପାତ୍ରରେ କେହି ଦେଲେ ସେଇ କ୍ଷୀରକୁ ପାନ କରିବେ ଚାଲିବେ। ଏତିକି ସମୟ ହେଉଛି ଗୃହ ବ୍ରତମାନଙ୍କ ସହିତ ବା ଗୃହସ୍ଥମାନଙ୍କ ସହିତ ଜଣେ ସାଧୁର ସମ୍ପର୍କ ରହିବା ଦରକାର। ଭାଗବତ ଆମକୁ ଏତିକି ଶିକ୍ଷା ଦେଲେ, ଗାଈ ଧୋଇବା ପାଇଁ ଯେତିକି ସମୟ, ଭିକ୍ଷା ମାଗିବା ପାଇଁ ଯେତିକି ସମୟ ସେତିକି ସମୟ, ଇଏ ଅଧିକ ସମୟ ମାନେ ଆମର ଆସକ୍ତି ଆସିପାରେ, ଭୋଜନରେ ବାଧା ସୃଷ୍ଟି ହେଇପାରେ। ଗ୍ରାମ ବାସ ନାହିଁ ଉଚିତ ଶୁନି ଗୁହାଇ ଭୟ ଦୁଃଖ ବାହାରୁ, ନା ମୁଁ ଗ୍ରାମକୁ ଯିବିନି। ବହୁତ ଦୁଃଖ କଲେ ଯେ ଭଗବାନ ଆସିଲେ ମୋ ରାଜ୍ୟକୁ କିନ୍ତୁ ମୋର ରାଜଧାନୀକୁ ଯିବେନି, କାହିଁକି ନା ବନବ୍ରତ ନେଇଛନ୍ତି ସେ ଯିବେନି। ତେଣୁ କାଲି ଆମେ ଶୁଣିବା ଫଳମୂଳ ସବୁ ଧରିକି ଗୃହକୁ ଆସିବେ, କାଲି ରାମଜୀ ପୂର୍ଣ୍ଣ ବୈରାଗ୍ୟ, ବୈରାଗ୍ୟର ଗୋଟିଏ ମୁନି ବେଶରେ ଗୋଟିଏ ବେଶ କାଲି ମହାପ୍ରଭୁ ନେଇନଥିଲେ, କ'ଣ ନେଇନଥିଲେ, ଜଟା କରୁନଥିଲେ, ଗୁହକଙ୍କ ହାତରେ। ଏ ପ୍ରସଙ୍ଗ ୟା ପରେ ବୋଧ ହୁଏ ଆସିବ, ବର କ୍ଷୀରକୁ ମଗେଇ ବଟବୃକ୍ଷର କ୍ଷୀରକୁ ମଗେଇ ରାମ ଲକ୍ଷ୍ମଣ ଦୁଇ ଜଣ ତାପସ ବେଶ ଧରିବେ, ଜଟା ବେଶ ଧରିବେ, ପୂର୍ଣ୍ଣ ବୈରାଗ୍ୟ, ଛଅଟି ବୈରାଗ୍ୟ ଭଗବାନଙ୍କର ଅଛନ୍ତି, ପ୍ରଭୁ ଏଠି ବୈରାଗ୍ୟ ସୁଖକୁ ବିରହ ସୁଖକୁ ଆସ୍ୱାଦନ କରୁଛନ୍ତି, ମୁନି ବେଶ ଧରିକି ଯିବେ। ଗୁହକଙ୍କର ମିଳନ କାଲି ଶୁଣିବା, ଏଠି ଗୁହକଙ୍କର କଥାକୁ ବାଲ୍ମୀକି ରଚନା କରୁଛନ୍ତି, ପ୍ରଥମେ ତଳେ ଦେଖିଛନ୍ତି ସ୍ୱାଗତମ ଦେ ମହାବାଉ ତବେ ଅଖିଲାମହି ବ୍ରୟମ୍ ବୟମ୍ ପ୍ରେକ୍ଷା ଭବାନ ଭର୍ତ୍ତା ସାଧୁ ରାଜ୍ୟମ ପ୍ରସାଧୀନ ସ୍ୱାଗତମ ଦେ ମହାବାବୁ ତବ ଅୟମ୍ ଅଖିଳ ମହି, ଏ ଅଖିଳ ମହି ଆପଣଙ୍କର, ଏ ରାଜ୍ୟ ଆପଣଙ୍କର, ଆପଣ ଆସନ୍ତୁ ଏ ରାଜ୍ୟକୁ। କହିଲେ ପ୍ରଭୁ ଭକ୍ଷ୍ୟ ଭୋଜ୍ୟ ଚ ପେୟଚ ଲେହ ଚ ଉପସ୍ଥିତମ, ଆପଣଙ୍କ ପାଇଁ ମୁଁ ଚତୁର୍ବିଧ ଆହାର ଚର୍ବଚଷ୍ୟ ଲେହ ପେହ ସବୁ ମୁଁ ରଖିଛି, ଶୟାନାମ ଚ ସୁଖାନି ବାଜିନାମ ସ୍ୱାଦନମ ଚେତ, ମୋ ଅଶ୍ୱମାନଙ୍କ ପାଇଁ ଏମିତି ସେବକ ସେ ଅଶ୍ୱମାନଙ୍କ ପାଇଁ ବି ଚାରା ଦାନା ସବୁ ରଖିଛନ୍ତି ରାମଜୀ ଆସୁଛନ୍ତି। ଆମର କ'ଣ କି ଆମର ଦୃଷ୍ଟିଟା ଗୋଟେ ବହି ଦୃଷ୍ଟି, ଗୁରୁଙ୍କୁ ଗୁରୁ ଦୃଷ୍ଟି କରିବା, ଗୁରୁଙ୍କର ସେବକଙ୍କୁ ଗୁରୁଙ୍କ ସେବର ସାଙ୍ଗେ ଝଗଡ଼ା କରିବା, ବୁଝିଲେ ନା, ଗୁରୁଙ୍କର ଗୁରୁ ଗୁରୁଦେବଙ୍କୁ ଆମେ ଭକ୍ତି କରିବା, ଗୁରୁଙ୍କର ସେବକକୁ ଭଲ ପାଇବା। ମହାପ୍ରଭୁ ସେଥିପାଇଁ କହିଲେ ନା ସାର୍ବମ ଭଟ୍ଟାଚାର୍ଯ୍ୟଙ୍କୁ, ଯେତେବେଳେ ଆସିକି ପହଞ୍ଚିଲେ ଈଶ୍ୱରପୁରୀ, ମହାପ୍ରଭୁ କହିଲେ ନା ଭଟ୍ଟାଚାର୍ଯ୍ୟ ତୁମେ ହେଉଛ ବିଜ୍ଞାନ ଲୋକ, ଭଟ୍ଟାଚାର୍ଯ୍ୟ ତୁମେ କର ହଉ ବିଚାର, ଗୁରୁର କିଙ୍କର ହୟ ମାନ୍ୟ ଯେ ଆମାର, ହଁ ସରି ଗୋବିନ୍ଦଙ୍କୁ ଈଶ୍ୱରପୁରୀ ପଠାଇଛନ୍ତି ଗୋବିନ୍ଦଙ୍କୁ, ଯା ପୁରାଣ କାଳରେ ଅପ୍ରକଟ କାଳରେ କହିଲେ ନା ଯାଇ ମହାପ୍ରଭୁଙ୍କର ସେବା କରିବ। ମହାପ୍ରଭୁ ବର୍ତ୍ତମାନ ସାର୍ବମ ଭଟ୍ଟାଚାର୍ଯ୍ୟକୁ ଦେଖାଉଛନ୍ତି, ଏହାଦ୍ୱାରା ଶିଷ୍ୟ ଗୁରୁଙ୍କର ସେବକକୁ, ଯିଏ ଗୁରୁଙ୍କର ସେବା କରିଛି ତା ପ୍ରତି ବି କିଭଳି ଦୃଷ୍ଟି ରଖିବ। ଆମ ଜୀବନଟା ଏଭଳି ଭକ୍ତି ଯୁଗ, ଏଭଳି ସମଗ୍ର ଜୀବନ କେବଳ ଶ୍ରବଣ କୀର୍ତ୍ତନ ଶିକ୍ଷା ଶିକ୍ଷାର ଶିକ୍ଷାରେ ଯିବ, କେବଳ ଶିକ୍ଷା, ଏଥିରେ ଏତେ ଶିକ୍ଷା ଅଛି। ଭକ୍ତି ଜୀବନରେ ଶିକ୍ଷାର କେବେ ପୂର୍ଣ୍ଣତା ନାହିଁ, ଏତେ ଶିକ୍ଷା। ମହାପ୍ରଭୁ ଗୁରୁଙ୍କର ସେବକକୁ, ଯିଏ ଜଣେ ଶୁଦ୍ଧ ଭକ୍ତଙ୍କୁ ସେବା କରିଛି, ଆମେ ତାଙ୍କୁ ଶୁଦ୍ଧ ଭକ୍ତ ବୋଲି ଭାବିବା ଦରକାର। କାହିଁକି ସେ ଶୁଦ୍ଧ ଭକ୍ତକୁ ସ୍ପର୍ଶ କରିଛି, ତାଙ୍କ ସେବା କରିଛି, ତାଙ୍କର କୃପାଟା ଲାଭ କରିଛି, ଏ କେତେ ବଡ଼ ଉଚ୍ଚା ହବନ। ମହାପ୍ରଭୁ କହୁଛନ୍ତି ସାର୍ବଭୌମ ତୁମେ ତ ବିଜ୍ଞାନ ଶାସ୍ତ୍ର ଜାଣିଛ, ମୋତେ କହିଲେ ଟିକେ ଇଏ ଗୋବିନ୍ଦଙ୍କୁ, ଗୁରୁ ଯେ କିଙ୍କର ହୟ ମାନ୍ୟ ସେ ଆମାର, ଇଏ ଗୁରୁଙ୍କର ଗୁରୁଙ୍କର ଦାସ ନା, ଗୁରୁଙ୍କର ସେବା କରୁଛନ୍ତି, ଇଏ ଆଙ୍କୁ ମୁଁ ସମ୍ମାନ ଦେବି, ଇଏ ମୋର ମାନ୍ୟ, ଇଏ ମୋର ପୂଜ୍ୟ। କିନ୍ତୁ ଇଏ ଗୋଟେ ଓଲଟା କଥା କହୁଛନ୍ତି, କ'ଣ କହୁଛନ୍ତି ନା ଗୁରୁ ଗୁରୁ ଉପଦେଶ କରିଅଛନ୍, କିଏ କି କରି ଉପାୟ, ଏଣେ ଗୁରୁର କିଙ୍କର ମୁଁ ତାଙ୍କର ସେବା କରିବା କଥା, କିନ୍ତୁ ଗୁରୁ ମୋତେ ଏଣେ ଆଦେଶ କରିଛନ୍ତି, ଗୁରୁ ତାଙ୍କୁ ଆଦେଶ କରିଛନ୍ତି ମୋର ସେବା କରିବା। ସାର୍ବଭୌମ ମୁଁ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଉଛି, ଗୁରୁଙ୍କର ସେବକକୁ ସେବା କରିବା କଥା, କିନ୍ତୁ ଗୁରୁ ଆଦେଶ ଦେଇଛନ୍ତି ତାଙ୍କର ସେବକକୁ, ତୁମେ ଯାଇକି ମୋ ଶିଷ୍ୟର ସେବା କର, ମୋର ସେବା କରିବା ପାଇଁ ପଠାଇଛନ୍ତି ମହାପ୍ରଭୁ। ସେଇଠି ମହାପ୍ରଭୁ ସର୍ବଭଟ୍ଟାଚାର୍ଯ୍ୟ ମହାପ୍ରଭୁ କହିଲେ ଏଇ ରାମଚନ୍ଦ୍ରଙ୍କ କଥା, ଯେ ଗୁରୁଙ୍କର ଆଦେଶରେ କୌଣସି ପରଶୁରାମଙ୍କ କଥା, ମହାପ୍ରଭୁଙ୍କ କଥା, ସେଠୁ ରାମଚନ୍ଦ୍ର ମହାପ୍ରଭୁଙ୍କ କଥା କହିଛନ୍ତି ସର୍ବଭଟ୍ଟାଚାର୍ଯ୍ୟ। ଗୁରୁବାକ୍ୟ ହିଁ ଅବିଚାରଣୀୟ, ଗୁରୁ ଯେହେତୁ କହିଛନ୍ତି, ତୁମେ ଗୁରୁଙ୍କର ସେବକକୁ ଗୁରୁଦୃଷ୍ଟିରେ ସେବା କରିବା କଥା, କିନ୍ତୁ ଯେହେତୁ ଗୁରୁ କହିଛନ୍ତି ତାଙ୍କୁ ତୁମର ସେବା କରିବା ପାଇଁ, ତୁମେ ତାଙ୍କୁ ସେବକ ରୂପରେ ରଖିବ। ମହାପ୍ରଭୁ ତାପରେ ଗୋବିନ୍ଦଙ୍କୁ ସେବକ ରୂପରେ ରଖିଲେ। ତେଣୁ ଏଇ କଥାରେ ମୁଁ ଏଇଠି କହୁଥିଲି, ଏଇ ଅଶ୍ୱୟା ଭୋଜ୍ୟ ଭକ୍ଷ୍ୟ ଭୋଜ୍ୟ ପେୟ ଲେହ ଶୟାନାଚିତ ସୁଖାନି ବାଜିନାମ ସ୍ୱାଦନମ ଚେତେ, ସୁଖ ସଜ୍ଜା ପାଇଁ ସମସ୍ତଙ୍କର, ରାମଜୀଙ୍କ ପାଇଁ, ଲକ୍ଷ୍ମଣଙ୍କ ପାଇଁ, ସୀତାଙ୍କ ପାଇଁ ସଜ୍ଜା ରଖିଛନ୍ତି, ଆଉ ବାଜିମାନଙ୍କ ପାଇଁ, ଅଶ୍ୱମାନଙ୍କ ପାଇଁ ଆହାର ମଧ୍ୟ ରଖିଛନ୍ତି ସେବକ। ଆଉ ସେ ଜାଣନ୍ତି ରାମଜୀଙ୍କର ସେବକେଇ, ତେଣୁ କାଲି ରାମଜୀ ବାଲ୍ମୀକି ରାମାୟଣରେ ବହୁତ ସୁନ୍ଦର ଅଛନ୍ତି, କାଲି ରାମଜୀ ତାଙ୍କୁ ସବୁ ପ୍ରତ୍ୟାଖ୍ୟାନ କରି କହେ, ତୁମେ ଯାହା ରଖିଛ ମୋର କିଛି ଦରକାର ନାହିଁ, ଗୋଟିଏ ଜିନିଷ ଦରକାର ମୋ ପାଇଁ ନୁହେଁ, ମୋର ଅଶ୍ୱମାନଙ୍କ ପାଇଁ ଯେଉଁ ଆହାର ରଖିଛ କେବଳ ସେତିକି ଦେଇଦିଅ, ସେଇଟା ହେଉଛି ମୋର ସେବା, ମୁଁ କିଛି ଭୋଜନ କରିବିନି କାରଣ ମୁଁ ବର୍ଣ୍ଣବ୍ରତ ନେଇଛି। ତେଣୁ ଗୁହକ ନିଷାଦରାଜ ଅଶ୍ୱମାନଙ୍କ ପାଇଁ ଯେଉଁ ରଖିଥିବେ ଘାସ ଆଦି ଦାନା ଆଦି ଦେବେ, ରାମଜୀ ଏଥିରେ ଖୁସି ହେବେ। ଅବଶିଷ୍ଟ କଥା କାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଶ୍ୟାମର ରାମଚନ୍ଦ୍ର କି ଜୟ, ଲକ୍ଷ୍ମଣଜୀବ କି ଜୟ, ସୀତାମାତା କି ଜୟ, ହନୁମାନ ମହାରାଜ କି ଜୟ, ଶ୍ରୀଲ ପ୍ରଭୁପାଜୀ ମହାରାଜ କି ଜୟ, ଶ୍ରୀଲ ଗୌରଗୋବିନ୍ଦ ଗୋସ୍ୱାମୀ, ଶ୍ରୀଲ ଗୁରୁଦେବ କି ଜୟ, ଶ୍ରୀ ଶ୍ରୀମଦ ଭକ୍ତି ସ୍ୱରୂପଦାମୋଦର ଗୋସ୍ୱାମୀ ମହାରାଜ କି ଜୟ, ସମବେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ।